भगवते वासुदेवाय ଗୋଟେ ବିଶେଷ ଲୀଳା ହେଇଥିଲା, ଯାହାକି ଭଗବାନ ହରିମେଧ ଏବଂ ହରିଣୀଙ୍କର ପୁତ୍ର ହିସାବରେ ହରି ରୂପରେ ଆସି ଗଜକୁ ଉଦ୍ଧାରଣ କରିଥିଲେ। ତେଣୁ ଏଇ ଲୀଳାଟିକୁ ଯେତେବେଳେ ପରୀକ୍ଷିତ ମହାରାଜ ବିସ୍ତାର ଭାବରେ ଜାଣିବା ପାଇଁ ଚାହୁଁଛନ୍ତି, ସେତେବେଳେ ସୁଖଦେବ ଗୋସ୍ୱାମୀ ଏ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଇଏ ଯୋଉ ଗଜରାଜର କଥା କୁହାଯାଉଛି, ଗଜରାଜ ପୂର୍ବ ଜନ୍ମରେ ଅତ୍ୟନ୍ତ ଉନ୍ନତ ଭକ୍ତ ଥିଲେ, ରାଜା ଇନ୍ଦ୍ରଦୁମ୍ନ ଥିଲେ, ଆମର ପୁରୀର ରାଜା ନୁହଁ, ସେ ଆଉ ଏ ସ୍ଥାନର। ତେଣୁ ସେ ରାଜା ଇନ୍ଦ୍ରଦୁମ୍ନ ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରି ତାଙ୍କ ପୁତ୍ରଙ୍କୁ ରାଜ୍ୟଭାର ଦେଇ ସନ୍ନ୍ୟାସ ଗ୍ରହଣ କରି ଯେତେବେଳେ ମାଳ ପର୍ବତ ଉପରେ ବସି ଧ୍ୟାନ କରୁଛନ୍ତି, ସେହି ସମୟରେ ଅଗସ୍ତ୍ୟ ଋଷି ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ସେ ଠିକ ଭାବରେ ସମ୍ମାନ ପ୍ରଦର୍ଶନ ନ କରିଥିବାରୁ ସେ ତାଙ୍କୁ ଅଭିଶାପ ଦେଇଥିଲେ ଗଜ ହେଇଯିବା ପାଇଁ। ତେଣୁ ସେ ବର୍ତ୍ତମାନ ଗଜ ହେଇଛନ୍ତି। ଗଜ ହେଇକି ମଧ୍ୟ ତାଙ୍କର ବହୁତ ଶକ୍ତି ଥିଲା। ସାଧାରଣତଃ ଗୋଟେ ସିଂହ ଗଜକୁ ହତ୍ୟା କରେ ବା ବଧ କରେ, କିନ୍ତୁ ଏଠି ଇଏ ଯୋଉ ଗଜରାଜ ଇଏ ଏତେ ଶକ୍ତିଶାଳୀ ଥିଲେ ଯେ ସିଂହ ମାନେ ମଧ୍ୟ ଭୟ କରି ପଳେଇ ଯାଉଥିଲେ। ତେଣୁ ସେଇ ଗଜରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତମ ଅଷ୍ଟମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଯେ ଗୋଟେ ଯୋଉ ଆମର ରହିଛି କ୍ଷୀର କ୍ଷୀରୋଦକ ସାଗର ଜଳ, ସେଇଠି ବିସ୍ତୃତ ସେଇଠି ଗୋଟିଏ ତ୍ରିକୁଟ ପର୍ବତ ଅଛନ୍ତି, ଯାହାକି ସୁନା ରୂପା ଏବଂ ଲୁହାର ନିର୍ମିତ ତିନୋଟି ପାହାଡ଼। ସେଇଠି ଏଇ ଲୀଳାଟି ହେଇଥିଲା। ଗୋଟେ ସରୋବର ରହିଛି, ଯୋଉ ସରୋବରରେ ସେ ହାତୀଟି ଗୋଟେ ଦିନ ଖରାଦିନ ହେଇଥାଏ, ସେ ତାକୁ ବହୁତ ଭୀଷଣ ଶୋଷ ହଉଥିଲା, ସେ ସରୋବରରେ ପ୍ରବେଶ କରି ଜଳ ପାଣ କରୁଥିଲେ ଏବଂ ଜଳପାନ ସରିଲା ପରେ ତାଙ୍କର ପତ୍ନୀ ତାଙ୍କର ପିଲା ପିଲା ଛୁଆ ମାନେ ସମସ୍ତଙ୍କୁ ନେଇ ସେଠାରେ ମଧ୍ୟ ତାଙ୍କୁ ପାଣି ଦିଆଇଥିଲେ, ଜଳପାନ କରାଇଥିଲେ ଏବଂ ତାଙ୍କୁ ସ୍ନାନ ଇତ୍ୟାଦି କରାଇଥିଲେ। ତେଣୁ ଏହି ସମୟରେ ତାଙ୍କୁ ଦୈବବଶରେ ଆଉ ଜଣେ ମଧ୍ୟ ଅଭିଶପ୍ତ ଜୀବ ଥିଲେ, ସେ କୁମ୍ଭୀର, ଯିଏ ସେ ମଧ୍ୟ ଅଭିଶପ୍ତ ଥିଲେ, କାରଣ ସେ ପୂର୍ବ ଜନ୍ମରେ ହୁହୁ ନାମକ ଗନ୍ଧର୍ବ ଥିଲେ ଏବଂ ସେ ଦେବଳ ସିଂହର ଅଭିଶାପରେ ସେ କୁମ୍ଭୀର ହେଇଯାଇଥିଲେ। ତେଣୁ ଦୈବକ୍ରମେ ସେ କୁମ୍ଭୀର ଆସି ହାତୀର ଗଜର ପାଦକୁ ଆକ୍ରମଣ କଲା। ଗଜରାଜଙ୍କର ଯଦିଓ ବହୁତ ବଳ ରହିଛି, କିନ୍ତୁ ସେ ସ୍ଥଳରେ ତାଙ୍କର ବଳ ରହିଛି, କିନ୍ତୁ ଜଳରେ ତାଙ୍କର ବଳ ନିଷ୍ପ୍ରଭ ହେଇଯାଇଛି। ତଥାପି ସେ କୁମ୍ଭୀର ସହିତ ବହୁ ଦୀର୍ଘ ବର୍ଷ 1000 ବର୍ଷ ଧରି ଯୁଦ୍ଧ କରିଥିଲେ। ତେଣୁ ତାଙ୍କର ପ୍ରଥମେ ଗଜେନ୍ଦ୍ର ଭାବୁଥିଲା, ମୋର ଯୋଉ ହାତୀ ଦଳ ଅଛନ୍ତି ଏମାନେ ସବୁ ମୋତେ ଉଦ୍ଧାର କରିବେ, କିନ୍ତୁ ଯେତେବେଳେ ସମସ୍ତ ଚେଷ୍ଟା ବିଫଳ ହେଲା ସେତେବେଳେ ସେ ଦେଖିଲେ ଆଉ କୌଣସି ଉପାୟ ନାହିଁ। ତେଣୁ ପୂର୍ବ ଜନ୍ମରେ ଯୋଉ ସ୍ତୁତି କରିଥିଲେ ସେଇ ସ୍ତୁତି ତାଙ୍କର ସ୍ମରଣ ହେଲା, ଭଗବାନଙ୍କ ସ୍ମରଣ କଲେ। ଯେତେବେଳେ ଜାଣେ ଅନ୍ୟ କୌଣସି ଉପାୟ ନ ପାଏ ସେତେବେଳେ ସେ ଭଗବାନଙ୍କର ଆରାଧନା କରନ୍ତି। ତେଣୁ ଏହି ପ୍ରସଙ୍ଗରେ ଆମର ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀମଦେଶୀ ଭକ୍ତିଧାମ ଶ୍ରୀ ପ୍ରଭୁପାଦ ମହାରାଜ କୁହନ୍ତି ଯେ ଆମେ ସମସ୍ତେ କିଛି କିଛି ସ୍ତୁତି ମନେ ରଖିବା କଥା, କିଛି କିଛି ଶ୍ଳୋକ ମନେ ରଖିବା କଥା, କାରଣ ଇଏ ଆମର କେତେବେଳେ ବିପଦରେ ଆମକୁ ସାହାଯ୍ୟ କରିବ। ଭଗବାନ ସ୍ତୁତି ଦେବେ, ସେଥିପାଇଁ ଆମେ ଏଇ ଶ୍ରୀମଦ୍ ଭାଗବତରୁ ସଂଗ୍ରହ କରିଛୁ 88 ସ୍ତୁତି। ଯେଉଁମାନେ ଚାହିଁବେ ସେମାନେ ଏହାର କପି ନେଇପାରନ୍ତି 88 ସ୍ତୁତି। ଏ ଶ୍ରୀମଦ୍ ଭାଗବତରେ ଅନେକ ସ୍ତୁତି ଅଛନ୍ତି, ତାଦେହରୁ ଆମେ 108 ସ୍ତୁତି ଉଦ୍ଧାର କରିଛୁ ଏବଂ ଗଜରାଜଙ୍କର ମଧ୍ୟ ସେହିଭଳି ସ୍ତୁତି, ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି।
ଗଜରାଜ ଚିନ୍ତା କଲା ଖାଇ ମୋର ଜଳେ ନା, ଗଜରାଜ ଚିନ୍ତା କଲା ଖାଇ ମୋର ଜଳେ ନା, ତତ୍ର ବେଶୀ ନ କ୍ରୋଲାସି ଉଧରିଲ ଚକ୍ର ବେଶୀ ନ କ୍ରୋଲାସି ଉଧରିଲ ଶରୀର ପ୍ରବଳ ମତ ଭରଣ ପ୍ରବଳ
ତେଣୁ ଆମର ଏ ଯୋଉ ଗଜରାଜର ସ୍ତୁତି ବହୁତ ରହିଛି ଭାଗବତମରେ ଅଷ୍ଟମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଏଇ ସ୍ତୁତି ଶୁଣି ଯେତେବେଳେ ଅନ୍ତିମରେ ଗଜରାଜ ଦେଖିଲେ ସୋ ଅନ୍ତ ସରସୁ ଗୁରୁ ବଳେନ ଗୃହୀତ ଆଠ ଦୃଷ୍ଟ୍ୱା ଗୁରୁତ୍ପତି ହରିଙ୍କ ଉପାତ ଚକ୍ରମ ଉତ୍କ୍ଷିପ୍ୟ ସାମ୍ବୁଜକରମ ଗିରମାହ ପୃଥ୍ରା ନାରାୟଣ କୁଳଗୁରୁ ଭଗବନ୍ ନମସ୍ତେ। ସେଇ ସରୋବରରେ ଯେତେବେଳେ ଗୃହୀତ ଆର୍ତ୍ତ, ଏ ଆର୍ତ୍ତର ଉଦାହରଣ ଦିଆଯାଏ ଭଗବତ ଗୀତାରେ ଭଗବାନ ସପ୍ତମ ଅଧ୍ୟାୟ କହିଛନ୍ତି ଚତୁର୍ବିଧା ଭଜନ୍ତି ମା ଜନାଶୁ କୃତି ଅର୍ଜୁନ ଆର୍ତ୍ତ ବିଜ୍ଞାନି ଜାଣିତ ଭରତ ସ୍ତବ ଚତୁର୍ବିଧ ଚାରି ପ୍ରକାର ଯେମାନେ ସୁକୃତନ ବ୍ୟକ୍ତି ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି। କାହିଁକି ନା ଏଇ ଯୋଉ ଦୈବୀ ନିଶା ଗୁଣମୟୀ ଏଇ ଯୋଉ ଭୌତିକ ଜଗତ ଏତେ ଯୋଉ ତ୍ରିଗୁଣ ରହିଛି ଏ ତ୍ରିଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି। ନିଜ ଚେଷ୍ଟାରେ କେହି ତ୍ରିଗୁଣରୁ ମୁକ୍ତ ହେଇପାରିବେ ନାହିଁ। ଦୈବୀ ହିଂସା ଗୁଣମୟୀ ମମ ମାୟା ଦୂରତୟା ମାମି ଗୋଟେ ପ୍ରପଦ୍ୟନ୍ତି ମାୟା ମେତାନ୍ତରନ୍ତି। ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେବେ ସେମାନେ ଏ ମାୟାକୁ କରି ନେଇପାରିବେ। ତେଣୁ ଏଠି ପ୍ରଶ୍ନ ଆସିବ କାହିଁକି ଆପଣଙ୍କ ଶରଣରେ ଭଗବାନଙ୍କ ଆପଣଙ୍କ ଶରଣରେ ଲୋକମାନେ ଯାଆନ୍ତି ନାହିଁ, ନା କାହିଁକି ନା ସେମାନେ ଦୁଷ୍କୃତି ନ ଯେଉଁମାନେ ଦୁଷ୍କୃତି ନ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନ ମାମ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଆପଣ ଜ୍ଞାନମ ଆଶ୍ରମ ଭାବ ମାଶ୍ରିତା। ଏହି ଚାରି ପ୍ରକାର ବ୍ୟକ୍ତି ଯେଉଁମାନଙ୍କର କୌଣସି ପୁଣ୍ୟ କାର୍ଯ୍ୟ ନାହିଁ, ପୁଣ୍ୟ କର୍ମ ନାହିଁ, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। କିନ୍ତୁ ଯେଉଁମାନଙ୍କର ପୁଣ୍ୟକର୍ମ ରହିଛି ସେମାନେ ସମସ୍ତେ ଭଗବାନଙ୍କ ଶରଣରେ ଯାଆନ୍ତି। ତାଙ୍କ ଭିତରୁ ଏ ଗଜରାଜ ଜଣେ ଆର୍ତ୍ତ, ଏ ଆର୍ତ୍ତର ଉଦାହରଣ ଦିଆଯାଇଛି। ବିପଦରେ ପଡ଼ି ସେ ଭଗବାନଙ୍କ ଶରଣରେ ଯାଇଛନ୍ତି। ତେଣୁ ଏ ବିପଦ ଆମ ସମସ୍ତଙ୍କ ଜୀବନରେ ଆସୁଛି। ତେଣୁ ଏଇ ବିପଦ ଯେତେବେଳେ ଆମ ଜୀବନରେ ଆସିବ ସେହି ସମୟରେ ଯଦି ଆମର ଭଗବାନଙ୍କ ସ୍ମୃତି ଆସିଲା ହରି ସ୍ମୃତି ସର୍ବ ବିପଦ ବିମୁକ୍ଷଣା, ଭଗବାନଙ୍କ ସ୍ମୃତି ଆସିଲେ ତାହେଲେ ସମସ୍ତ ବିପଦ ଦୂର ହୋଇଯିବ। ତେଣୁ ଇଏ ଗୋଟେ ପରୀକ୍ଷା। ତେଣୁ ଯାହା ହଉ ଗଜରାଜ ଯେତେବେଳେ ଦେଖିଲେ ଅନ୍ତିମରେ ଅନ୍ୟ କୌଣସି ଉପାୟ ନାହିଁ, ସେ ଭଗବାନଙ୍କ ସ୍ତୁତି କରିଛନ୍ତି ଏବଂ ଅନ୍ତିମରେ ସେଇ ସରୋବରରେ ସେଇ କୁମ୍ଭୀର ଦ୍ୱାରା ଗୃହୀତ ହେଇକିରି ବା ଆକ୍ରାନ୍ତ ହେଇ ଦୁଷ୍ଟୁଆ ଗରୁତ୍ପତି ହରିଙ୍କ ଉପାସ୍ୟକ୍ରମ ଯେତେବେଳେ ଉପରକୁ ଲକ୍ଷ୍ୟ କରିଦେଉଛନ୍ତି ସେତେବେଳେ ଦେଖୁଛନ୍ତି ଭଗବାନ ଗରୁତ୍ପତି ହରି ଗରୁଡ଼ ପୃଷ୍ଠରେ ଭଗବାନ ତଳକୁ ଅବତରଣ କରୁଛନ୍ତି। ଏବଂ ଭଗବାନ ମଧ୍ୟ ଏତେ ଆତୁର ହେଇଯାଇଛନ୍ତି ଗଜକୁ ଉଦ୍ଧାର କରିବା ପାଇଁ, କାରଣ 1000 ବର୍ଷ ଧରି ଯୁଦ୍ଧ ଚାଲିଛି କୁମ୍ଭୀର ଏବଂ ହାତୀ ଗଜର ଉଦ୍ଧାର ଯୁଦ୍ଧ ଚାଲିଛି। ସେଠି ବିଭିନ୍ନ ଦେବାଦେବୀମାନେ ଆସି ଉପସ୍ଥିତ ଅଛନ୍ତି, ଶିବଜୀ ମଧ୍ୟ ଅଛନ୍ତି, ବ୍ରହ୍ମା ଅଛନ୍ତି, ବିଭିନ୍ନ ଇନ୍ଦ୍ର ଅଛି, ଅନ୍ୟାନ୍ୟ ଦେବଦେବୀମାନେ ସମସ୍ତେ ଅଛନ୍ତି, କିନ୍ତୁ କେହି ତାଙ୍କର ତାଙ୍କୁ ରକ୍ଷା କରିବା ପାଇଁ କେହି ଆଗଉ ନାହାନ୍ତି। କାହିଁକି ନା ସେ ଯେଉଁ ସ୍ତୁତି କରୁଥିଲେ ସେ ସ୍ତୁତିରେ ସେ କାହାକୁ ବିଶେଷ ତାଙ୍କ ବ୍ୟକ୍ତି ରୂପରେ ତାଙ୍କୁ ଆରାଧନା କରିନାହାନ୍ତି। ନିର୍ବିଶେଷ ଭଗବାନଙ୍କ ନିର୍ବିଶେଷ ରୂପରେ ସେ ଆରାଧନା କରିଛନ୍ତି ଭଗବାନଙ୍କର। ତେଣୁ ସମସ୍ତ ଦେବଦେବୀମାନେ ଭାବୁଛନ୍ତି ଯେ ଆମକୁ ତ ସେ ଡାକୁନି, ଆମେ କେମିତି ଯିବା ତାକୁ ସାହାଯ୍ୟ କରିବା ଉଦ୍ଧାର କରିବା। ତ ଆମ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେ ବହୁତ ଦିନ ପରେ ବ୍ରହ୍ମା ଚିନ୍ତା କଲେ ଏ ଜୀବଟି ବହୁତ କଷ୍ଟ ପାଇଲାଣି, ଏହାକୁ ଉଦ୍ଧାର କରିବା। ଭଗବାନ ଯେତେବେଳେ ବ୍ରହ୍ମା ଯେତେବେଳେ ଉଦ୍ୟତ ହଉଛନ୍ତି ଯିବା ପାଇଁ ତାକୁ ଉଦ୍ଧାର କରିବା ପାଇଁ, ସେ ସମୟରେ ଗଜରାଜ ଗୋଟେ ସ୍ତୁତି କରୁଛନ୍ତି ଯେ ଯୋଉ ମୁଁ ସେଇ ଭଗବାନଙ୍କର ଆରାଧନା କରୁଛି ଯାହାଙ୍କର ବ୍ରହ୍ମା ଆଦି ବହୁତ ତୁଚ୍ଛ ଜୀବ, ଯାହାଙ୍କର ଅଂଶ ବ୍ରହ୍ମା ରୂପରେ ବହୁତ ତୁଚ୍ଛ ଶକ୍ତି, ସେଇ ଭଗବାନଙ୍କୁ ମୁଁ ଆରାଧନା କରୁଛି। ତେଣୁ ବ୍ରହ୍ମା କହିଲେ ମତେ ତ ଏଇଭଳିଆ ଋଷି କହୁଛି, କଣ ଉଦ୍ଧାର କରିବି, ଯାହା ହଉ। ତେଣୁ ଅନ୍ତିମରେ ଭଗବାନ ଯେତେବେଳେ ଆଦୁରେଇ ଆସୁଛନ୍ତି, ଗରୁଡ଼ ଯୋଉ ବେଗରେ ଆସୁଛନ୍ତି, ଭଗବାନ ଲାଗୁଛି ବେଗ ବହୁତ କମ ବେଗ, ତେଣୁ ସେ ଡେଇଁ ପଡୁଛନ୍ତି। ସେ ଗରୁଡ଼ ଡେଇଁ ପଡି ହାତୀକୁ ଦେଖିଲେ, ଯେତେବେଳେ ଦେଖିଲେ ଗଜରାଜ ଦେଖିଲେ ଦୃଷ୍ଟା ଗରୁତ୍ମତି ହରିଂ ପାଦ ଚକ୍ରମ, ଗରୁଡ଼ ପୃଷ୍ଠ ଉପରେ ଭଗବାନ ବସିଛନ୍ତି, ହରି ବସିଛନ୍ତି। ହରି ଶବ୍ଦ କାହିଁକି ବ୍ୟବହାର କରାଯାଇଛି, ସୁଖଦେବ ଗୋସ୍ୱାମୀ କାହିଁ ବର୍ଣ୍ଣନା କରିଛନ୍ତି ନା, ସେ ଆମକୁ ଏଇ ବିପଦରୁ ବରଣ କରିବେ। ଚିନ୍ତା କରୁଛନ୍ତି ଏ ମୋର ଯୋଉ ଅନେକ ଜନ୍ମ ଧରି ମୁଁ ଏଇ ଭୌତିକ ଜଗତରେ ଘୁରି ବୁଲୁଛି, ତେଣୁ ଏଇ ଅନେକ ଜନ୍ମର ଯୋଉ ପାପ କର୍ମର ଏ ଭଗବାନ ହରି ହରଣ କରିନେବେ, ତାର ଫଳକୁ ହରଣ କରିନେବେ। ସେଥିପାଇଁ ସେ ଚିନ୍ତା କରୁଛନ୍ତି, ହରି ରୂପେ ଚିନ୍ତା କରୁଛନ୍ତି। ତେଣୁ ଦୁଷ୍ଟା ଗରୁତ୍ମତି ହରିଙ୍କ ଉପାସ ଚକ୍ର ଆକାଶ ଦେଖୁଛନ୍ତି, ତାଙ୍କର ହସ୍ତରେ ସୁଦର୍ଶନ ଚକ୍ର ଗୁନ୍ଧାୟମାନ ହେଉଛି ଉପାସ ଚକ୍ର। ତେଣୁ ଉତ୍କ୍ଷିପ୍ୟ ସାମ୍ବୁଜ କରମ ଗିରମାହ ପୃଚ୍ଛା, ତାଙ୍କର ଯୋଉ ଶୁଣ୍ଢ ଅଛି ସେଇ ଶୁଣ୍ଢରେ ସେଇ ସରୋବରରେ ଗୋଟିଏ ପଦ୍ମ ପୁଷ୍ପକୁ ଉତ୍ତୋଳନ କରି ତୋଳିକରି ସେ ଭଗବାନଙ୍କୁ ନିବେଦନ କରୁଛନ୍ତି। ଉତ୍କ୍ଷିପ ସାମ୍ବୁଜକରମ ଗିର ମାହୁ ପୃଚ୍ଛା, 1000 ବର୍ଷ ଧରି ଯୁଦ୍ଧ କରୁଛନ୍ତି, ତାଙ୍କର ଶରୀରରେ ବଳ ନାହିଁ, ବହୁତ କଷ୍ଟରେ କହୁଛନ୍ତି ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ ହେ ଅଖିଳ ଗୁରୁ ମୁଁ କେବଳ ଆପଣଙ୍କୁ ନମସ୍କାର କରୁଛି। ତେଣୁ ଏହି ନମସ୍କାର ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବତ ଗୀତାରେ ଅନ୍ତିମରେ କିନ୍ତୁ ସମସ୍ତ ଜ୍ଞାନ ପ୍ରଦାନ କରି ଅନ୍ତିମରେ ଭଗବାନ କହୁଛନ୍ତି ଯେ ମୁଁ ତାକୁ ସବୁଠାରୁ ବୃହତ୍ତମ ଜ୍ଞାନ ଏ ଯୋଉ ଭଗବତ ଗୀତା, ଯିଏକି ବେଦର ସାର, ସମସ୍ତ ବେଦ ସର୍ବ ଉପନିଷଦ ଗାବ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥବତ୍ତା ଦୁର୍ଦ୍ଧ ଗୀତାମ ତମହତ, ଏ ସମସ୍ତ ବେଦ ଉପନିଷଦର ସାର ହେଉଛନ୍ତି ଭଗବତ ଗୀତା। ତେଣୁ ଏହି ଗୀତାର ଯୋଉ 700 ଶ୍ଲୋକ କୁହାଯାଇଛି ତା ଦେହରେ ତାର ସାରଟା କଣ ସେଇଟା ଆମେ ଜାଣିପାରିବା ନାହିଁ। ତେଣୁ ଭଗବାନ ଜୀବ ପ୍ରତି କୃପା କରି ସାର ଜିନିଷଟା ଭଗବତ ଗୀତାର ସାରକୁ ଅନ୍ତିମରେ କହିଛନ୍ତି, ସର୍ବଭୂୟ ତମଂ ଭୂୟ ଶୁଣୁମେ ପରମଂ ବଚ ଯତ୍ତେମଂ ପ୍ରିୟମାଣାୟଂ ବକ୍ଷ୍ୟାମିତି ଇତ କାମୟା ଇଷ୍ଟୋସି ମେ ଦୁରମିତି ତତ ବକ୍ଷ୍ୟାମି, ତମେ ମୋର ଯେହେତୁ ଅତ୍ୟନ୍ତ ପ୍ରିୟ ତମ ହିତ ପାଇଁ ମୁଁ କଥା କହୁଛି। ଯେ ଭଗବତ ଗୀତାର ସାର ହେଉଛି କଣ ନା 4ଟି ଜିନିଷ, କଣ କଣ, ମନ୍ମନା ଭବ ମଦ ଭକ୍ତ ମଦ ଜାଜି ମା ନମସ୍କୁରୁ, ମନରେ ମତେ ଚିନ୍ତା କର। କିନ୍ତୁ ଆମର ମନ ଏତେ ସହଜରେ ଭଗବାନ ବିଷୟ ଚିନ୍ତା କରିପାରିବ ନାହିଁ, ଚଞ୍ଚଳ କି ମନ କୃଷ୍ଣ, ମନ ବହୁତ ଚଞ୍ଚଳ। ତେଣୁ ଭଗବାନ କହୁଛନ୍ତି ମଦ ଭକ୍ତ, ମନକୁ ଯଦି ନିୟନ୍ତ୍ରଣ କରିପାରୁନ ତାହେଲେ ମୋର ଭକ୍ତ ମନ। କିନ୍ତୁ ଭଗବାନ ଭକ୍ତ ହବା କଣ ଏତେ ସହଜ, ଭଗବାନ କହୁଛନ୍ତି ଅନ୍ତର୍ଭକ୍ତ ମତ ଜାଗି ମୋର ପୂଜା କର। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ ବିଭିନ୍ନ ଅଲ୍ଟରନେଟିଭ ସବୁ ଦେଇଛନ୍ତି। ତେଣୁ ଏଠି କହୁଛନ୍ତି ଭଗବାନ ଅତି ମୋର ଜାଗନ କର ବା ମୋର ଆରାଧନା କର ବା ମୋତେ ଅର୍ଚ୍ଚନ କର, ସେଇଟା ମଧ୍ୟ ସମୟ ହଉନି ପୂଜା କରିବା ପାଇଁ। ତେଣୁ ଭଗବାନ ବହୁତ ସରଳ କଥା ଦେଲେ, ମା ନମସ୍କୁରୁ ମୋତେ ନମସ୍କାର କର। ତେଣୁ ଭଗବାନ ନମସ୍କାର କରୁଛନ୍ତି, ମନେ ମନେ ନମସ୍କାର କରୁଛନ୍ତି ଗଜରାଜ। ତେଣୁ ଭଗବାନ ଏଇ ଯୋଉ ଗଜରାଜଙ୍କର ଆର୍ତ୍ତ ଦେଖି ବା ଦୁଃଖ ଦେଖି ସେ ଆକୁଳ ହୃଦୟରେ ସେ ଗରୁଡ ପୃଷ୍ଠ ଡେଇଁ ପଡି ଗରୁଡ ପୃଷ୍ଠ ଡେଇଁ ପଡି ହାତରେ ଶୁଣ୍ଢ ଧରି ତାକୁ ଟାଣି ନଉଛନ୍ତି, କୂଳକୁ ଟାଣି ନଉଛନ୍ତି। ଏବଂ ଚକ୍ର ପେଶି ନକ୍ର ନାଶି ଉଦ୍ଧାରିଲା ଆପଣ, ଚକ୍ର ପ୍ରେରଣ କରି ସୁଦର୍ଶନ ଚକ୍ର ପ୍ରେରଣ କରି କୁମ୍ଭୀରକୁ ଛେଦନ କରିଛନ୍ତି, କୁମ୍ଭୀରକୁ ହତ୍ୟା କରିଛନ୍ତି ଏବଂ ଗଜରାଜକୁ ଉଦ୍ଧାର କରିଛନ୍ତି। ଏ ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ ଗଜରାଜ ସାଙ୍ଗେ ସାଙ୍ଗେ ଗୋଟେ ପାର୍ଶ୍ୱଦ ଦେହ ପ୍ରାପ୍ତ ହେଇଛନ୍ତି, ସେ ଆଉ ଶରୀର ତ୍ୟାଗ କରିନାହାନ୍ତି, ଗୋଟେ ପାର୍ଶ୍ୱତତ୍ଵ ଶରୀର ପ୍ରାପ୍ତ ହେଇଛନ୍ତି। ଆମ ସମସ୍ତଙ୍କର ସେଇଭଳି ଭାବରେ ଗୋଟେ ଶରୀର ରହିଛି, ସଚିଦାନନ୍ଦମୟ ଶରୀର, କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ ସେଥିପାଇଁ ଆମେ ଏଇ 84 ଲକ୍ଷ ପ୍ରକାର ଯୋଉ ଜୀବ ରହିଛନ୍ତି, ଯୋଉ ଶରୀର ରହିଛି, ଜଳ 9 ଲକ୍ଷ ପ୍ରକାର ଜଳ ଶରୀର, ଜଳ ଜୀବ ଶରୀର, ଏଇଭଳି ଭାବରେ 4 ଲକ୍ଷ ପ୍ରକାର ମାନବ ଶରୀର, ଇଏ ହେଉଛି ବଦ୍ଧ ଜୀବର ଅବସ୍ଥା। ଆମେ ଯେହେତୁ ଭଗବାନଙ୍କୁ ଭୁଲି ଯାଇଛେ ସେଥିପାଇଁ ଆମର ଯୋଉ ସଚିଦାନନ୍ଦମୟ ଶରୀର ସେ ବର୍ତ୍ତମାନ ଲୁପ୍ତ ହେଇକି ରହିଛି। ପୁଣି ଯେତେବେଳେ ଆମର ଚେତନା ଜାଗ୍ରତ ହବ, ଆମର ଚେତନା ଯୋଉ ରହିଛି ବର୍ତ୍ତମାନ ମାନବ ଚେତନା ଯୋଉ ରହିଛି, ଇଏ ଗୋଟେ ମୁକୁଳିତ ଚେତନା ସ୍ତର ପ୍ରାପ୍ତ ହେଇଛି, କିନ୍ତୁ ଏଇ ଚେତନା ସ୍ତରକୁ ଯଦି ଆମେ ସାଧୁ ସଂଘ ମାଧ୍ୟମରେ ଭଗବାନଙ୍କର ଆରାଧନା କରି ଏଇ ଚେତନାକୁ ଉନ୍ନତି ମାର୍ଗରେ ଅଗ୍ରସର କରାଇବା, ଏଇ ଚେତନା ବିକଶିତ ଚେତନା ସ୍ତରକୁ ଯାଇକିରି ଯେତେବେଳେ ପୂର୍ଣ୍ଣ ବିକଶିତ ଚେତନା ସ୍ତରରେ ପହଞ୍ଚିବ ସେତେବେଳେ ଆମେ ସେଇ ଦିବ୍ୟ ଶରୀର ଲାଭ କରିବା, ଭାବ ଭଗବାନର ଭାବ ଆମେ ପ୍ରାପ୍ତ ହେବା। ତେଣୁ ଗଜରାଜ ମଧ୍ୟ ସେଇଭଳି ଭାବରେ ଦିବ୍ୟ ଶରୀର, ତାଙ୍କର ସେଇ ଗଜ ଶରୀର ଯୋଉ ରହିଥିଲା ସେ ଶରୀର ପରିବର୍ତ୍ତନ ହେଇ ଦିବ୍ୟ ଶରୀରରେ ପରିବର୍ତ୍ତନ ହେଇଯାଇଛି। ଏବଂ କୁମ୍ଭୀର ଆମେ କହିଥିଲୁ ସେ ଥିଲେ ଗନ୍ଧର୍ବ ଥିଲେ, ତେଣୁ ସେ ଗୋଟେ ଗନ୍ଧର୍ବ ଶରୀର ପ୍ରାପ୍ତ ହେଇ ଗନ୍ଧର୍ବ ଲୋକକୁ ଯାଇଛନ୍ତି। ତେଣୁ ସେଠି ବିଭିନ୍ନ ଦେବତାମାନେ, ଅନ୍ୟାନ୍ୟ ମୁନି ଋଷିମାନେ ସେମାନେ ସମସ୍ତେ ଭଗବାନଙ୍କ ସ୍ତୁତି କରିଛନ୍ତି ଏବଂ ଜୟ ଜୟକାର କରିଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ ହରିଙ୍କର ଏଇ ଚତୁର୍ଥ ମନ୍ୱନ୍ତରରେ ତାମସ ମନ୍ୱନ୍ତରରେ ଏଇ ଲୀଳାଟି ହେଇଥିଲା। ତାପରେ ପଞ୍ଚମ ମନ୍ୱନ୍ତର ହେଉଛନ୍ତି ରୈବତ, ରୈବତ ମନ୍ୱନ୍ତରରେ ଭଗବାନ ପଞ୍ଚମନୁ, ଯୋଉ ପଞ୍ଚମନୁ ରୈବତ ମନୁ, ଇଏ ଏଇ ମନୁଙ୍କ ସମୟରେ ଭଗବାନ ବୈକୁଣ୍ଠ ରୂପରେ ଆବିର୍ଭାବ ହେଇଥିଲେ। ବୈକୁଣ୍ଠ ରୂପରେ ଆବିର୍ଭାବ ହେଇ ମୂର୍ତ୍ତି ଏବଂ ବିକୁଣ୍ଠ ତାଙ୍କର ପୁତ୍ର ରୂପରେ ବୈକୁଣ୍ଠ ରୂପରେ ଆବିର୍ଭାବ ହେଇଥିଲେ ଏବଂ ସେ ଏଇ ଭୌତିକ ଜଗତରେ ଗୋଟେ ବୈକୁଣ୍ଠ ଲୋକ ସୃଷ୍ଟି କରିଥିଲେ। ବୈକୁଣ୍ଠ ହେଉଛି ଯୋଉଠି କୁଣ୍ଠା ନାହିଁ, ଏ ଭୌତିକ ଜଗତରେ ଏ ସବୁବେଳେ କୁଣ୍ଠା ରହିଛି, ସମସ୍ତେ ବିଭିନ୍ନ ପ୍ରକାର ଦୁଃଖରେ ସବୁବେଳେ ଗ୍ରସ୍ତ ହେଇକି ରହିଛନ୍ତି, କିନ୍ତୁ ବୈକୁଣ୍ଠ ଲୋକ ହେଉଛି ଏଭଳି ଲୋକ ଯୋଉଠି ସବୁବେଳେ ଆନନ୍ଦ ବୋଧି ବର୍ଦ୍ଧନମ, ସବୁବେଳେ ଆନନ୍ଦ ବଢି ବଢିକି ଯାଉଥିବ ବୈକୁଣ୍ଠ ଲୋକର ଆନନ୍ଦ। ତେଣୁ ସେଇ ବୈକୁଣ୍ଠ ଲୋକ ଭଗବାନ ଏଇ ଭୌତିକ ଜଗତରେ ସ୍ଥାପନ କରିଛନ୍ତି ପଞ୍ଚମ ମନ୍ୱନ୍ତର ସମୟରେ। ଷଷ୍ଠ ମନ୍ୱ ହେଉଛନ୍ତି ଚାକ୍ଷୁଷ ମନ୍ୱ, ଯିଏକି ଚକ୍ଷୁଙ୍କର ପୁତ୍ର, ସେ ସେଇ ସମୟରେ ଭଗବାନ ବୈରାଜ ଏବଂ ପ୍ରସୂତିଙ୍କର ସରି ବୈରାଜ ଏବଂ ସମୃତିଙ୍କର ପୁତ୍ର ରୂପରେ ଭଗବାନ ଅଜିତ ଆବିର୍ଭାବ ହେଇଛନ୍ତି ଷଷ୍ଠ ମନଙ୍କ ସମୟରେ, ଚାକୁଷ ମନଙ୍କ ସମୟରେ। ଏହି ମନଙ୍କ ସମୟରେ ଭଗବାନ ଅଜିତଙ୍କର ଗୋଟେ ବିଶିଷ୍ଟ ଲୀଳା ହେଇଥିଲା, ଯୋଉ ଲୀଳା ହେଉଛି ସମୁଦ୍ର ମନ୍ଥନ ଲୀଳା। ସମୁଦ୍ର ମନ୍ଥନ ଲୀଳା ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ 12 ଅଧ୍ୟାୟ ଏଇ 8ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯୋଉ ସମୁଦ୍ର ମନ୍ଥନ ଲୀଳା ଆଉ ଶିକ୍ଷା ଆମେ ପାଇବା କଣ ପାଇଁ ଭଗବାନ ଏଭଳି ଲୀଳା କରିଥିଲେ, ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି। ତେଣୁ ଥରେ ଦୁର୍ବାସା ଋଷି ବୈକୁଣ୍ଠ ଲୋକରୁ ଭଗବାନ ଦର୍ଶନ କରି ଭଗବାନଙ୍କର ପ୍ରସାଦ ମାଳା ଆମର ଶିବାନନ୍ଦ ପ୍ରଭୁ ଦୟାକରି କୃପା କରି ଆମକୁ ପ୍ରଭୁପାଦଙ୍କ କୃପା ମାଳା ପ୍ରଦାନ କରୁଛନ୍ତି। ତେଣୁ ସେଇଭଳି ଭାବରେ ଦୁର୍ବାସା ଋଷି ବୈକୁଣ୍ଠ ଲୋକ ଗମନ କରିଥିଲେ, ଭଗବାନ ବୈକୁଣ୍ଠ ବା ନାରାୟଣ ତାଙ୍କ ଉପରେ ପ୍ରୀତ ହେଇ ତାଙ୍କୁ ତାଙ୍କର ଫୁଲମାଳଟି ଅର୍ପଣ କରିଥିଲେ। ଏ ଫୁଲମାଳର ବହୁତ ମହାତ୍ମା ରହିଛି, ଆମେ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଶ୍ରବଣ କରିବା। ଉଦ୍ଧବ ଭଗବାନ ସ୍ତୁତି କରି କହିଛନ୍ତି ସେ କଥା। ତେଣୁ ଦୁର୍ବାସା ଯେତେବେଳେ ଆସୁଛନ୍ତି ଇନ୍ଦ୍ରଦେବ ତାଙ୍କର ଗଜ ବା ତାଙ୍କର ହସ୍ତିରେ ହସ୍ତି ଉପରେ ବସିକିରି ସେ ଯାଉଛନ୍ତି ଯାଉଥିଲେ ଦୁର୍ବାସା ମୁନି ତାଙ୍କୁ ଦେଖି ତାଙ୍କୁ ପ୍ରୀତ ହେଇ ସେ ତାଙ୍କୁ ଅବଶ୍ୟ ପ୍ରଣାମ କରିଛନ୍ତି। ତାଙ୍କୁ ପ୍ରୀତ ହେଇକିରି ତାଙ୍କର ଫୁଲମାଳଟି ତାଙ୍କୁ ଅର୍ପଣ କଲେ। କିନ୍ତୁ ଇନ୍ଦ୍ରଦେବ ସେଥିରେ ବହୁତ ମୂଲ୍ୟବାନ ଜିନିଷ ସବୁ ଗ୍ରହଣ କରୁଛନ୍ତି, ମଣି ମଣି ମୁକ୍ତାରେ ସବୁ ହାର ଗ୍ରହଣ ପିନ୍ଧିଛନ୍ତି, ଆଉ ଏ ଫୁଲର କଣ ମୂଲ୍ୟ ରହିଛି। ତେଣୁ ସେ ମଦମତ ଅବସ୍ଥାରେ ବହୁତ ଗର୍ବ କରି ସେ ଫୁଲଟିକୁ ତାଙ୍କରି ଆଗରେ ଦୁର୍ବାସା ମୁନି ଦେଖିବା ସମୟରେ ସେ କଣ କଲେ ତା ଗଜା ହାତରେ ପକେଇଦେଲେ, ଗଜ ସୁନ୍ଦର ପକେଇଦେଲେ, ଗଜ ମୁଣ୍ଡ ଉପରେ ପକେଇଦେଲେ। ଗଜ ସେ ତ ମୂର୍ଖ, ସେ କଣ ଜାଣିବ, ତାକୁ ଗୋଟେ ଖରାପ ଲାଗିଲେ ସେ କଣ ତାକୁ ସୁନ୍ଦର କାଢି ତଳେ ପକେଇକି ଚକେଇଦେଲେ। ତେଣୁ ଦୁର୍ବାସା ମୁନି ଏ କଥା ଦେଖି ସେ ତ ସହଜ କ୍ରୋଧୀ, ତାଙ୍କ ବିଷୟରେ ଆମେ ଶୁଣିବା ଏଇ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଆସିବ, ତାଙ୍କ କଥା ନବମ ସ୍କନ୍ଧରେ ମଧ୍ୟ ଆସିବ ତାଙ୍କ ବିଷୟରେ। ତେଣୁ ସେ ଅଭିଶାପ ଦେବେ, ତମେ ଏ ଯୋଉ ଐଶ୍ୱର୍ଯ୍ୟ ମଧ୍ୟରେ ରହିଛ, ଗର୍ବ ପ୍ରକାଶ କରୁଛ, ତମ ଐଶ୍ୱର୍ଯ୍ୟ ତମେ ଐଶ୍ୱର୍ଯ୍ୟ ଠାରୁ ଛିନ୍ନ ହେଇଯିବ, ତମ ଐଶ୍ୱର୍ଯ୍ୟ ଲୁପ୍ତ ହେଇଯିବ। ଏଇଭଳି ଭାବରେ ଯେତେବେଳେ ଅଭିଶାପ ଦେଲେ, ସେତେବେଳେ ଯୋଉ ଅସୁରମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ସେ ଜାଣିଲେ ବର୍ତ୍ତମାନ ଦେବତାମାନେ ଋଷିଙ୍କର ଅଭିଶାପ ପ୍ରାପ୍ତ ହେଇଛନ୍ତି, ତେଣୁ ସେ ତାଙ୍କୁ ଆକ୍ରମଣ କଲେ, ଏ ଦୁର୍ବଳ ହେଇଗଲେ, ତାଙ୍କ ପରେ ପରାସ୍ତ ହେଇଗଲେ। ତେଣୁ ଇନ୍ଦ୍ରଦେବ ବ୍ରହ୍ମାଙ୍କ ଯାଇ ସ୍ତୁତି କରିଛନ୍ତି ଯେ ବର୍ତ୍ତମାନ ଆମେ ଦୁର୍ବଳ ହେଇଯାଉଛୁ, ଆମର ଅସୁରମାନେ ଅଧିକ ବଳଶାଳୀ ହେଇଯାଉଛନ୍ତି। ଏ ଯୋଉ ଅସୁର ଏବଂ ଦେବତା ଏ ସବୁବେଳେ ଏଇ ଯୁଦ୍ଧଟି ଚାଲିକି ରହିଛି, ଅସୁର ଏବଂ ଦେବତାମାନଙ୍କ ଭଗବତ୍ଗୀତା ଷଷ୍ଠ ଷୋଡ଼ଶ ଅଧ୍ୟାୟରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି। କାରଣ ଏଇ ଯୋଉ ଭୌତିକ ଜଗତ ରହିଛି, ଏ ଜଗତରେ ଏଇ ଯୋଉ ତିନୋଟି ଗୁଣ ରହିଛି, ସତ୍ଵ ରଜ ଏବଂ ତମ, ଏ ତିନି ଗୁଣର କେତେବେଳେ କାହାର ପ୍ରାଧାନ୍ୟ ଥାଏ। ରଜସ ତମସ ତାହାକୁ ବୁଝ ସତ୍ୟମ ଭଗବତୀ ଭାରତ, ରଜ ସତ୍ୟ ତମସ ଦୈବ ତମ ସତ୍ୟମ ରଜସ୍ତା, ଯେତେବେଳେ ସତ୍ୟ ଗୁଣର ଆଧିକ୍ୟ ଥାଏ, ପ୍ରବଳତା ଥାଏ, ପ୍ରାଦୁର୍ଭାବ ଥାଏ, ସେ ସମୟରେ ଦେବତାମାନେ ଜିତି ଯାଆନ୍ତି। ଯେତେବେଳେ ରଜଗୁଣର ପ୍ରାଦୁର୍ଭାବ ବା ତମଗୁଣର ପ୍ରାଦୁର୍ଭାବ ଥାଏ, ତାଙ୍କର ରଜଗୁଣ ତମଗୁଣର ଆଧିକ୍ୟ ଥାଏ, ସେ ସମୟରେ ଅସୁରମାନେ ବା ଯକ୍ଷ ରାକ୍ଷସମାନେ ଏମାନେ ସବୁ ବଳଶାଳୀ ହେଇଯାନ୍ତି। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି ବର୍ତ୍ତମାନ ଅସୁରମାନେ ବଳଶାଳୀ ହେଇଯାଇଛନ୍ତି, କେମିତି ଦେବତାମାନଙ୍କୁ ପୁଣି ତାଙ୍କ ପାଖରୁ ତାଙ୍କ କବଳ ରକ୍ଷା କରାଯିବ। ଇନ୍ଦ୍ରାଦି ବ୍ୟାକୁଳ ଲୋକ ଦୃଢ଼ ଯୁଗେ ଯୁଗେ ଭଗବତ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏକଥା ସୁଦୃଶ୍ୟ କହିଛନ୍ତି ଯେ ସବୁବେଳେ ଯେତେବେଳେ ଇନ୍ଦ୍ର ବା ଦେବତାମାନେ ଅସୁରମାନଙ୍କ ଦ୍ୱାରା ପରାସ୍ତ ହେଇଯାନ୍ତି, ଭଗବାନ ନିଜେ ପ୍ରତି ଯୁଗରେ ଆସି ତାଙ୍କୁ ଉଦ୍ଧାର କରନ୍ତି। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି ବର୍ତ୍ତମାନ ତାଙ୍କର ସମୟ କାଳର ପ୍ରଭାବ ରହିଛି, କାଳର ପ୍ରଭାବରେ ସେମାନେ ବଳଶାଳୀ ହେଇଯାଇଛନ୍ତି, ତେଣୁ ସେ ଯାଇକି ଭଗବାନଙ୍କୁ ସ୍ତୁତି କରିଛନ୍ତି। ବିଭିନ୍ନ ସ୍ତୁତି କଲା ପରେ ଭଗବାନ ଆବିର୍ଭାବ ହେଇଛନ୍ତି, ଏବଂ ଆବିର୍ଭାବ ହେଲା ପରେ ପୁଣି ଦେବତାମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଆମେ ଅନୁରୋଧ କରିବା ଆମର ମହାପ୍ରଭୁଙ୍କୁ ଗୋଟିଏ ଛୋଟ ସ୍ତୁତି। ତେଣୁ ଆମେ ଗୋଟେ ସ୍ତୁତି କହିବା, ଅଚ୍ୟୁତଂ କେଶବଂ ରାମ ନାରାୟଣଂ, ଅଚ୍ୟୁତଂ କେଶବଂ ରାମ ନାରାୟଣଂ, କୃଷ୍ଣ ନାମ ବରଂ ବାସୁଦେବଂ ଭଜେ, କୃଷ୍ଣ ନାମ ବରଂ ବାସୁଦେବଂ ଭଜେ, ଶ୍ରୀଧରଂ ମାଧବଂ ଗୋପିକାବଲ୍ଲଭଂ, ଶ୍ରୀଧରଂ ମାଧବଂ ଗୋପିକାବଲ୍ଲଭଂ, ଜାନକୀ ନାୟକଂ ରାମଚନ୍ଦ୍ରଂ ଭଜେ, ଜାନକୀ ନାୟକଂ ରାମଚନ୍ଦ୍ରଂ ଭଜେ, ରାଧିକା ନାୟକଂ କୃଷ୍ଣଚନ୍ଦ୍ରଂ ଭଜେ, ରାଧିକା ନାୟକଂ କୃଷ୍ଣଚନ୍ଦ୍ର।
అద్భుతం రమనారాయణం అద్భుతం రమనారాయణం కృష్ణనామనం
స్తుతిరే భగవాన్ ప్రీత తాకు కోసంది వయోధీ జన నిర్మధ్యం సురాణం సాధిత సుధా బ్రహ్మమాణ అంబసి భూత కూర్మ రూపేణ మందర భగవాన్ సముద్ర మంథన విరాట వ్యక్తిల యదు భగవాన్ చాయించలే అసలుమానకు తర బళకు క్షీణ కలి దేవతమానకు బళకు వృద్ధి కలిపారు భగవాన్ అసంభవకు సంభవ పరిపాలి కింది భగవాన్ లీలా బుద్ధివా సహజ నుహ భగవాన్ లీలా కరండి ఆ దశమ సుందరే పాఠ కలివా భగవాన్ లీలార కణ సబ్ మహత్వ రహి తెలు భగవాన్ ఈ సముద్ర మధ్య లీలాటకు పరామర్శ దే దేవతమాను కలిలే తమె జాఓ అశ్రమాన నేతా అశ్రమాన ముఖ్య చూసింది బళి మహారాజ తాకు యాకి తాక సహ సంధి ప్రస్తావ కర ఏం తాకు కుహ ఈ సముద్ర మంథన కరే సముద్ర మంథన కలె సేతు కణ బారి చౌదటి తత్వ అచ్చి తాలే సముద్ర భితరే ఏ ముఖ్య హి అమృత అమృత బారి తేణు భగవాన్ తాకు కహిలే ଯେ ତମେ ସେ ତାଙ୍କ ସହିତ ସନ୍ଧି କରିବ କିଭଳି ନା ଅହିମୁଷିକ ନ୍ୟାୟ ଅହିମୁଷିକ ନ୍ୟାୟ କଣ ଗୋଟେ ସ୍ଥାନରେ ଗୋଟେ ସାପ ଏବଂ ଗୋଟେ ମୂଷା ଦୁଇ ଜଣ ଯାକ ଗୋଟେ ଜନ୍ତାରେ ପଡ଼ିଯାଇଛନ୍ତି ତେଣୁ ବର୍ତ୍ତମାନ ମୂଷିକ ଯେତେବେଳେ ଦେଖୁଛି ସାପକୁ ସେ ଭୟ କରିଯାଉଛି କାରଣ ସାପ ତ ଖାଇଦେବ କିନ୍ତୁ ସାପ ଚିନ୍ତା କରୁଛି ଯେ ମୁସିକୁ ଯଦି ଖାଇଦେବି ପୁଣି ଏଠି ମୃତ୍ୟୁବରଣ କରିକି ନଦାରେ ପଡ଼ିଯାଇଛି ତେଣୁ ଏଠି କେତେ କେମିତି ଉଦ୍ଧାର ହେବି ତାପରେ ତାକୁ ଖାଇବାକୁ ଚିନ୍ତା କରିବା ତେଣୁ ସେ ତା ସହିତ ମିତ୍ରତା ସ୍ଥାପନ କରିଛି ତେଣୁ ସେ କହିଛି ଦେଖ ମୁସିକ ଭାଇ ଆଉ ଆମେ ଦୁଇ ଜଣ ବର୍ତ୍ତମାନ ବିପଦରେ ପଡ଼ିଛେ ତେଣୁ ଆମେ ମୁଁ ତାକୁ ଖାଇବି ନାହିଁ ତମେ ମୋର ବନ୍ଧୁ ହେଲା ତୋ ମିତ୍ର ହେଲ ମୁଁ ତାକୁ ଖାଇବି ନାହିଁ କିନ୍ତୁ ବର୍ତ୍ତମାନ ଆମେ କେମିତି ଏଥିରୁ ଉଦ୍ଧାର ପାଇବା ସେଥିପାଇଁ ଚିନ୍ତା କର ତମର ତୀକ୍ଷ୍ଣ ଦାନ୍ତ ଅଛି ତୀକ୍ଷ୍ଣ ଦାନ୍ତ ସାହାଯ୍ୟରେ ଏ ଦାନ୍ତକୁ ତମେ କାଟିପାରିବ କାଟି ଦ୍ୱାରା ଦୁଇ ଜଣ ଠାରୁ ଉଦ୍ଧାର ପାଇପାରିବ ତେଣୁ ମୂଷା ଦେଖୁଛି ଦନ୍ତା ରହିଛି ତାର ପାଉନି ତାର ମୁଣ୍ଡ ପାଉନି ତା ପାଟି ପାଉନି ସେଠିକି ଦାନ୍ତ ପାଉନି ତେଣୁ ସେ କହୁଛି ସର୍ପ କହୁଛନ୍ତି ଯେ କିଛି ଚିନ୍ତା ନାହିଁ ମୋର ଫଣା ଉପରେ ଠିଆ ହେଇକି ତମେ ଚଢ଼ିକିରି ତମେ ସେଟାକୁ କାଟ ତେଣୁ ସର୍ପର ଫଣା ଉପରେ ଯାଇକିରି ମୂଷା ଯାଇକିରି ସେ ଦନ୍ତାକୁ କାଟୁଛି କାଟିଲା କାଟିବା ସମୟରେ ସର୍ପ କହୁଛି ତମେ ତ କ୍ଷୁଦ୍ର ଅଛ ତମର ଆକାର କ୍ଷୁଦ୍ର ତମେ ଅଳ୍ପ ଛୋଟିଆ କଣା ହେଲେ ତମେ ପଳେଇଯିବ କିନ୍ତୁ ମୋର ତ ଆକାର ବଡ଼ ତେଣୁ ମୁଁ ଟିକେ ପ୍ରଥମେ ଦେଖେ ଯେ ମୁଁ ଯାଇପାରୁଛି ନାହିଁ ତାପରେ ତମେ ଯିବ ତାପରେ ସର୍ପ ଯାଇ ପାଇଲା ସମୟ ସୁବିଧା ପାଇଲା ସେ ପଳେଇଗଲା ତାପରେ ସେ ଛକିକି ରହିଲା ଯେମିତି ମୂଷା ବାହାରିଲା ସାଙ୍ଗେ ସାଙ୍ଗେ ସେ ତେଣୁ ଭଗବାନ ଏଇଭଳି ଭାବରେ ଉପାୟ ଦେଉଛନ୍ତି ତମେ ଏଇ ଅହିମୁଷିକ ନ୍ୟାୟରେ ତମେ ତାଙ୍କ ସହିତ ସନ୍ଧି ପ୍ରସ୍ତାବ କରିବ ଏ ବିଷୟରେ ବହୁତ ତତ୍ଵ ରହିଛି ଆମେ କମ୍ ସମୟ ଭିତରେ ଆଲୋଚନା କରିପାରିବା ନାହିଁ ଯାହା ହଉ ତେଣୁ ଏଇଭଳି ଭାବରେ ଦେବତାମାନେ ଯାଇ ବଳି ମହାରାଜଙ୍କ ସହିତ ସନ୍ଧି ପ୍ରସ୍ତାବ କରି ଯାଇକିରି ମନ୍ଦାର ପର୍ବତକୁ ଆଣିଛନ୍ତି ମନ୍ଦାର ପର୍ବତ ହଉଛି ସୁନାର ପର୍ବତ ବହୁତ ଭାରି ପର୍ବତ କିନ୍ତୁ ଦେବତାମାନେ ଏବଂ ଅସୁରମାନେ ପ୍ରବଳ ଉତ୍ସାହରେ ସେ ମନ୍ଦାର ପର୍ବତକୁ ପାରଣ କରିଛନ୍ତି ଏବଂ ଆଣିକି ଯେତେବେଳେ ଆସିଛନ୍ତି ସେଇ ସମୟରେ ମନ୍ଦାର ପର୍ବତ ଏତେ ଭାରି ହେଇଛି ସେ ଆଉ ଉଠେଇ ପାରୁନାହାନ୍ତି ସେ ତଳେ ପଡ଼ିଯାଇଛି ତେଣୁ ତା ଭିତରେ ସେ ତଳେ ପଡ଼ିଥିବା ସମୟରେ ସେ ମହେନ୍ଦ୍ର କଣ କେଉଁ ପର୍ବତ ମନ୍ଦାର ପର୍ବତ ତଳେ କେତେଜଣ ଦେବତା ଏବଂ କେତେଜଣ ଅସୁର ମଧ୍ୟ ମୃତ୍ୟୁବରଣ କରିଯାଇଛନ୍ତି ତେଣୁ ଦେବତାମାନେ ପୁଣି ଭଗବାନଙ୍କୁ ସ୍ତୁତି କରୁଛନ୍ତି ଭଗବାନଙ୍କୁ ସ୍ମରଣ କରୁଛନ୍ତି ଭଗବାନ ଆସି ସେଠି ପହଞ୍ଚି ଭଗବାନ କଣ କରୁଛନ୍ତି ନା ଭଗବାନ ଏକ ହସ୍ତେନ ଏକ ନୀଳା ଭଗବାନଙ୍କର ହେଉଛି ଶକ୍ତି ଭଗବାନଙ୍କର ଶକ୍ତି ତ ଛାଡ଼ନ୍ତୁ ଭଗବାନଙ୍କର ବାହନ ଗରୁଡ଼ଙ୍କର ଶକ୍ତି ଦେଖନ୍ତୁ ଯୋଉ ମନ୍ଦାର ପର୍ବତକୁ ଦେବତାମାନେ ଏବଂ ଅସୁରମାନେ उठी पार नथिले एवं सेही समय रे से माने असुर माने विशेष भाव देवता माने भगवान कर स्मरण करसंती तेणु भगवान के आविर्भाव होती पुणी सहाय कर तेणु भगवान कौन कर हस्तेन एकेन लीलाया गोटे हाथ रे से समग्र मंदर पर्वत को टेकी दौरान बाम हस्त एकेन हस्त भगवान जो दीर्घवर्धन धारण करते भागवत दशम स्कंद से प्रसंग आसीबो एही सात दिन बालक थे सात दिन सात वर्ष बालक समय से ही लीलाटी करते तेणु भगवान शक्ति भगवान शक्ति छाड़ू भगवान बाहन गरुड़ शक्ति देखु भगवान से गोटे हाथ रे से पर्वत को टेकी से कौन कले ना गरुड़ स्थापन कले एवं से गरुड़ समस्त देवता माने एवं समस्त असुर माने से बसिले तेणु गरुड़ विस्तार कर गरुड़ शक्ति आम चिंता करूँ आम पर गरुड़ शक्ति कथा कह तेणु गरुड़ गोटे पक्षी मारिक गोटे पक्ष मारिक पहुंचीगले से समुद्र क्षीर समुद्र निकट में तेणु भगवान गरुड़ को विदा कर असुर माने देवता माने से मंदिर पर बुद्ध रखी समुद्र मंथन करने आरंभ करसंती किंतु से समय मंदिर पर्वत से समुद्र भितर को पड़ी तेणु भगवान कौन कले ना निजी भगवान कूर्म आविर्भाव होती भगवान कूर्म रूप से आविर्भाव हो से मंदिर पर्वत पुणी उत्तरण कर तेणु एवं वासुकी नाग को निमंत्रण करके आनी अमृत प्रदान करेंगे यही लोभ देख आनी वासुकी नाग को जो गुड़ी घर्षण करने आरंभ कर भगवान प्रथम जासुकी मुख मुख देश में ठियाई घर्षण में सामिल भगवान अजित तेणु देवता मान भगवान पश्चातावन कर मुखपटे रही तेणु असुर मान चिंता कले न पुण्य बैंक अहे अंगम अमंगलम स्वाध्याय श्रुति संपन्ना प्रख्यात जन्म कर्म भी भगवान असुर मान क्या जानते क्या भगवान सृष्टि कर भगवत गीता अष्टादश अध्याय भगवान कहते असुर मान बुद्धि सर्वथा विकृत बुद्धि सा पार्थ तामसी सब विकृत बुद्धि तेणु तामसी प्रभाव रही तामसी गुण रही तेणु भगवान जानी से कौन कौन नाग बड़ी ठिया असुर मान कह ना न बयान गुण आम कहीं तो पछ पुछ धरवु बाकी पुछ कहीं धरी पछ पर कहीं धरवु अहे अमंग अमंगल ये अंग हूँ अहे अमंगल ए निष्ठा मित्र इत्यादि त्याग कर स्वाध्याय श्रुत संपन्न आम बहुत अध्ययन करहुत शास्त्र पाठ कर प्रख्यात जन्म कह भी आम बहुत प्रसिद्ध जन्म रही आम कहीं पछ पड़ तेणु भगवान हसीद पछ पड़े तेणु असुर मैंने आगपटे ठिया समुद्र मंथन करने आरंभ कले कारण आगपटे जो ठिया होती घर्षण फल विराट अंदर पर्वत बहुत घर्षण रे बासुकी सर्प मुखर विष बाहर अग्नि जहाँ हो अग्नि प्रभाव में असुर मैंने सब कला पड़ जाने पक्षे देवता मान पचे रही से जो समुद्र मंथन कर समय आकाश रे झिपझिपी वर्षा हो सब देवता मान भगवान आदेश निर्देश रे से बहुत बहुत सहजरे से कार्य किंतु ये समुद्र मंथन करने समय देखने कौन सी किसी फल आसन तेणु भगवान निजे कौन कले निजे सामिल ही से घर्षण में साय कर भगवान तेणु ये समुद्र मंथन समय प्रथम कौन भाष भाषण तेणु भगवान विश्वेश्वर भगवान शिवजी को आसवे समस्त प्रार्थना करेंगे ओम नमो शिवाय क्षीरं यथारथिकारं विशेष जोगा
संजायते नैतता पृथगस्ति हेतो यसंभूताम् अपि तस्य समुपैति कार्या गोविन्दमादिपुरुषं तमहं भजामि।
एवं भावरे देवतामाने भगवान निजे कहिले ए विश्व जो आई विराट विश्व बाहर आज रक्षा पाई शिवजी आम साहय करेंगे तो समस्त आसी शिवजी को प्रार्थना कर शिवजी चिंता कर शिवजी कहते तप्यंती लोक तापेन साधव प्रायश जना परमाराधन तद्धि पुरुषस्याख्यात्मनि। शिवजी कहते जे पुंस कृपयतु भद्रे सर्वात्मा प्रियते हरि प्रीते हरौ भगवती प्रियहं सचराचर तस्मादिदं वरं भुंजे प्रजनां स्वस्तिरोस्तुमि। तेणु तांकर पत्नीक सहित आलोचना करसंदि जे वर्तमान देवताने बा असुरमाने समस्ते विपदरे पड़सन्दि ताकु केमिति रक्षा करिबा तुलसी कहसन्दि जदि जणे गोटे जीवकु सहाय्य करसन्दि भगवान ता प्रीत होसन्दि। भगवान निजे कहते तमे जन्म सार्थक करिकर पर उपकार भागवत कथा वर्णना करेणु जदि आम पर उपकार करें तो भगवान से संतुष्ट हे। तेणु शिवजी कहते भगवान हरि संतुष्ट हमारी मुझे संतुष्ट हुए। तेणु तप्यती लोक ताके न बर्तमान ये परिस्थिति होती समस्ते ये विषर ज्वाला तप्यती बहुत कष्ट साधु प्राय सजना जो मैंने साधु साधु व्यक्ति से कौन करती ना से उद्धार करती साधु प्राय सजना परमाराधन तद्धि श्रेष्ठ आराधना भगवान भगवान श्रेष्ठ आराधना हूँ कौन ना जीव मान को जीवे दया नाम रुचि सर्वधर्म सार। जदि आम धर्म आचरण करुचे कि जीव प्रति दया नहीं भगवान नाम रुचि नहीं हरे कृष्णा हरे हरे राम राम ते जीवे दया नाम रुचि सर्वधर्म सारे श्रेष्ठ धर्म सड़े पुंसा पर धर्म ये श्रेष्ठ धर्म। तेणु शिवजी मां सहित आलोचना कर भगवान कौन कले ना तस्मादिदं वरं भुंजे यही विष को पान करी प्रजमान स्वस्ति रस्तमे ये प्रजमान मंगल कमी हम तेणु से गोटे आंजुड़ी में समस्त विश्वव्यापी जो विष रही गोटे आंजुड़ी से धारण करें पान कर शिव चिंता कर शरीर में समस्त जीव रही पिता एवं भगवान हूँ माता पिता हम से जगत माता धाता पिता मह। तेणु शिवजी कौन कर गलार से कंठरे विषय धारण कर दिन ठार शिवजी नीलकंठ से परिणत हो गले पूर्व से नीलकंठ नथिले तेणु नीलकंठ से विष को धारण कर कंठ धारण कर भगवान शिवजी को एक शक्ति रही तेणु आम अनुकरण करया को अनुसरण करवा एक सब सुंदर वर्णना कले तेतीस अध्याय। तेणु देवता मान असुर मैंने जो रक्षा पाइले शिवजी को प्रणाम करी पुणी आसी समुद्र मंथन लीला को आरंभ करसंती समुद्र मंथन रु विभिन्न प्रकार पदार्थ बाहूसंती प्रथमे कौस्तुभ मणि बाहरले कामधेनु गावी बाहरसंती अनेक लक्ष्मी देवी आसी तेणु लक्ष्मी देवी जो आसंती भगवान गोटे सत्य करसंती जे गोटे जहां बाहर प्रथमे असुर देवता मैंने नापर टी अन्न जन नब गोटे देवता मैंने नेपर असुर मैंने नेपर देवता मैंने ये भाव सर्त कर समुद्र मंथन करते लक्ष्मीदेवी जो विवाह गले जो देवता मैंने असुर मैंने समस्ते सौंदर्य मोह हो समस्त प्राप्त होने चेष्टा करेणु गोटे कौन गोटे स्वयंवर है स्वयंवर में लक्ष्मीदेवी देखते किए तर उपयुक्त घर आम श्लोक खाली कह भगवान भगवत्ता ସେ କହୁଛ ନୂନ ତପୋ ଦଶ୍ୟାନମନୁର୍ଜୟା ଜ୍ଞାନ କ୍ୱଚିତ ନ ସଙ୍ଗବର୍ଜିତ କଶ୍ଚିତ ମହାନ୍ତ ନ କାମ ନିର୍ଜୟା ସ୍ୱାଈଶ୍ୱର କିଂ ପରତୋ ବିପାଶ୍ରୟ ବହୁତ ତପସ୍ୟା କରୁଛନ୍ତି ଏ ଯେମିତି ଦୁର୍ବାସା ଇତ୍ୟାଦି କିନ୍ତୁ ତାଙ୍କର ପ୍ରଭୁକୁ ବାସରେ ରଖିପାରିନାହାନ୍ତି ସେଭଳିଆ ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି ଶୁକ୍ରାଚାର୍ଯ୍ୟ ଇତ୍ୟାଦି କିନ୍ତୁ ସେ ଜଣଙ୍କର ସଂଘରେ ପରିଚିତ ହେଇଯାଇ ସଂଘ ଦ୍ୱାରା ପ୍ରଭାବିତ ହେଇଯାଇଛନ୍ତି ସେଭଳି ଭାବରେ ବହୁତ ମହାନ ବ୍ୟକ୍ତି ଅଛନ୍ତି ଯେଭଳି ଭାବେ ବ୍ରହ୍ମା କିନ୍ତୁ ତାଙ୍କର ନିଜର କାମକୁ ନିୟନ୍ତ୍ରଣ କରିପାରିନାହାନ୍ତି ତାଙ୍କର କନ୍ୟା ସରସ୍ୱତୀ ସେ ଧାବିତ ହେଇଛନ୍ତି ସେଭଳି ଭାବରେ ସେ କି ଈଶ୍ୱର ସେ କି ନିୟନ୍ତ୍ରଣକାରୀ ଯିଏ ଅନ୍ୟର ଆଶ୍ରୟରେ ରହୁଛନ୍ତି ଯେମିତି ଇନ୍ଦ୍ର ବାମଦେବଙ୍କ କଥା କହିବା ତେଣୁ ଲକ୍ଷ୍ମୀଦେବୀ ଅତୀତ ଭବିଷ୍ୟତ ଏବଂ ବର୍ତ୍ତମାନ ତ୍ରିକାଳ ଚିନ୍ତା କରି ଏହିସବୁ ଶ୍ଲୋକ ତିନୋଟି ଶ୍ଲୋକରେ ଭଗବାନଙ୍କର ଭଗବତ୍ତା ନିର୍ଣ୍ଣୟ କରିଛନ୍ତି ତେଣୁ ଏହିଭଳି ଭାବରେ ବହୁତ ବ୍ୟକ୍ତିଙ୍କୁ ଧର୍ମ କରୁଛନ୍ତି କିନ୍ତୁ ଭୂତ ଅନ୍ୟ ଜୀବ ପ୍ରତି ଦୟା ନାହିଁ ସେଭଳି ବହୁତ ତ୍ୟାଗୀ ବ୍ୟକ୍ତି ଅଛନ୍ତି ଯୋଉଟା ମୁକ୍ତିର କାରଣ ନୁହଁ ଯେମିତି ଶିବି ଇତ୍ୟାଦି ସେମିତି ବହୁତ ବୀର୍ଯ୍ୟ ବା ବହୁତ ଶକ୍ତି ଅଛନ୍ତି ଅଛି ଲୋକମାନଙ୍କର ଯେମିତି କିଏ ଘାଟ ବିଦ୍ୟାର୍ଥୀ ନୁହଁ କିନ୍ତୁ ସେ କାଳ ପ୍ରଭାବରେ ପ୍ରଭାବିତ ହେଉଛନ୍ତି ସେଭଳି ଭାବରେ ସନକାଦି ବହୁତ ମୁନି ଋଷିମାନେ ଅଛନ୍ତି ଯେ ବିବାହ କରୁନାହାନ୍ତି ତାଙ୍କୁ କଣ ତାଙ୍କର ପତ୍ନୀ କିରଣ ହେଇପାରିବ ସେଭଳି ଭାବରେ ବହୁତ ଆୟୁ ଥିବା ବ୍ୟକ୍ତି ଅଛନ୍ତି ଯେମିତି ମାର୍କଣ୍ଡ୍ୟ ଇତ୍ୟାଦି କିନ୍ତୁ ତାଙ୍କର ଶ୍ରୀମଙ୍ଗଳ ନାହିଁ କିନ୍ତୁ ଜଣଙ୍କର ଶ୍ରୀମଙ୍ଗଳ ଅଛି କିନ୍ତୁ ସେ ତାଙ୍କର ଆୟୁଷ ଜଣା ନାହିଁ ଯେମିତି ହିରଣ୍ୟକଶିପୁ କିନ୍ତୁ କେତେ ଜଣଙ୍କର ଶ୍ରୀମଙ୍ଗଳ ଅଛି ଏବଂ ଆୟୁଷ ଅଛି ଶ୍ରୀମଙ୍ଗଳ ରହିଛି ଏବଂ ଆୟୁଷ ରହିଛି କିନ୍ତୁ ସୋପି ଅମଙ୍ଗଳ ଶିବଜୀଙ୍କର ବହୁତ ଶ୍ରୀମଙ୍ଗଳତା ରହିଛି ଏବଂ ଆୟୁଷ ମଧ୍ୟ ରହିଛି କିନ୍ତୁ ତଥାପି ସେ ଶ୍ମଶାନରେ ବାସ କରୁଛନ୍ତି ତେଣୁ ସେ କି ମୋର ପ୍ରତି ପତି ହେଇପାରିବେ ଲକ୍ଷ୍ମୀଦେବ ଚିନ୍ତା କରୁଛନ୍ତି ତେଣୁ ଏହିଭଳି ଭାବରେ ସମସ୍ତଙ୍କ ବିଷୟରେ ଅନୁଧ୍ୟାନ କରି ଅନ୍ତିମରେ ଦେଖିଲେ ଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି କିଏ ନା ଭଗବାନ ନାରାୟଣ ଅଜିତ ସେଠି ଅଛନ୍ତି କିନ୍ତୁ ତାଙ୍କର ମଧ୍ୟ ଦୋଷ ସେ ଦେଖିଲେ କଣ ତାଙ୍କର ଦୋଷ ନା ନ କାଙ୍କ୍ଷା ଦେଇ ମା ସେ ମଧ୍ୟ ଆକାଂକ୍ଷା କରୁନାହାନ୍ତି ତେଣୁ ଆକାଂକ୍ଷା ନ କଲେ ମଧ୍ୟ ସେ ମୋର ହିଁ ପତି ଯାଇକି ତାଙ୍କୁ ପରମା ପ୍ରଦାନ କଲେ ତେଣୁ ଲକ୍ଷ୍ମୀଦେବୀ ସମସ୍ତଙ୍କର ଅଲକ୍ଷ୍ୟରେ ଲକ୍ଷ୍ମୀଦେବୀ ଭଗବାନଙ୍କର ଦକ୍ଷସ୍ଥଳରେ ବାସ କରନ୍ତି ତେଣୁ ଯେତେବେଳେ ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛେ ବା ନମସ୍କାର କରୁଛେ ଲକ୍ଷ୍ମୀଦେବୀ ଭଗବାନଙ୍କ ଦକ୍ଷ ଦେଶରେ ରହି ସେ ଆଶୀର୍ବାଦ ପ୍ରଦାନ କରୁଛନ୍ତି ତେଣୁ ଦେଖ ଲକ୍ଷ୍ମୀଦେବୀଙ୍କର ଆବିର୍ଭାବ ପରେ ପୁଣି ସମଗ୍ର ମନ୍ଥନ ଲୀଳା ହେଲା ଅନେକ ତତ୍ତ୍ୱ ଆସି 14ଟି ତତ୍ତ୍ୱ ବାହାରିଛନ୍ତି ସେଥିରୁ ତେଣୁ ଅନ୍ତିମରେ ଭଗବାନଙ୍କର ଆଉ ଜଣେ ଅବତାର ସେ ହେଉଛନ୍ତି ଧନ୍ୱନ୍ତରୀ ସେ କଳସ ଅମୃତ କଳସ ଧରି ଆବିର୍ଭାବ ହେଇଛନ୍ତି ଅମୃତ କଳସ ଅମୃତମ ଲେଖାଇଛି ତେଣୁ ଯେତେବେଳେ ଦେଖିଦେଲେ ଲିପ୍ସନ୍ତ ସର୍ବବସ୍ତୁନି କଳସଂ ତମସା ହରଣ ତରସା ହରଣ ଯେତେବେଳେ ଦେଖିଲେ ସେ ଅମୃତ କଳସ ବାହାରିଛି ଅନ୍ତିମ ତାଙ୍କର ଲକ୍ଷ୍ୟ ହେଉଛି କଳସ ଅମୃତ ତେଣୁ ସାଙ୍ଗେ ସାଙ୍ଗେ ଅସୁରମାନେ କଣ କଲେ ନା ସବୁକିଛି ଭୁଲି ଯାଇ ଅମୃତ ଧରି ଅମୃତ ଭାଣ୍ଡଟି ଧରି ଅମୃତ କଳସ ଧରି ଧାଇଁଲେ ତେଣୁ ଦେବତାମାନେ ବର୍ତ୍ତମାନ ହତୋତ୍ସାହ ହେଇଯାଇଛନ୍ତି ଯୋଉ ଅମୃତକୁ ଲକ୍ଷ୍ୟ କରି ଭଗବାନ କେତେ କଥା କହିଥିଲେ ତାଙ୍କୁ ତମେ ଅମୃତ ପାନ କରିବ ଅସୁରମାନେ ତ ନେଇଗଲେ ଆଉ କଣ ସେ ଅମୃତ ପାନ କରିପାରିବେ ଯାହା ହଉ ସେ ଭଗବାନ ଯେତେବେଳେ ସ୍ମୃତି କରିଛନ୍ତି ଭଗବାନଙ୍କୁ ସ୍ମରଣ କରୁଛନ୍ତି ଭଗବାନ ସାଙ୍ଗେ ସାଙ୍ଗେ ମୋହିନୀ ରୂପରେ ଆବିର୍ଭାବ ହେଇଛନ୍ତି ତେଣୁ ମୋହିନୀ ରୂପରେ ଆବିର୍ଭାବ ହେଇ ସେ ଗୋଟେ ବ୍ୟବସ୍ଥା କରିଛନ୍ତି ଯେ ଅସୁରମାନେ ଯଦିଓ ସେ ଅମୃତ ପାଣ୍ଡକୁ ନେଇଯାଇଛନ୍ତି କିନ୍ତୁ କେହି ପିଇପାରି ନାହାନ୍ତି କର୍ମଣି ବା ଅଧିକାର ଅସ୍ତେ ମା ଫଳେ ସୁପଦାର୍ଥ ଫଳ ଉପରେ ଆମର ଅଧିକାର ନାହିଁ କର୍ମର ଅଧିକାର ରହିଛି ତେଣୁ ତାଙ୍କ କଥା ହେଉଛି ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍ ମିଥ କଳି ଅଭୁତ ପୁଷ ଅଭୁତ ତାଙ୍କ ଭିତରେ କଳି ଆରମ୍ଭ ହେଇଗଲା ସେ କହୁଛି ମୁଁ ଶୀଘ୍ର ମୁଁ ପ୍ରଥମେ ପିଇବି ମୁଁ ବହୁତ କଷ୍ଟ କରିବି ମୋ ତଣ୍ଟି ଛୁଟି ଯାଉଛି କିନ୍ତୁ ନା ନା ତୁ କଣ କଷ୍ଟ କରୁଛୁ ତୁ କିଛି କରୁନଥିଲୁ ମୁଁ ବହୁତ କଷ୍ଟ କରି ମୋର ଶରୀର ଆଉ ନାହିଁ କେଉଁ ଶକ୍ତି ନାହିଁ ମୋର ପାଟି ଶୁଖିଯା ମୁଁ ଆଗ ପିଇବି ଏଇଭଳି ତାଙ୍କ ଭିତରେ ଝଗଡା ହେଇକି କେହି ପିଇପାରୁନାହାନ୍ତି ତେଣୁ ସେ ଯୋଉ ଦୌଡ଼ିକି ଝାଉଁକି ଯାଉଛନ୍ତି ଭଗବାନ ତାଙ୍କ ବିପରୀତ ଦିଗରେ ଆସି ପହଞ୍ଚନ୍ତି, ମହିନ ରୂପରେ ଆସି ପହଞ୍ଚିଛନ୍ତି। ତେଣୁ ମହିନ ରୂପରେ ଯେତେବେଳେ ଦେଖୁଛନ୍ତି ସମସ୍ତେ ମୋହିତ ହେଇଯାଇଛନ୍ତି। ଆମେ ଗୋଟେ କଥା କପିଳଦେବ ଯୋଉ ଶିକ୍ଷା ଥିଲା ତା ଦେହରେ ଗୋଟେ ଶିକ୍ଷା ଦେଇଥିଲେ କପିଳଦେବ ଭାଗବତ ତୃତୀୟ ସ୍କନ୍ଧରେ ମା ଦେବତୀଙ୍କୁ ଯେ ବରମ ପଶ୍ୟ ମାୟା ସ୍ତ୍ରୀମୟା ଜୈନ ଦିଶା ଯାହା କରୁଛି ପ୍ରଧାନ ଭୃବି ଜୁମ୍ଭିଆ କେବଳ। ଭଗବାନ କହୁଛନ୍ତି ମୋର ମାୟାର ବଳକୁ ଦେଖ, ଯେଉଁଛି ସ୍ତ୍ରୀ ଯିଏକି ତାଙ୍କର ବୃହି କୁଞ୍ଚନରେ ଭୂକୁଞ୍ଚନରେ ଯେତେ ବଡ ଭୂ ରହିଲେ ମଧ୍ୟ ସେ ତାଙ୍କର ଚରଣରେ ଅଧିପତନ ତାଙ୍କ ପତନ ହେଇଯାଉଛି। ଇଏ ହଉଛି ମାୟାର ବଳ, ଇଏ ସ୍ୱୟଂ ଭଗବାନ। ଏ ମାୟାର ଯେଉଁମାନେ ଭୌତିକ ଜଗତରେ ୟୁନିଭର୍ସ ମିସ୍ ୟୁନିଭର୍ସ ବା କଣ ସବୁ ରହିଛନ୍ତି, ବହୁତ ସୁନ୍ଦରୀ ରହିଛନ୍ତି, ବିଶ୍ୱ ସୁନ୍ଦରୀ ରହିଛନ୍ତି, ସେମାନଙ୍କର କି ଶରୀର? ଆମେ ଭାଗବତମ ପ୍ରକାଶ ସ୍କନ୍ଧରେ ତାଙ୍କ ବିଷୟରେ ଆଲୋଚନା କରିବା। ତେଣୁ ଭଗବାନ ନିଜେ ଭଗବାନଙ୍କ ଶରୀର ହେଉଛି କିଭଳି ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର। ତେଣୁ ତାଙ୍କ ରୂପ ଦେଖି ସେମାନଙ୍କୁ ଅହୋ ରୂପମ ଅହୋ ଧାମମ ଅହୋ ଅଶ୍ୟାମ ନବମ ବୟଃ ଇତି ତାମ ଆଭିଧୃତ୍ୟ ପ୍ରବଚ୍ଛ ଜାତି ମିଥ୍ୟା। ତେଣୁ ତାଙ୍କ ସହିତ ଦେଖି ମୋହ ହେଇଯାଇଛି, ଭଗବାନ ମହିନ ରୂପରେ ଆସିଛନ୍ତି, ତାଙ୍କୁ ମୋହ କରିବେ, ଅସୁରମାନଙ୍କୁ ବଞ୍ଚିତ କରିବେ, ଦେବତାମାନଙ୍କୁ ଅମୃତ ପାନ କରେଇବେ। ତେଣୁ ଭଗବାନ କଣ କଲେ, ତାଙ୍କୁ ଏଭଳି ଭାବରେ ମୋହିତ କରିକି ଏଭଳି କଥା କହିଲେ, ତେଣୁ ଅନ୍ତିମରେ ଅସୁରମାନେ ଏବଂ ଦେବତାମାନେ ଅଲଗା ଅଲଗା ପଙ୍କ୍ତିରେ ବସିଲେ। କିନ୍ତୁ ଭଗବାନ ମୋହିନୀ ମୋହିନ ରୂପରେ କଣ କରୁଛନ୍ତି ନା, ଅସୁର କାଢ଼ ଚାହିଁକିରି ଦେବତାମାନଙ୍କୁ ସବୁ ଅମୃତ ପ୍ରଦାନ କରିଛନ୍ତି। ଏବଂ ସୁରାସୁରଗଣ ସମଦେଶ କାଳ ଏତ୍ୱାର୍ଥ କର୍ମ ମତୟୋଗି ଫଳେ ବିକଳ୍ପା ତତ୍ରାମୃତଂ ସୁରଗଣା ଫଳମଞ୍ଜସାକୁ ଯତ୍ପାଦ ପଙ୍କଜରସ ଶ୍ରେଣାନ ଦୈତ୍ୟା। ଇଏ ହେଉଛି ସମୁଦ୍ର ମନ୍ଥନର ଶିକ୍ଷା। ଯଦିଓ ଏବଂ ସୁରାସୁରଗଣ ସମଦେଶ କାଳ ଦେବତା ଏବଂ ଅସୁରମାନେ ଏକ ଦେଶ ଏକ ସ୍ଥାନରେ, ପାଞ୍ଚଟି କାରଣ ରହିଛି ଭଗବତ ଗୀତା ଅଷ୍ଟାଦଶରେ ଭଗବାନ କହିଛନ୍ତି ଆମେ ଯେଉଁ କର୍ମର ଫଳ ପ୍ରାପ୍ତ ହେଉଛେ, ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ ଶାରୀରମ ବାମ ମନୋବିତ କର୍ମ ପ୍ରାରବଚିନର ନାର୍ଯ୍ୟ ବା ବିପରୀତମ ବା ପଞ୍ଚିତି ତସ୍ୟ ହେତବ। ସେ କଥା ଏଠି କୁହାଯାଉଛି ଦେବତାମାନେ ଏବଂ ଅସୁରମାନେ ଏକ ସ୍ଥାନରେ ଏକ ସମୟରେ ଏକ ମନର୍ଥ ନେଇ ଏକ ହେତୁ ଏକ ଅର୍ଥ ମାନେ ସବୁ ଯୋଉ ବିବିଧ ଯୋଉ ମାନେ ବିବିଧ ଯୋଉ କରଣାଣୀ ବିବିଧ ଯୋଉ ରହିଛି ଯୋଉ ଆବଶ୍ୟକ ଥିଲା ଜିନିଷ ସେସବୁ ଯୋଉ ଏକ ରହିଛି ଏବଂ କର୍ମ ମଧ୍ୟ ଏକ ମତି ମଧ୍ୟ ଏକ କିନ୍ତୁ ଫଳେ ବିକଳ୍ପ ଫଳ ଓଲଟା ହେଇଗଲା। ଅସୁରମାନେ ତତ୍ରାମୃତ ସୁରଗଣା ଫଳମଞ୍ଜ ସାହାକୁ ଦେବତାମାନେ ଫଳକୁ ପ୍ରାପ୍ତ ହେଲେ ଅମୃତ ପ୍ରାପ୍ତ ହେଲେ କିନ୍ତୁ ଯତ୍ପାଦ ପଙ୍କଜରଜ ଶରଣା ଦୈତ୍ୟା ଦୈତ୍ୟମାନେ ଯେହେତୁ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି ଯତ୍ପାଦ ପଙ୍କଜରଜ ଶରଣା ନ ଦୈତ୍ୟା ସେମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି ସେଥିପାଇଁ ଭଗବାନ ତାଙ୍କୁ ବଞ୍ଚିତ କରିକିରି ଦେବତାମାନଙ୍କୁ ଅମୃତ ଦଉଛନ୍ତି। ତେଣୁ ରାହୁ ଯେ ଥିଲେ ରାହୁ କହିଲେ ଆମେ ଆଉ ପ୍ରାପ୍ତ ହବା ନାହିଁ ଭଗବାନ ଇଏ ବୋଧେ ମୋହିନୀ ସବୁ ଦେବତାମାନେ ସବୁ ଦେଇଦେବେ। ତେଣୁ ସିଏ ଛନ୍ଦେଶରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ମଝିରେ ବସିକରି ମୋହିନୀ ଦେବୀ ଯେତେବେଳେ ଅମୃତ ପରିବେଷଣ କରୁଥିଲେ ସେଇ ସମୟରେ ସେ ଅମୃତ ସେ ପାଇଯାଇଛନ୍ତି ଏବଂ ସେ ନେଇଯାଇ ପାନ କରିଦେଇଛନ୍ତି। ପାନ କରିବା ସମୟରେ ସେଇ ସମୟରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଦେଖିଦେଲେ ଭଗବାନଙ୍କୁ, ମୋହିନୀ ଦେବୀ ଦେଖେଇଦେଲେ ଇଏ ହେଉଛି ଅସୁର। ତେଣୁ ଭଗବାନ କଣ କଲେ ସାଙ୍ଗେ ସାଙ୍ଗେ ତାଙ୍କର ଅଜିତ ରୂପରେ ଆସି ବିଷ୍ଣୁ ରୂପରେ ଆସି ସେ ସୁଦର୍ଶନ ଚକ୍ରରେ ତାକୁ ଛେଦନ କରିଦେଇଛନ୍ତି, ଶିର ଛେଦନ କରିଦେଇଛନ୍ତି। ତେଣୁ ରାହୁ ଏବଂ କେତୁ ହେଇକିରି ସେ ରହିଛନ୍ତି, ଯେହେତୁ ସେ ଅମୃତ ପାନ କରିଦେଇଛନ୍ତି ତେଣୁ ସେ ବଞ୍ଚିକି ରହିଯାଇଛନ୍ତି। ତେଣୁ ଏଇ ଯୋଉ ସୂର୍ଯ୍ୟ ଗ୍ରହଣ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗ ହେଉଛି ଏଇଟାକୁ ଲୋକମାନେ ଭାବୁଛନ୍ତି, ଇଏ ସେତେବେଳେ ଲୋକମାନେ କାଳ୍ପନିକ କଥା ବି ଶୁଣିକି କହୁଛନ୍ତି ସୂର୍ଯ୍ୟ, ନା ନା ସେଇଟା ଠିକ ଜିନିଷ, ତାଙ୍କର ଛାଇରେ ଏସବୁ ହଉଛି, ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ସବୁବେଳେ ରାହୁ ଆକ୍ରମଣ କରୁଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଅସୁରମାନେ ଦେଖିଲେ ଯେ ଦେବତାମାନେ ସବୁ ଫଳ ପ୍ରାପ୍ତ ହେଲେ ତେଣୁ ସେ ଭୀଷଣ କ୍ରୋଧ ପ୍ରକାଶ କରି ତାଙ୍କ ସହ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଯୁଦ୍ଧରେ ମଧ୍ୟ ଭଗବାନ ତାଙ୍କୁ ସାହାଯ୍ୟ କରିଛନ୍ତି, ଦେବତାମାନଙ୍କୁ ସାହାଯ୍ୟ କରିଛନ୍ତି, ଅସୁରମାନ ପରାସ୍ତ ହେଇକରି ଏମିତି ବଳି ମହାରାଜଙ୍କୁ ମୃତ୍ୟୁବରଣ କରିଯାଇଛନ୍ତି। କିନ୍ତୁ ତାପରେ ନାରଦ ମୁନିଙ୍କର ନିର୍ଦ୍ଦେଶରେ ବ୍ରହ୍ମା କହିଲେ, ପଠେଇଲେ ନାରଦ ମୁନିଙ୍କୁ, ନାରଦ ମୁନିଙ୍କ ନିର୍ଦ୍ଦେଶରେ ଅସୁରମାନେ ଏବଂ ବଳି ମହାରାଜଙ୍କୁ ନେଇ ସେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଯାଇଛନ୍ତି ଏବଂ ଶୁକ୍ରାଚାର୍ଯ୍ୟ ସେମାନଙ୍କୁ ବଞ୍ଚେଇ ଦେଇଛନ୍ତି। ତେଣୁ ଏଇଭଳି ଭାବରେ ଏଇ ସମୁଦ୍ର ମନ୍ଥନ ଲୀଳାକର ହେଲା। ଶିବଜୀ ସେଠି ନଥିଲେ, ଶିବଜୀ ବିଷପାନ କରି ରହିଛନ୍ତି। ତେଣୁ ଶିବଜୀ ଯେତେବେଳେ ଜାଣିଲେ ଯେ ଏଇଭଳି ଭାବରେ ଭଗବାନଙ୍କର ମୋହିନୀ ରୂପ ହେଇଛି, ବହୁତ ସୁନ୍ଦର ରୂପ, ତେଣୁ ସେ ସେଇ ରୂପ ଦେଖିବା ପାଇଁ ଇଚ୍ଛା କଲେ। ତେଣୁ ସେ ତାଙ୍କର ପତ୍ନୀଙ୍କ ସହିତ, ତାଙ୍କ ଶିବଭଗବାନଙ୍କ ସହିତ ବୈକୁଣ୍ଠ ଲୋକକୁ ଯାଇଛନ୍ତି ଏବଂ ଭଗବାନ ପ୍ରାର୍ଥନା କରୁଛନ୍ତି, ଅବତାରା ମାୟା ଦୃଷ୍ଟା ରମ ମାଣସତେ ଗୁଣେହି ସୁହଂ ଦ୍ରଷ୍ଟୁମ ଇଚ୍ଛାମି ଯତେ ଦୋଷିତ ଦୁର୍ଗମ ଦୋଷିତ ଦୁର୍ଗମ। ଏଇ ଯୋଉ ଯୋଶୀ ବାବୁ ଯୋଉ ସ୍ତ୍ରୀ ରୂପ ଆପଣ ଧରିଥିଲେ, ଆପଣଙ୍କର ଅନେକ ଅବତାର ମୁଁ ଦେଖିଛି କିନ୍ତୁ ଏଇ ରୂପ ମୁଁ ଦେଖିପାରି ନାହିଁ, ତେଣୁ ମୁଁ ପ୍ରାର୍ଥନା କରୁଛି ଆପଣ ସେଇ ରୂପ ମୁଁ ଦେଖାନ୍ତି। ତେଣୁ ଭଗବାନ ଯେତେବେଳେ ସେ ମୋହିନୀ ରୂପ ଦେଖିଛନ୍ତି, ଶିବଜୀ ପୂର୍ବରୁ ଯେତେବେଳେ ପାର୍ବତୀ ତାଙ୍କୁ ଆରାଧନା କରୁଥିଲେ ସେ ସମୟରେ ସେ କଙ୍ଗାରକୁ ଧ୍ୱଂସ କରିଦେଇଥିଲେ, ଶିବଜୀଙ୍କର ଏତେ ଶକ୍ତି ରହିଛି, ସେ କାମ ଦ୍ୱାରା ପୀଡ଼ିତ ହୁଅନ୍ତି ନାହିଁ, କିନ୍ତୁ ଭଗବାନଙ୍କର ଏଇ ଯେଉଁ ରୂପ ମୋହିନୀ ରୂପ ଦେଖି ସେ ତାଙ୍କ ମଧ୍ୟରେ ଧାରିତ ହେଇଛନ୍ତି ଏବଂ ଭଗବାନ ସମସ୍ତଙ୍କୁ ଦେଖିବା ପାଇଁ ବୈକୁଣ୍ଠ ଲୋକରେ ବିଭିନ୍ନ ମୁନିଋଷିମାନଙ୍କ ଆଶ୍ରମ ଦେଇ ଯାଉଛନ୍ତି ଏବଂ ଶିବଜୀ ତାଙ୍କୁ ପଛପଟେ ଧାଉଁଛନ୍ତି ଏବଂ ଏହି ସମୟରେ ଶିବଜୀଙ୍କର ବୀର୍ଯ୍ୟ ସ୍ଖଳନ ହେଇଛି, ସେତେବେଳେ ସେ ପୁଣି ଶାନ୍ତ ହେଇଛନ୍ତି ଏବଂ ସେଇ ବୀର୍ଯ୍ୟରେ ଆମର ଏଇ ପୃଥିବୀ ପୃଷ୍ଠରେ ଯେତେ ସୁନା ରୂପା ସବୁ ରହିଛି ସେଇ ବୀର୍ଯ୍ୟରୁ ସବୁ ଗାଁ ହେଇଛନ୍ତି ସୁନା ରୂପା ସବୁ। ତେଣୁ ଶିବଜୀ ଭଗବାନ ତାଙ୍କୁ କହିଛନ୍ତି ଯେ ତମେ ବର୍ତ୍ତମାନ ମାୟାରେ ମୁକ୍ତ ହେଇଗଲ, ଏଇଭଳି ଭାବରେ କହି ତାଙ୍କୁ କହିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ ସେଇ ମୋହିନୀ ଲୋକକୁ ଆରାଧନା କରି ଗୋଟେ ସ୍ତୁତି କରିଛନ୍ତି, ଆସ ଆସ ଦବିଷୟମଙ୍ଗ୍ରୀଂ ଭାବଗମ୍ୟଂ ପ୍ରପନ୍ନାନ୍ ଅମୃତମର ବର୍ଜ୍ୟାନ୍ ଆସିନ୍ଦୁ ମତ୍ତମ୍ କପଟ ଯୁବତୀ ବେଶ ମୋହଞ୍ଜ ସୁରାରିଂ ତମହଂ ଉପସ୍ଥିତାନାଂ କାମ ପୂରଂ ନକୋସ୍ମି। ଭଗବାନ ଆପଣ ଯୋଉ ଏଇ ଅସଦ ଅଭିଷୟରେ ଯୋଉମାନେ ଆପଣଙ୍କର ପାଦପଦ୍ମର ଆଶ୍ରୟ ନେଇନାହାନ୍ତି, ଅସଦ ଅଭିଷୟ ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ଯୋଉମାନେ ଆପଣ ପାଦପଦ୍ମର ଆଶ୍ରୟ ନେଇଛନ୍ତି ତାଙ୍କୁ ଆପଣ ଅମୃତ ପ୍ରଦାନ କରୁଛନ୍ତି, ଅମର ବର୍ଜ୍ୟାନ୍ ଦେବତାମାନଙ୍କୁ ଆପଣ ଅମୃତ ପ୍ରଦାନ କରିଛନ୍ତି, ତେଣୁ ଆସରେ ସିନ୍ଧୁ ମଧ୍ୟ ଯେଉଁ ସମୁଦ୍ର ମନ୍ଥନରୁ ଏଇ ଯେଉଁ ଅମୃତ ବାହାରିଛି ସେ ଅମୃତକୁ କପଟ ଯୁବତୀ ବେଶ ମୋହେନ୍ଦ୍ର ସୁରାରି ଆପଣ ଯୋଉ କପଟ ଯୁବତୀ ବେଶରେ ଦେବତା ଅସୁରମାନଙ୍କୁ ଯୋଉ ମୋହ କରିଦେଲେ ସେଇ ତମହଂ ଉପସ୍ଥାନା କାମ ପୂରଣ ନଦୋଷୀ, ମୁଁ ସେଇ କପଟ ଯୁବତୀ ମୋହିନୀ ଦେବୀଙ୍କୁ ମୋର ପ୍ରଣାମ ନିବେଦନ କରୁଛି। ତେଣୁ ଏଇଭଳି ଭାବରେ ଅଷ୍ଟମ ସ୍କନ୍ଧ ବାର ଅଧ୍ୟାୟ ପର୍ଯ୍ୟନ୍ତ ଏଇ ସମୁଦ୍ର ମନ୍ଥନ ଲୀଳା, ପାଞ୍ଚରୁ ବାର ଏଇ ଆଠଟି ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳା ଶେଷ ହେଇଛି। ତେଣୁ ତେର ଅଧ୍ୟାୟରେ ବିଭିନ୍ନ ଅନ୍ୟ ମନୁମାନଙ୍କର ଆମେ ହେଉଛି ଇଏ ହେଲା ଷଷ୍ଠ ମନୁଙ୍କ କଥା, ସପ୍ତମ ମନୁ ପୁଣି ଅଛନ୍ତି ଅନ୍ୟମାନଙ୍କ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ତେଣୁ ମନୁଙ୍କ ସମୟରେ କହିଲେ କଣ ନା ପ୍ରତି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହେଉଛି, ମନୁ ଆସୁଛନ୍ତି, ମନୁଙ୍କର ପୁତ୍ରମାନେ ଆସୁଛନ୍ତି ଏବଂ ସପ୍ତ ଋଷି ରହୁଛନ୍ତି ଏବଂ ଭଗବାନଙ୍କର ଜଣେ ଅବତାର ଆସୁଛନ୍ତି, ଦେବତାମାନେ ଆସୁଛନ୍ତି ଏବଂ ଦେବତାମାନଙ୍କ ଯେ ରାଜା ଇନ୍ଦ୍ର ସେ ମଧ୍ୟ ପରିବର୍ତ୍ତିତ ହେଉଛନ୍ତି, ଛଅଟି ପରିବର୍ତ୍ତନ ହେଉଛି, ଇଏ ହେଉଛି ମନ୍ମନ୍ତର। ତେଣୁ ଏଇଭଳି ଭାବରେ ସପ୍ତମ ମନୁ ଯିଏକି ବ୍ୟବସ୍ଥିତ ମନୁ ବର୍ତ୍ତମାନ ଏହି ସପ୍ତମ ମନୁଙ୍କର ସମୟ ଚାଲିଛି, ପ୍ରତି ମନୁଙ୍କର ଏକ ସ୍ତରୀ ଯୁଗ ଯୁଗ ରହିଛି ଏବଂ ଏହି ସପ୍ତମ ମନୁଙ୍କର ଅଠେଇଶତମ ଦ୍ୱାପର ସରି ବର୍ତ୍ତମାନ କଳି ପ୍ରବେଶ କରିଛି। ତେଣୁ ଏହି ସପ୍ତମ ମନୁଙ୍କର ଗୋଟିଏ ସତ୍ୟ ଯୁଗର ଘଟଣା ଏଇ ଭଗବାନ ବାମନ ରୂପରେ ଆସିଥିଲେ। ତେଣୁ ଏ କଥା ସୁଖଦେବ ଗୋସ୍ୱାମୀ ପରିକ୍ଷିତ ସୁଖଦେବ ଗୋସ୍ୱାମୀଙ୍କୁ ପରିକ୍ଷିତ ମହାରାଜ ପଚାରୁଛନ୍ତି ଯେ ବଳେ ପଦତ୍ରୟ ଉମେ କସ୍ମାନ୍ ଭରି ଅଦାଚିତ ଭୂତେଶ୍ୱର କୃପଣବତ୍ ଲବ୍ଧ ଆଟୋବି ଭବନ୍ତ। ଆମେ ଶୁଣିଛୁ ଭଗବାନ ବାମନ ରୂପରେ ଆସି ବଳିକୁ ଛଳନା କଲେ, ତାକୁ ଭିକ୍ଷା ମାଗିଲେ, ଭିକାରୀ ବଳି ଆସିଲେ कार्य कले भगवान कौन किसी अभाव था भगवान विकार रूप आसे कि कौन जदि बही सबकि प्रदान कले पूजा बंधन कले ये बहुत कौजल जात हो कथा विस्तार भाव वर्णना कर तेणु ये बही बामन देवर चरित अष्टम स्कंद 15 अध्याय रु 23 अध्याय ये 9 अध्याय वर्णना कर संक्षेप में कह भगवान जे किभि बामन रूप से आसी दीदी जो बही से जो पुणी बही महाराज जो समुद्र मंथन समय युद्ध कर इंद्र मान द्वारा परास्त हो मृत्युवरण करते शुक्राचार्य केवल जीवन दान दरकार नुहत शक्ति प्रदान कले से स्वर्ग पर आक्रमण कर देवता मान विरुद्ध देवता मान पराजित करें तेणु देवता मैंने इंद्र सहित तो देवता मैंने समस्त पलायन कले तेणु देवता माँ अदिति से कश्यप देव पति कश्यप देव को आराधना करमी पुत्र पुणी राज्य फेरी पाइबे कश्यप देव तुम कहते ठीक अच्छे तमें कश्यप देव पुत्र दुज जाक असुर मैंने देवता मैंने ठीक अच्छे तमें गोटे कुशवन पयव्रत कर जो पयव्रत कले भगवान तुम पुत्र आसवे और तुम कामना पूरण करेंगे काम सर्व काम बा मुख्य काम उदार भी तीव्रेण भक्ति जोगी नजीत पुरुष परम आपंकर कौन से कामना न था समस्त कामना था मुख्य कामना था यदि आप भगवान आराधना करेंगे तेल आप सब पूरण सब पूरण हो पार तेना एक समान व्रत 12 दिन मार्गशीर मस समान मतरी कौन पयव्रत करते पयव्रत व्रतरे भगवान प्रीत हो से बामन व्रत आविर्भाव होती तेना बामन देव समस्त मुनि ऋषि मैंने प्रार्थना करमन देव आविर्भाव हो चलने बड़ी बड़ी पाक चलने तेणु बड़ी पाक जो आमन तेज देखी बड़ी महाराज आश्चर्य से कहते स्वागत महाभाग ए महाराज को आप स्वागत कर स्वागत 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 जदि से जानि ना भगवान बोली तेज देखी से कहते मुझे कौन सेवा करी तेणु भगवान कहते मत मात्र तीन पाद भूमि दरकार छोट बामन रूप से आन पांच भूमि मांग बही कह तुम एत बड़ ज्ञानी बड़ी कथा कह कि छोट पा बड़ी तीन पाद भूमि नहीं कौन कर तुम चल तेणु भगवान कहते जे जी आवश्यक रही से सन्तुष्ट नए सप्त दीप समस्त दीप समस्त वर्ष प्रदान कले लोभ समाप्त हम ना लोभ बढ़ी बढ़ी का चलिए तेनाली मोर ये तीन पाद भूमि में सन्तुष्ट बड़ी मान ठीक अच्छे से ही समय शुक्राचार्य पहुंच के कहते ये सब वयोचन ये विरोचन पुत्र ये हूँ स्वयं भगवान बामन कश्यप अदिति अदिति कश्यप पुत्र तम ठारे त्रिलोक को नहीं तीन पाद भूमि छल तुम त्रिलोक को नहीं जब तुम शत्रु इंद्र को प्रदान करेंगे किंतु बड़ी महाराज कहले जे मु सत्य कर दे सत्य सत्य तेणु बड़ी शुक्राचार्य बहुत कथा बुझे पांचटी जगार मिथ्या कहले चल किंतु बड़ी महाराज कहले जे जे आपण जहां कही सेटा जदि ग्रोमेदी ठीक अच्छी किंतु मु ମୋର ସତ୍ୟରୁ ସତ୍ୟରୁ ବିରୁଦ୍ଧ ହେବି ନାହିଁ ଏଇଭଳିଆ କହିବାରୁ ସେଠି ବୈ ମହାରାଜ ତାଙ୍କର ଗୁରୁକୁ ତ୍ୟାଗ କରିଛନ୍ତି। ଗୁରୁ ପ୍ରସାଦ କହିଥିଲେ ଏଠି ସେ ଗୁରୁକୁ ତ୍ୟାଗ କରିଛନ୍ତି। ତେଣୁ ଶୁକ୍ରାଚାର୍ଯ୍ୟ କ୍ରୋଧ ପ୍ରକାଶ କରି ତାଙ୍କୁ ଅଭିଶାପ ଦେଇଛନ୍ତି। ଦୃଢ଼ ପଣ୍ଡିତମାନି ଅଜ୍ଞ ସ୍ତବ୍ଧୋସ୍ୟ ଅସ୍ମା ବିପକ୍ଷା ମତ୍ସାସନା ଜୀବୋଦସ୍ତମ ଅଚିରାଜ ଧ୍ୱଂସଶ୍ରେଷ୍ଠ। ତମର ଏତେ ସବୁ ସବୁ ବହୁତ ଜ୍ଞାନ ହେଇଯାଇଛି, ବୁଦ୍ଧି ହେଇଯାଇଛି, ତମେ ମୋର କଥାକୁ ଅସ୍ୱୀକାର କରୁଛ, ଗୁରୁଙ୍କର କଥାକୁ ଅସ୍ୱୀକାର କରୁଛ, ତେଣୁ ସମସ୍ତ ଶ୍ରୀରୁ ତମେ ବଞ୍ଚିତ ହୁଅ। ଏଇଭଳି ଭାବରେ ଯେତେବେଳେ ଅଭିଶାପ ଦେଇଛନ୍ତି ସେତେବେଳେ ବଳି ମହାରାଜ ବିବ୍ରତ ହେଇନାହାନ୍ତି। ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ସେ କହିଛନ୍ତି ମୁଁ ଆପଣଙ୍କୁ ଦେବି, ତିନି ବାର ଦେବି। ତେଣୁ ଭଗବାନ ତାଙ୍କର ବିରାଟ ରୂପ ପ୍ରଦର୍ଶନ କରିଛନ୍ତି। ଭଗବାନ ବିରାଟ ରୂପ ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ବିରାଟ ରୂପ ବର୍ଣ୍ଣନା କରାଯାଇଥିଲା। ସେଇ ବିରାଟ ଭଗବାନ ଗୋଟିଏ ପାଦରେ ପୃଥିବୀ ଏବଂ ତା ତଳେ ଯେଉଁ ରହିଛି ସାତଟି ଲୋକ ତାକୁ ସବୁ ଗ୍ରହଣ କରିଦେଇଛନ୍ତି ଗୋଟିଏ ପାଦରେ, ଏବଂ ବାମ ପାଦରେ ଯେତେବେଳେ ଉତ୍ତୋଳନ କରିଛନ୍ତି ସେତେବେଳେ ଉପରେ ଯେଉଁ ଛଅଟି ଲୋକ ରହିଛି ସେସବୁ ଲୋକକୁ ଅତିକ୍ରମ କରି ଭଗବାନଙ୍କର ପାଦ ବାମ ପାଦ ଏ ବୌଦ୍ଧ ଜଗତର ବ୍ରହ୍ମାଣ୍ଡର ଉର୍ଦ୍ଧ୍ୱରେ ଯେଉଁ ରହିଛି ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା। ଏଇ ସମସ୍ତ ଆବରଣ ଛିନ୍ନ କରି ଭଗବାନ ପାଦପଦ୍ମ କେଉଁ କାରଣାନବ ଜଳରେ ପ୍ରବେଶ କରିଛନ୍ତି, ଏବଂ ସେଇଠୁ କାରଣାନବ ଜଳରୁ ଜଳ ବହୁତ ଲେବକୁ ଆସିଯାଇଛି, ସେ ହେଉଛନ୍ତି ଗଙ୍ଗା ଦେବୀ। ଭଗବାନ ବାମନଦେବ ବିଷୟରେ ବର୍ଣ୍ଣନା କରାଯାଇଛି ଆମର ଜୟଦେବ ଗୋସ୍ୱାମୀ, ସେ ତାଙ୍କ ସ୍ଥିତିରେ କହୁଛନ୍ତି ଛଳୟ ଶ୍ରୀ ବିକ୍ରମଣି ବଳି ମଧୁତ ବାମନ ପବନ ପନିର ଜନିତ ଜନଭାବନ କେଶବ ଗୀତ ବାମନ ରୂପ ଜୟ ଜଗଦୀତ ହରେ ଜୟ ଜଗଦୀତ ହରେ ଜୟ ଜଗଦୀତ ହରେ। ବାମନଦେବରେ ଯେତେବେଳେ ଆସିଛନ୍ତି ସେ ସମୟରେ ଗଙ୍ଗା ଦେବୀ ତଳକୁ ଆସିଛନ୍ତି, ବହୁତ ଦେବକୁ ଆସିଛନ୍ତି। ତେଣୁ କୁହାଯାଉଛି ଭାଗବତ ତୁଳସୀ ଗଙ୍ଗାୟ ଭକ୍ତ ଜନୀ ଚତୁର୍ଥ ବିଗ୍ରହ କୃଷ୍ଣ ଏଇ ଚାରି ସ୍ୱାମୀ, ଏମାନେ ଗଙ୍ଗା ଜଳ ସାମାନ୍ୟ ଜଳ ନୁହଁ, ଏ ସ୍ୱୟଂ ଭଗବାନଙ୍କ ଭଳି। ସେଇଭଳି ଭାବରେ ଭାଗବତମ, ସେଇଭଳି ଭାବରେ ତୁଳସୀ, ଏବଂ ସେଇଭଳି ଭାବରେ ଭକ୍ତମାନେ ଏ ଚତୁର୍ଥ ବିଗ୍ରହ ଭଗବାନଙ୍କର ହେଉଛି ଚାରୋଟି ବିଗ୍ରହ। ତେଣୁ ଭଗବାନ ଏହିଭଳି ଭାବରେ ଦୁଇ ପାଦରେ ଯେତେବେଳେ ସମସ୍ତ ପିଲକୁ ଗ୍ରହଣ କରି ନେଲେ ସେତେବେଳେ ସେ ପୁଣି ତାଙ୍କର ପୂର୍ବ ରୂପ ଫେରି ଆସିଲେ, ଏବଂ ବଳିକୁ କହୁଛନ୍ତି ଯେ ପଦାନି ତ୍ରୀ ଦତ୍ତାନି ଭୂମି ମୟା ତ୍ରାସୁର ଦ୍ୱାଭ୍ୟାଂ କାନ୍ଦା ମହି ସର୍ବା ତୃତୀୟ ପୂପ କରିଦେବ। ତିନି ପାଦ ଭୂମି କହିଥିଲ, ଦୁଇ ପାଦରେ ମୁଁ ସବୁକିଛି ନେଇଗଲି, ବର୍ତ୍ତମାନ ତୃତୀୟ ପାଇଁ ସ୍ଥାନ ଦିଅ। ତେଣୁ ଭଗବାନଙ୍କର ଇଚ୍ଛା କ୍ରମେ ଗରୁଡ଼ଜୀ ଆସି ବଳିକୁ ବନ୍ଧନ କରିଦେଇଛନ୍ତି। ଭଗବାନଙ୍କର ଅଦ୍ଭୁତ ଲୀଳା ଏଥିରା ବଳି ମହାରାଜଙ୍କର ଯୋଉ ରହିଛି ଭଗବତ ଯୋଉ ଭଗବାନଙ୍କର ଭକ୍ତର ମହାନତା ସେଇଟା ପ୍ରଦର୍ଶନ କରିଛନ୍ତି। ତେଣୁ ବନ୍ଧନ ଅବସ୍ଥା ଦେଖି ବ୍ରହ୍ମା ଅନ୍ୟାନ୍ୟ ଦେବତାମାନେ ପ୍ରହ୍ଲାଦ ମହାରାଜ ଏମାନେ ସବୁ ଆସି ଭଗବାନ ସ୍ତୁତି କରୁଛନ୍ତି ଯେ ଆପଣଙ୍କୁ ଜଣେ ଭଗବାନ କହୁଛନ୍ତି ମୋତେ ପତ୍ରଟି ଦିଅ, ପତ୍ରଂ ପୁଷ୍ପଂ ଫଳଂ କୋୟଂ, ଗୋଟେ ପତ୍ରଟି ମାଗୁଛନ୍ତି ନହେଲେ ପୁଷ୍ପଟି ମାଗୁଛନ୍ତି ନହେଲେ ଫଳଟି ମାଗୁଛନ୍ତି ନହେଲେ ପାଣି ମଧ୍ୟ ମାଗିଲେ ସେଥିରେ ଭଗବାନ ସନ୍ତୁଷ୍ଟ ହେଇଯାନ୍ତି। ଏ ବଳି ତାଙ୍କର ସବୁକିଛି ପ୍ରଦାନ କଲେ ଆପଣଙ୍କୁ, ପୁଣି ତାଙ୍କୁ ବନ୍ଧନ କରୁଛନ୍ତି, ଏଭଳି କେବଳ କରୁଛନ୍ତି ବ୍ରହ୍ମା ସ୍ତୁତି କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଏ ବ୍ରହ୍ମା ମୁଁ ଯାହାକୁ ଅନୁଗ୍ରହ କରେ ତାର ସମସ୍ତ କିଛି ବ୍ରହ୍ମାଣ୍ଡ ଅନୁଗ୍ରହାମି ତାର ବିଶ୍ୱ ବିଦୁମି ହଁ, ତାର କିଛି ଯଦି କିଛି ରହିଛି ତାକୁ ତା ପ୍ରତି ମଙ୍ଗଳକର ନୁହଁ, ସେସବୁ ଅମଙ୍ଗଳ ଜିନିଷ ସବୁ ଦୂର କରିନିଏ। ତେଣୁ ଇଏ ଗୁଣେ ଗୁରୁଣା ମର୍ଷିତା ସତ୍ତ୍ୱ ଯୋଉ ସତ୍ୟମ ନ ସୁବ୍ରତ ଛଳେଇ ରୁତ୍ୱ ମାୟା ଧର୍ମ ନାୟମ ତେଜତି ସତ୍ୟବାକ। କେତେ ପ୍ରକାର ଅସୁବିଧା କଳି ସମ୍ମୁଖୀନ ହେଲେ ତଥାପି ସେ ତାଙ୍କର ପ୍ରତିଜ୍ଞାରୁ ବିଚ୍ୟୁତ ହେଲେ ନାହିଁ। ତେଣୁ ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ମୁଁ ତମକୁ ତମେ କିଛି ଦିନ ତମେ ନର୍କକୁ ଯାଅ, ତମର ଗୁରୁ ଅଭିଶାପ ଦେଇଛନ୍ତି ନର୍କକୁ ଯାଅ କହିଲେ ଯେ ପ୍ରକୃତରେ ଯୋଉ ପୃଥିବୀ ତଳେ ଯୋଉ ରହିଛି ଆ ତଳେ ରହିଛି କଣ ନା ଅତଳ ତାପରେ ବିତଳ ଏବଂ ତୃତୀୟ ବ୍ୟକ୍ତି ହେଉଛି ସୁତଳ ସେ ସୁତଳ ଲୋକକୁ ତାକୁ ପଠେଇଛନ୍ତି ଏବଂ ସୁତଳ ଲୋକର ଯୋଉ ଐଶ୍ୱର୍ଯ୍ୟ ଆଗରୁ ନଥିଲା ସାଙ୍ଗେ ସାଙ୍ଗେ ଭଗବାନ ଯେତେବେଳେ କହୁଛନ୍ତି ତମେ ସୁତଳକୁ ଯିବ ସେତେବେଳେ ସାଙ୍ଗେ ସାଙ୍ଗେ ଯେମିତି ଦ୍ୱାରଟା ଆଗରୁ ତିଆରି ନଥିଲା ଭଗବାନ ଯେତେବେଳେ ମନସ୍ତ କଲେ ସାଙ୍ଗେ ସାଙ୍ଗେ ବିଶ୍ୱକର୍ମା ସୃଷ୍ଟି କଲେ ସେଭଳି ଭାବରେ ସୁତଳ ଲୋକେ ବିଶ୍ୱକର୍ମା ଏଭଳି ଐଶ୍ୱର୍ଯ୍ୟ ସୃଷ୍ଟି କରିଛନ୍ତି ଯାହାକି ଇନ୍ଦ୍ର ଲୋକର ଐଶ୍ୱର୍ଯ୍ୟଠାରୁ ଅଧିକ ଏବଂ ଭଗବାନ ନିଜେ ସେଠି ସେକ୍ୟୁରିଟି ଗାର୍ଡ ଭକ୍ତଙ୍କ ପ୍ରତି ଯେମିତି ବଳି ମହାରାଜ ସବୁକିଛି ଭଗବାନଙ୍କୁ ସମର୍ପଣ କରିଥିଲେ ବଳି ହେଉଛି କଣ ନା ଯୋଉ ଭକ୍ତିର ନଅଟି ଅଙ୍ଗ ରହିଛି ସର୍ବ ସବୁକିଛି ଯିଏ ଭଗବାନ ପାଖରେ ସମର୍ପଣ କରନ୍ତି ସେ ହେଉଛି ଭକ୍ତି ଭକ୍ତିର ଗୋଟେ ଅଙ୍ଗ ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଏଇ ଆତ୍ମନିବେଦନ ବଳି କରିଥିଲେ ତେଣୁ ଭଗବାନ ମଧ୍ୟ ତାଙ୍କ ପାଖରେ ବନ୍ଧା ପଡ଼ିଗଲେ ଭଗବାନ ତାଙ୍କର ଦ୍ୱାରପାଳ ଉପରେ ରହିଛନ୍ତି ତେଣୁ ଯେତେବେଳେ ଏସବୁ ହେଇଗଲା ସେତେବେଳେ ଭଗବାନ କହୁଛନ୍ତି ଯେ ତାଙ୍କ ଶୁକ୍ରାଚାର୍ଯ୍ୟକୁ ଯେ ଶୁକ୍ରାଚାର୍ଯ୍ୟ ତମେ ଶୁକ୍ରାଚାର୍ଯ୍ୟ ହେଉଛି ଭଗବାନଙ୍କର ବିଭୂତି ଆମେ କହିଥିଲେ କବି ନା ଘୋଷଣା କବି ଭଗବତ ସମାଚାର ଭଗବାନ କହିଛନ୍ତି ତେଣୁ ସେ କହୁଛନ୍ତି ତମେ ଏଇ ଯୋଉ ଯଜ୍ଞ ଅଭୁରା ରହିଗଲା ଏଟାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ କର ତେଣୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଆପଣ ଯୋଉଠି ଆବିର୍ଭାବ ହେଇଛନ୍ତି ସେଠି ଆଉ କଣ ଅଧୁରା ରହିଛି ଆପଣ ଆସିଗଲେ ଆପଣ ହେଉଛନ୍ତି ପୂର୍ଣ୍ଣ ସବୁକିଛି ପୂର୍ଣ୍ଣ ହେଇଯାଇଛି ତେଣୁ ତଥାପି ଆପଣ ଯେତେବେଳେ କହୁଛନ୍ତି ମୁଁ ସେ କାର୍ଯ୍ୟ ସମ୍ପାଦନ କରିବି ତେଣୁ ସେ କହୁଛନ୍ତି ଗୋଟେ ପ୍ରସିଦ୍ଧ ଶ୍ଳୋକ ଯେ ମନ୍ତ୍ରତ ତନ୍ତ୍ରତ ଛିଦ୍ରମ ଦେଶ କାଳାମ ଅବସ୍ତୁତ ସର୍ବମ କରୁଥିଲି ଛିଦ୍ରମ ଅନୁ ସଂକୀର୍ତ୍ତନ ଦେବ ଆମର ମନ୍ତ୍ରରେ କିଛି ଦୋଷ ରହିଯାଇଛି ଆମେ ଯୋଉ ଆଲୋଚନା କରୁଥିଲେ ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ ଏ ମନ୍ତ୍ରରେ ଟିକେ ଉଚ୍ଚାରଣରେ ଭୁଲ ହେଇଗଲା ଦୀର୍ଘ ଜାଗାରେ ଅସୁ ହେଇଗଲା ସେଥିପାଇଁ ଇନ୍ଦ୍ରଙ୍କର ଶତ୍ରୁ ପରିବର୍ତ୍ତେ ଇନ୍ଦ୍ର ତାଙ୍କର ଶତ୍ରୁ ହେଇଗଲେ ରୁଦ୍ରାସୁରର ତନ୍ତ୍ରରେ ମଧ୍ୟ ଦୋଷ ରହିଛି ମନ୍ତ୍ର ତ ତନ୍ତ୍ର ଛିଦ୍ର ଛିଦ୍ର ସବୁଠାରୁ ଦୋଷ ରହିଛି ଦେଶ କାଳାହ ବସ୍ତୁତ ଦେଶରେ ମଧ୍ୟ ଦୋଷ ରହିଛି ସମୟରେ ମଧ୍ୟ ଦୋଷ ରହିଛି ବସ୍ତୁରେ ମଧ୍ୟ ଦୋଷ ରହିଛି କିନ୍ତୁ ସର୍ବମ କରୁଥିଲେ ଛିଦ୍ର ସବୁକିଛିକୁ ଛିଦ୍ର ଶୂନ୍ୟ କରିଦେବ ସବୁକିଛି ତ୍ରୁଟି ଶୂନ୍ୟ କରିଦେବ କଣ ଅନୁ ସଂକୀର୍ତ୍ତନ ଦେବ ହରେ କୃଷ୍ଣ
ହରେ ଭଗବାନଙ୍କ
ନାମ ଦ୍ୱାରା ସବୁକିଛି ତ୍ରୁଟି ଶୂନ୍ୟ ହେଇପାରିବ ତେଣୁ ଆମେ ଯୋଉ ଭାଗବତ କଥା କହୁଛେ ଆମର ମଧ୍ୟ କିଛି ଭୁଲ ରହୁଛି କିଛି ତ୍ରୁଟି ରହୁଛି କିନ୍ତୁ ଏ ତ୍ରୁଟିକୁ ଆମେ କେମିତି ଦୂର କରିପାରିବା ନାଇଁ ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ ହରେ କୃଷ୍ଣ ତେଣୁ ଏଇଭଳି ଭାବରେ ଭଗବାନ ବାମନଦେବଙ୍କର ବିଷୟରେ 15-23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଆମେ ଖୁବ ସଂକ୍ଷେପରେ ବର୍ଣ୍ଣନା କଲେ ତେଣୁ 24 ଅଧ୍ୟାୟରେ ଭଗବାନ ମତ୍ସ୍ୟଦେବଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ ତାଙ୍କୁ ପଚାରିଛନ୍ତି ପରୀକ୍ଷିତ ମହାରାଜ ଏଇ ମତ୍ସ୍ୟଦେବଙ୍କ ବିଷୟରେ ବର୍ଣ୍ଣନା କରିବା ପାଇଁ ମତ୍ସ୍ୟଦେବଙ୍କର ଲୀଳା ରହିଛି 24 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି
ପ୍ରୟପୟୋଧି ଜଳେ ଧିତବାନ ଶିବେଦମ୍ ବିତଳଦି ସତରିତମ୍ କେଶଲଦି ତ ନିନ ଶରୀର ଜୟଗତି ତହରେ ଜୟଗତି ତହରେ ଜୟ ଜଗତି
ସେ ବେଦକୁ ଉଦ୍ଧାର କରିଛନ୍ତି ଏବଂ ସତ୍ୟବ୍ରତ ମୁନିଙ୍କୁ ସେ ତାଙ୍କର ଯୋଉ ବିଭିନ୍ନ ସବୁ ରହିଛନ୍ତି ମୁନି ଋଷିମାନଙ୍କ ସହିତ ତାଙ୍କ ଉପର ଯୋଉ ମନ୍ୱନ୍ତର ଏଇ ବୟସ ସପ୍ତ ମନ୍ୱନ୍ତରକୁ ସେ ଆଣିଛନ୍ତି ଏବଂ ସେଇ ସତ୍ୟବ୍ରତ ମୁନି ସପ୍ତ ମନୁଙ୍କ ସମୟରେ ସେ ହେଉଛନ୍ତି ବୈବସ୍ୱତ ମୁନି ସୂର୍ଯ୍ୟଦେବଙ୍କ ପୁତ୍ର ହିସାବରେ ବିବସ୍ୱା ମନରେ ପ୍ରାହ କୁହାଯାଇଛି ଭଗବତ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଏବଂ ଇମଂ ବିବସତି ଯୋଗଂ ପ୍ରତବାନ ଅହମ ଅଭ୍ୟମ ବିବସ୍ୱାନ ମନରେ ପ୍ରାହ ମନୁ ରିକ୍ବା କରିବି ଏ ଯୋଉ ଭଗବତର ଜ୍ଞାନ ରୂପାନ ମହାରାଜ କହୁଛନ୍ତି 12,04,00,000 ବର୍ଷ ପୂର୍ବେ ଭଗବାନ ଏଇ ଜ୍ଞାନକୁ ଦେଇଥିଲେ ସୂର୍ଯ୍ୟ ଦେବତା ବିବସ୍ୱାନ ବିଭସାନ ତାଙ୍କ ପୁତ୍ର ବୈବସ୍ୱତ ମନକୁ ଦେଇଥିଲେ। ଏଇ ବୈବସ୍ୱତ ମନ ହଉଛନ୍ତି ପୂର୍ବ ମନ୍ୱନ୍ତରରେ ଷଷ୍ଠ ମନ୍ୱନ୍ତରରେ ସେ ଥିଲେ ରାଜା ସତ୍ୟବ୍ରତ। ତାଙ୍କୁ କୃପା କରି ଭଗବାନ ବିଭିନ୍ନ ରୂପରେ ଆବିର୍ଭାବ ହେଇଥିଲେ ଏବଂ ତାଙ୍କୁ ସେ ବହୁତ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକି ମତ୍ସ୍ୟ ପୁରାଣରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଅଷ୍ଟମ ସ୍କନ୍ଧର ଚବିଶଟି ଅଧ୍ୟାୟ ଶେଷ ହେଲା ପରେ ନବମ ସ୍କନ୍ଧ ହେଉଛି ଈଶାନ ଚରିତ, ଭଗବାନ ଏବଂ ଭଗବାନର ଭକ୍ତଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରସିଦ୍ଧ ଦୁଇଟି ବଂଶ ଅଛି, ଗୋଟେ ହେଉଛି ସୂର୍ଯ୍ୟ ବଂଶ ଆଉ ଗୋଟେ ହେଉଛି ଚନ୍ଦ୍ର ବଂଶ। ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ଏବଂ ଚନ୍ଦ୍ର ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ ଏ ଦୁଇଟି ଈଶାନ ସଥାରେ ଏଇ ଦୁଇଟି ବଂଶ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯୋଉ ରହିଛି ବିଭିନ୍ନ ସୂର୍ଯ୍ୟ ବଂଶରେ ବିଭିନ୍ନ ପ୍ରସିଦ୍ଧ ରାଜାମାନେ ଆସିଛନ୍ତି। ସୂର୍ଯ୍ୟ ବଂଶ ଆରମ୍ଭ ହେଉଛି ବିବସ୍ୱାନ ବା ସୂର୍ଯ୍ୟଦେବଙ୍କଠାରୁ ଆରମ୍ଭ ହେଉଛି, ତେଣୁ ସୂର୍ଯ୍ୟ ବଂଶ ହେଇଛନ୍ତି। ବିବସ୍ୱାନ ହେଉଛନ୍ତି ସୂର୍ଯ୍ୟଦେବ, ତାଙ୍କଠାରୁ ଏଇ ବଂଶ ଆସୁଛି, ତେଣୁ ସୂର୍ଯ୍ୟ ବଂଶ ବୋଲି କୁହାଯାଉଛି। ବିବସ୍ୱାନଙ୍କର ତାଙ୍କର ଯେତେବେଳେ ପ୍ରଥମେ ସନ୍ତାନ ସୃଷ୍ଟି କରୁଥିଲେ ସେତେବେଳେ ଯଜ୍ଞ କରିଥିଲେ ଏବଂ ସେଇ ଯଜ୍ଞରେ ଗୋଟେ କନ୍ୟା ଦେହ ଦେଇଥିଲେ, ତାଙ୍କ ନାଁ ହେଉଛି ଇଲା। ତାଙ୍କ ବିଷୟରେ ପୁଣି ବହୁତ କଥା ରହିଛି, ସେ ଇଲାଠାରୁ ପୁଣି ଚନ୍ଦ୍ର ବଂଶ ଯାହା ହବ ସେଟା ଆମେ ପରେ କହିବା। ତାପରେ ଯେତେବେଳେ ବୈବସ୍ୱତ ମନୁ କଣ ସିଏ ପ୍ରଜା ସୃଷ୍ଟି କରିବା ପାଇଁ ପୁଣି ତପସ୍ୟା କଲେ, ସେତେବେଳେ ତାଙ୍କର ଦଶଟି ପୁତ୍ର ଯାହା ଦେଇଥିଲେ, ସେ ପୁତ୍ର ହେଉଛନ୍ତି କିଏ କିଏ ନା ଇକ୍ଷାକୁ, ମୃଗ, ସର୍ଯ୍ୟାଦି, ଦିଷ୍ଟ, ଦୃଷ୍ଟ, କରୁଷ୍ୟପାନ, ନରିସନ୍ତ, ପୁଷ୍କ୍ରଧ୍ରଂ, ନବଗମ, କବିନ, ବିଭୁ, ଏ ଦଶଜଣ ପୁତ୍ର ମାନେ ପ୍ରସିଦ୍ଧ ତାଙ୍କର ସବୁ କଥା ରହିଛି। କିନ୍ତୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା, ନଭଗ ଯେ କି ହେଉଛନ୍ତି ଏଇ ବିଭୂଷଣର ବୈବସ୍ୱତ ମନଙ୍କର ପୁତ୍ର, ସିଏ ତାଙ୍କର ପୁତ୍ର ହେଉଛନ୍ତି ନାଭାଗ, ଏଇ ନାଭାଗଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ। ଅମ୍ବରୀଶ ମହାରାଜଙ୍କ ଚରିତ କହି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା। ଅମ୍ବରୀଶ ମହାରାଜ ଯେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ସେ ଭଗବାନଙ୍କର ଯୋଉ ଭକ୍ତିର ନଅଟି ଅଙ୍ଗ ଅଛି ସବୁ କିଛିକୁ ସେ ପାଳନ କରୁଥିଲେ, ସ୍ୱୟଂ ନିଜେ ଭଗବାନଙ୍କର ସେବା କରୁଥିଲେ। ସବୈ ମନ କୃଷ୍ଣ ପଦାରବିନ୍ଦୟୋ ପଚାସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୋ ହରେ ମନ୍ଦିର ମାଧନାଦିଷୁ ସ୍ତୁତିଂ ଚକାରାତିକ ସତ୍ୟକୋଦୟେ। ମନକୁ ଭଗବାନ ପାର୍ବତରେ ନିମଗ୍ନ କରିଥିଲେ ଏବଂ ବଚାଂସି ବଚନ ଦ୍ୱାରା ଭଗବାନଙ୍କୁ ଗୁଣଗାନ କରୁଥିଲେ, ହସ୍ତ ଦ୍ୱାରା ମନ୍ଦିର ମାର୍ଦ୍ଧନା କରୁଥିଲେ, କର୍ଣ୍ଣ ଦ୍ୱାରା ଭଗବାନ କଥା ଶ୍ରବଣ କରୁଥିଲେ। ଏଇଭଳି ଭାବେ ଭକ୍ତିର ନଅଟି ଯାକ ଅଙ୍ଗ ସେ ପାଳନ କରୁଥିଲେ, କିନ୍ତୁ ସେ ଯୋଉ ଭଗବାନଙ୍କର ଭକ୍ତ ତାଙ୍କର ସମଗ୍ର ଏ ସବୁଠାରୁ ଚୈତନ୍ୟ ବର୍ଣ୍ଣନା କରାଯାଇଛି, ସବୁଠାରୁ ଶ୍ରେଷ୍ଠ ଯଶ କାହାର ନା ଶ୍ରେଷ୍ଠ ଯଶ ହେଉଛି ଯୋଉମାନେ ଭଗବାନଙ୍କର ଭକ୍ତ ତାଙ୍କର ଯଶ ହେଉଛି ଶ୍ରେଷ୍ଠ। କିନ୍ତୁ ଦୁର୍ବାସ ମୁନି ସେ ଜଣେ ଯୋଗୀ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ତାଙ୍କର ରହିଛି, ବହୁତ ଆଶ୍ଚର୍ଯ୍ୟ ଅଦ୍ଭୁତ କର୍ମ କରିପାରିବେ, ଅଣିମା ଲଗ୍ମା ଇତ୍ୟାଦି ବହୁତ ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି, କିନ୍ତୁ ସେ ଭାବୁଛନ୍ତି ଇଏ କଣ ହରିକୃଷ୍ଣ ଭାଇ କଣ ଏତେ ବଡ଼ ହେଇଯାଉଛି, ଏତେ ତାଙ୍କର ପ୍ରସିଦ୍ଧି ହେଇଯାଇଛି, ମୁଁ ଏତେ ଯୋଗୀ ବିରାଟ ଯୋଗୀ। ତେଣୁ ଗୋଟେ ଦିନ ତାଙ୍କ ପ୍ରତି ତାଙ୍କର ଈର୍ଷା ଥିଲା, ଗୋଟେ ଦିନ ଏକାଦଶୀ ପରଦିନ ଯେଉଁମାନେ ଏକାଦଶୀ କରନ୍ତି ତାଙ୍କର ପାରଣ ସମୟ ରହିଛି, ଦ୍ୱାଦଶୀରେ ସେ ପାରଣ ସମୟରେ ପାରଣା ଯୋଉ ଖାଦ୍ୟ ଯୋଉଟା ଆମେ ବର୍ଜନ କରିଥିବା ଏକାଦଶୀରେ ସେଟା ଗ୍ରହଣ କରିବାକୁ ପଡିବ, ସେ ପାରଣ ସମୟ ଚାଲିଯିବ ତାହେଲେ ଏକାଦଶୀ ଦୀପ ହେଇଯିବ। ତେଣୁ ସେଇ ପାରଣା ତିଥିରେ ଦ୍ୱାଦଶୀ ତିଥିରେ ଦୁର୍ବାସ ମାନେ ଆସି ପହଞ୍ଚନ୍ତି ବୃନ୍ଦାବନରେ ଏବଂ ବୃନ୍ଦାବନରେ ଦେଖି ଦୁର୍ବାସାଙ୍କୁ ଦେଖି ସେ ତାଙ୍କୁ ଅମ୍ବରୀଶ ମହାରାଜ ତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ଏବଂ ନିମନ୍ତ୍ରଣ କରିଛନ୍ତି ଖାଦ୍ୟ ଗ୍ରହଣ କରିବା ପାଇଁ, କିନ୍ତୁ ସେ ଯାଇଛନ୍ତି ଯମୁନା ନଦୀରେ ସ୍ନାନ କରିବା ପାଇଁ, ଯାଇ ଜାଣିଶୁଣି ସମୟ ବିତେଇ ଦେଉଛନ୍ତି ଦେଖିବା ପାରଣଟା ଚାରିଆଡ଼େ କଣ କରୁଛି ଅମ୍ବରୀଶ। ଏଣେ ଅମ୍ବରୀଶ ଚିନ୍ତା କରୁଛନ୍ତି ଯେ ପ୍ରଥମ ପାରଣ ଟାଇମ୍ ଚାଲିଯିବ ତାହେଲେ ଆମେ କଣ କରିବା, ତେଣୁ ସିଏ ବ୍ରହ୍ମମାନଙ୍କ ପରାମର୍ଶରେ ଗଣ୍ଡୁ ସେ ଜଳ ତୁଳସୀ ପାଳନ କରିଛନ୍ତି, କିନ୍ତୁ ଏ କଥା ଦୁର୍ବାସ ଜାଣିପାରିଲେ, ଏତେ କ୍ରୋଧ ତାଙ୍କର ହେଇଛି, ମୁଁ ଆସିଛି ତାଙ୍କର ଅତିଥି ଅଭ୍ୟାଗତ, ମତେ ଖାଦ୍ୟ ନ ଦେଇ ସିଏ ଆଗ ଖାଇଦେଲା କହିକିରି ବହୁତ କ୍ରୋଧରେ ତାଙ୍କର ଗୋଟେ ଜଟା ଛିଣ୍ଡେଇ ଗୋଟେ କୃତ୍ୟ ନାମକ ରାକ୍ଷସ ସୃଷ୍ଟି କରି ଅମ୍ବରୀଶଙ୍କୁ ମାରିଦେବା ପାଇଁ ପଠେଇଛନ୍ତି ଜାଳିଦେବା ପାଇଁ। କିନ୍ତୁ ଆମେ ଯେଉଁ କହିଛେ ଭଗବାନ ସବୁବେଳେ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି, କୌନ୍ତେୟ ପ୍ରତି ଜାନିନୀ ନାମେ ଭକ୍ତ ପ୍ରଣଶତି, ତେଣୁ ଭଗବାନଙ୍କର ସୁଦର୍ଶନ ଚକ୍ର ସ୍ୱତନ୍ତ୍ର ଭାବରେ ସେଠି ରହିଥିଲେ ଅମ୍ବରୀଶଙ୍କ ପାଖରେ ତାଙ୍କ ବଡିଗାର୍ଡ ହିସାବରେ। ତେଣୁ ଅମ୍ବରୀଶ ମହାରାଜ ଭଗବାନ ପ୍ରାର୍ଥନା ନ କଲେ ମଧ୍ୟ ସୁଦର୍ଶନ ଆସି ସେ କୁତ୍ୟା ନାମକ ରାକ୍ଷସକୁ ଜାଳି ଦେଇଛନ୍ତି ଏବଂ ଦୁର୍ବାସଙ୍କ ପଛରେ ଧାଇଁଛନ୍ତି। ଆମର ଯେମିତି ରହିଛନ୍ତି ଅନ୍ୟମାନଙ୍କୁ ମାରିଦେବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ନିଜେ ଯେତେବେଳେ ସେ ଅସୁବିଧା ହେଲେ ଯାଇକି ଲୁଚିକିରି ବୁଲନ୍ତି, ସେଇଭଳିଆ ଦୁର୍ବାସ ମଧ୍ୟ ଧାଇଁଲେ, ସବୁଠିକି ଧାଇଁଲେ ସୁଦର୍ଶନ ପାଖରୁ କେମିତି ରକ୍ଷା ପାଇବେ। ସୁଦର୍ଶନ ଯୋଉ ତେଜରେ ସହସ୍ର ସୂର୍ଯ୍ୟଙ୍କର ଯୋଉଭଳି ତେଜ, ସେଇ ତେଜ ସେ ପ୍ରାପ୍ତ ହୋଇଛନ୍ତି ଦୁର୍ବାସ। ତେଣୁ ଗର୍ଭଧର ଜଳରେ ପ୍ରବେଶ କଲେ ମଧ୍ୟ ତାଙ୍କର ତେଜ ଶାନ୍ତ ହଉନି, ଯେଉଁ ଧାଉଁଛନ୍ତି ସୁଦର୍ଶନ ମଧ୍ୟ ତାଙ୍କ ପଛରେ ଧାଉଁଛନ୍ତି। ସବୁଠି ଯାଇକି କୋଉଠି ରକ୍ଷା ପାଇପାରି ନାହାନ୍ତି। ବ୍ରହ୍ମା ପାଖକୁ ଯାଇଛନ୍ତି, ବ୍ରହ୍ମା ମଧ୍ୟ କହିଲେ ତୁମେ ରକ୍ଷା କରିପାରିବେ ନାହିଁ। ଶିବଜୀ ମହାଶୟରେ ଦୁର୍ବାସ ଦାହ ଦେଇଛନ୍ତି, ଅତ୍ରିଙ୍କର ଅନୁସୟାଙ୍କର ପୁତ୍ର ହିସାବରେ ଏଇ ଦୁର୍ବାସ ଦାହ ଦେଇଛନ୍ତି। ଶିବଜୀ ଲୋକକୁ ଯେତେବେଳେ ଯାଇଛନ୍ତି, ଶିବଜୀ ମଧ୍ୟ କହିଛନ୍ତି ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, କାରଣ ତୁମେ ବିଷ୍ଣୁଙ୍କର ବିରୋଧ କରିଛ, ବିରୋଧ ଆଚରଣ ଭକ୍ତଙ୍କ ବିରୋଧ ଆଚରଣ କରିଛ, ବିଷ୍ଣୁଙ୍କର ସୁଦର୍ଶନ ଚକ୍ରରୁ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, କିନ୍ତୁ ମୁଁ ତୁମର ମଙ୍ଗଳ ପାଇଁ ଗୋଟିଏ ଉପଦେଶ ଦେବି, ତମେ ସେ ବିଷ୍ଣୁଙ୍କ ପାଖକୁ ଗଲେ ସେ ତୁମକୁ ରକ୍ଷା କରିପାରିବେ। ତେଣୁ ଅନ୍ତିମରେ ସେ ଯାଇ ବୈକୁଣ୍ଠ ଲୋକରେ ପହଞ୍ଚନ୍ତି, ଭଗବାନ ପାଖରେ ଯାଇ ପହଞ୍ଚନ୍ତି। ସେତେବେଳେ ତାଙ୍କର ସମସ୍ତ ବଳ ଶେଷ ହେଇଯାଇଛି, ତେଣୁ ଯାଇ ଯାଇ ସାଙ୍ଗେ ସାଙ୍ଗେ ତାଙ୍କୁ ପ୍ରଣାମ ନ ନେଇ ପଡ଼ିଯାଇଛନ୍ତି, କଥା ଆଉ କହିପାରୁନାହାନ୍ତି। ତେଣୁ ତାଙ୍କୁ ଦେଖି ଭଗବାନ କହୁଛନ୍ତି ଯେ ଅହମ୍ ଭକ୍ତ ପରାଧୀନ ହି ସ୍ୱତନ୍ତ୍ର ସାଧୁମୀ ବ୍ୟକ୍ତ ହୃଦୟ ଭକ୍ତି ଭକ୍ତ ଜନପ୍ରିୟ, ମୁଁ ତମକୁ କଣ ରକ୍ଷା କରିବି, ଯଦିଓ ଦୁର୍ବାସା ଭଗବାନ ସ୍ତୁତି କରିଛନ୍ତି, ଆପଣ ନମଃ ବ୍ରହ୍ମଣ୍ୟ ଦେବାୟ ଗୋବ୍ରାହ୍ମଣ ହିତାୟ ଜଗଦୀତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ ନମଃ, ଆପଣ ହେଉଛି ବ୍ରାହ୍ମଣଙ୍କ ଦେବତା, ମୁଁ ବର୍ତ୍ତମାନ ବ୍ରାହ୍ମଣ ଜଣେ ବହୁତ ଦୁଃଖରେ ପଡ଼ିଛି, ବହୁତ ଦିନ ଅବସ୍ଥାରେ ପଡ଼ିଛି, ମୋତେ ରକ୍ଷା କରନ୍ତୁ। କିନ୍ତୁ ଭଗବାନ କହୁଛନ୍ତି ମୁଁ ମୋର ଅଧୀନରେ ନାହିଁ, ମୁଁ ଭକ୍ତ ପରାଧୀନ, ଅହମ୍ ଭକ୍ତ ପରାଧୀନ। ଆମେ ପ୍ରଥମେ ଶୁଣିଥିଲେ ଭଗବାନ ହେଉଛନ୍ତି ସ୍ୱରାଟ, ସେ କାହାର ଅଧୀନ ନୁହନ୍ତି, ସେ ହେଉଛନ୍ତି ସ୍ୱାଧୀନ, କିନ୍ତୁ ଭଗବାନଙ୍କର ଏଇ ଭକ୍ତ ବତ୍ସଳତା ସେ ଭକ୍ତର ଅଧୀନ ହେଇଯାନ୍ତି। ମୁଁ ଯେତେବେଳେ ସ୍ୱତନ୍ତ୍ର ନୁହଁ ଏଇଭଳି ଭାବରେ ମୁଁ ରହିଛି, କାରଣ ସାଧୁ ବିଗ୍ରସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ, ସାଧୁ ସବୁବେଳେ ତୁମର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଗୋବିନ୍ଦ କହେ ମମ ବୈଷ୍ଣବ ପରାଣ, ଯେମିତି ସାଧୁ ସବୁବେଳେ ଭଗବାନଙ୍କ ଚିନ୍ତା କରନ୍ତି, ଭଗବାନ ମଧ୍ୟ ସେଇଭଳି ଭାବରେ ସାଧୁରୁ ଚିନ୍ତା କରନ୍ତି। ତେଣୁ ଅନ୍ତିମରେ ଭଗବାନ କହିଲେ ତମର ମଙ୍ଗଳ ଯଦି ତମେ ଚାହୁଁଛ, ତାହେଲେ ତମେ ଯେମିତି ଗୋଡ଼ରେ କଣ୍ଟା ବସିଲେ ସେ ଆଉ କୋଉଠି ବାହାରିବନି, ହାତରେ ବା କାନ୍ଧରେ ଏସବୁରେ ବାହାରିବନି, ଗୋଡ଼ରୁ ହିଁ ବାହାରିବ। ଜଣେ ଯାହାଙ୍କ ପାଖରେ ତମେ ଅପରାଧ କରିଛ ତାଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କର। ତେଣୁ ଦୁର୍ବାସା ପୁଣି ଆସିଛନ୍ତି ସେଇ ବୃନ୍ଦାବନକୁ ଏବଂ ଅମ୍ବରୀଶ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଗୋଟିଏ ବର୍ଷ ବିତିଯାଇଛି, ତେଣୁ ଦୁର୍ବାସା ଯେତେବେଳେ ତାଙ୍କ ପାଦ ତଳେ ପ୍ରଣାମ କରୁଛନ୍ତି, ସେଇ ସମୟରେ ନିଜକୁ ଦୋଷୀ ବୋଲି ଭାବୁଛନ୍ତି ଅମ୍ବରୀଶ ମହାରାଜ, ସେ ସୁଦର୍ଶନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଆପଣ ତାଙ୍କୁ ରକ୍ଷା କରନ୍ତୁ, ତାକୁ ତାକୁ ତାଙ୍କ ଜୀବନକୁ ପ୍ରାଣ ପ୍ରଦାନ କରନ୍ତୁ। ଏଇଭଳି ଭାବରେ କହିଛନ୍ତି, ସ୍ତୁତି କରିଛନ୍ତି, ଅନେକ ସ୍ତୁତି କରିଛନ୍ତି, ସୁଦର୍ଶନ ତାକୁ ଶାନ୍ତ ହେଇଯାଇଛନ୍ତି। ତେଣୁକରି ଦୁର୍ବାସମାନେ ଦେଖିଲେ ପ୍ରକୃତରେ ଭକ୍ତଙ୍କ ମହିମା କେତେ, ସେ କହୁଛନ୍ତି ଅହୋ ଅନନ୍ତ ଦାସାନାଂ ମହତ୍ତମ ଦୁଷ୍ଟ ମଧ୍ୟମେ କୃତାକସୋପି ଯଦରାଜନ ମଙ୍ଗଳାନି ସମୀହସେ, ଅହୋ ଏ ଯୋଉ ଭକ୍ତଙ୍କର ମହିମା କେତେ ଉନ୍ନତ ମୁଁ ଆଜି ଦେଖିଲି। ଯଦିଓ ସେ ଶୁଣିଥିଲେ ଭକ୍ତ ବହୁତ ଉନ୍ନତ ବୋଲି, କିନ୍ତୁ ସେ ନିଜେ ରିଅଲାଇଜ କରିନଥିଲେ, ଅନୁଭବ କରିନଥିଲେ। ଆଜି ପ୍ରଥମ ଥର ପାଇଁ ସେ ଅନୁଭବ କଲେ ଯେ ଭକ୍ତ କେତେ ଉନ୍ନତ ସ୍ତରର, ଯଦିଓ ସେ ତାଙ୍କ ପ୍ରତି ଅପରାଧ କରିଛନ୍ତି, କୃତାଙ୍କ ସୋପି ରାଜନ ଏ କଥା କହୁଛନ୍ତି ପରୀକ୍ଷିତ ମହାରାଜ କଥା କହୁଛନ୍ତି, ହେ ରାଜନ ଯଦିଓ ଅମ୍ବରୀଶ ମହାରାଜ ପ୍ରତି ଅପରାଧ କରିଛନ୍ତି, କିନ୍ତୁ ତଥାପି ମଙ୍ଗଳାନି ସମୟ ସେ ତାଙ୍କର ମଙ୍ଗଳ ପାଇଁ ସେ ଅମ୍ବରୀଶ ମହାରାଜ ପ୍ରାର୍ଥନା କରୁଛନ୍ତି। ତେଣୁ ଅନ୍ତିମରେ ଦୁର୍ବାସମାନେ ତାଙ୍କର ନିମନ୍ତ୍ରଣ ରକ୍ଷା କରି ତାଙ୍କୁ ଖାଦ୍ୟ ଗ୍ରହଣ କରିଛନ୍ତି ଏବଂ ଖାଦ୍ୟ ଗ୍ରହଣ କରି ସେ ଚାଲିଯାଇଛନ୍ତି ସ୍ୱର୍ଗଲୋକରେ ଅମ୍ବରୀଶ ମହାରାଜଙ୍କର ଗୁଣଗାନ ସେ କରୁଛନ୍ତି। ଜନ୍ମାନ ସ୍ତୁତି ମାତ୍ରେଣ ପୁମାନ ଭଗତି ନିର୍ମଳ ତସ୍ୟ ତୀର୍ଥ ପଦ କିମ୍ବା ଦାସାନ ହେଉଛି ଇତ୍ୟାଦି, ଯାହାଙ୍କର କେବଳ ନାମ ଶ୍ରବଣ ମାତ୍ରକେ ଜନ୍ମାନ ସ୍ତୁତି ମାତ୍ରେଣ ପୁମାନ ଭଗତି ନିର୍ମଳ, ଜଣେ ପବିତ୍ର ହେଇଯାଉଛନ୍ତି, ତେଣୁ ତାଙ୍କ ପାଖରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ ଆଉ କଣ ବାକି ରହିଲା, କଣ ତାଙ୍କର ଅପୂରଣୀୟ ରହିଲା, ସବୁକିଛି ତାଙ୍କର କାମନା ପୂରଣ ହେଇଯିବ। ତେଣୁ ଏହିଭଳି ଭାବରେ ଚନ୍ଦ୍ର ସୂର୍ଯ୍ୟ ବଂଶରେ ବହୁତ ଚରିତ୍ର ଅଛନ୍ତି, କିନ୍ତୁ ଅନ୍ତିମରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ଆମେ ସଂକ୍ଷେପରେ କହିବା ଯେ ଏଇ ଯୋଉ ବୈବସ୍ୱତ ମାନଙ୍କର ଯୋଉ ବିଭିନ୍ନ ପୁତ୍ରଙ୍କ ବିଷୟରେ ବର୍ଣ୍ଣନା କରାଗଲା, ଏଇ ବଂଶରେ ଆସୁଛନ୍ତି ସୌଗରୀ ମୁନି ଆସୁଛନ୍ତି, ଏବଂ ସେଇ ବଂଶରେ ଭଗୀରଥ ଆସୁଛନ୍ତି ଯିଏକି ଗଙ୍ଗାକୁ ଆଣିଥିଲେ, ଏବଂ ସେଇ ବଂଶରେ ଭଗବାନ ରାମଚନ୍ଦ୍ର ମଧ୍ୟ ଆସୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କର ଲୀଳାକୁ 25,000 ଶ୍ଳୋକରେ ମହର୍ଷି ବାଲ୍ମୀକି ରଚନା କରିଛନ୍ତି, ଏବଂ ବିଶେଷ ଭାବରେ ଭାରତ ବର୍ଷରେ ତୁଳସୀଦାସଙ୍କର ଯୋଉ ଗୋସ୍ୱାମୀ ତୁଳସୀଦାସଙ୍କର ଯୋଉ ରାମଚରିତ ମାନସ ସାରା ଭାରତ ବର୍ଷରେ ପ୍ରସିଦ୍ଧ। ତେଣୁ ଏଇଭଳି ଭାବରେ ଅନେକ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଅନେକ ଗୁଣ ରହିଛି, ଅନେକ ତାଙ୍କ ଲୀଳା ରହିଛି, କିନ୍ତୁ ଗୋଟିଏ ଶ୍ଳୋକରେ ସଂକ୍ଷେପରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କ ଯଦିଓ କୋଟି କୋଟି ଶ୍ଳୋକ ରହିଛି, ତାହାର ଯେତିକି ମୂଲ୍ୟ ରହିଛି ଏ ଗୋଟିଏ ଶ୍ଳୋକରେ ସେତିକି ମୂଲ୍ୟ ରହିଛି। ଏ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ଯେ ଭଗବାନ ରାମଚନ୍ଦ୍ରଙ୍କ ଚରିତ୍ର କିଭଳି ଭାବରେ ନା ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ, ତାଙ୍କର ଗୁରୁ ବା ତାଙ୍କର ପିତାଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ସେ ରାଜ୍ୟ ତ୍ୟାଗ କଲେ। ରାଜ୍ୟ ବ୍ରତ ଭାବେ କେତେ ପ୍ରକାର ହିସାବ କାଣ୍ଡ ହେଉଛି, କିନ୍ତୁ ଘୋଷଣା ହେଇଗଲା ରାତି ପାଇଲେ ଭଗବାନ ରାମଚନ୍ଦ୍ର ରାଜା ହେବେ, କିନ୍ତୁ ରାତି ବିଶେଷକୁ ପରିସ୍ଥିତି ବଦଳିଗଲା, ଭଗବାନ ରାମଚନ୍ଦ୍ର ତ୍ୟାଗ କରିଦେଲେ ଗର୍ବାଟ ତ୍ୟକ୍ତ ରାଜ୍ୟ। ବ୍ୟଚର ଅନୁବନ ବଣରେ ଯାଇକି ଚାଲିଲେ, ବଣରେ ବୁଲିଲେ, ଭ୍ରମଣ କଲେ, 14 ବର୍ଷ ବନବାସ ଯିବେ, ଏ ସତ୍ୟ କରିବାକୁ ପଡ଼ିଲା ଭଗବାନ ଦଶରଥ, ଭଗବାନ ପିତା ଦଶରଥକୁ। ଏବଂ ପଦ୍ମ ପଦ୍ମା ତାଙ୍କର ଯୋଉ ପାଦ ପଦ୍ମ ବହୁତ କୋମଳ, ସେ କୋମଳ ଏତେ କୋମଳ ଯେ ତାଙ୍କର ପ୍ରିୟା ସୀତା ଦେବୀଙ୍କର ପାଣି ସ୍ପର୍ଶା କ୍ଷମାଧ୍ୟାନ, ସୀତା ଦେବୀଙ୍କର କୋମଳ ହସ୍ତର ସ୍ପର୍ଶ ମଧ୍ୟ ତାଙ୍କୁ ବହୁତ କଷ୍ଟ ଲାଗୁଥିଲା। ଏଭଳି ଭଗବାନ ରାମଚନ୍ଦ୍ର ପାଦପଦ୍ମର ଯୋଉ ରହିଛି କୋମଳତା, ଏବଂ ମୃଜିତ ପୁତ୍ର ଯୋଉ ହରିନ୍ଦ୍ରାମ ଯାଭ୍ୟାମ ଭଗବାନ ଯେତେବେଳେ ବିଚରଣ କରୁଥିଲେ ତାଙ୍କର ପଥପ୍ରାନ୍ତ ଦୂର କରୁଥିଲେ, ତାଙ୍କର ଯୋଉ ତାଙ୍କର ଅନୁଯାଭ୍ୟାମ ଲକ୍ଷ୍ମଣ ଦେବ ବା ଅନ୍ୟାନ୍ୟ ଯୋଉ ହନୁମାନ ଯୋଉ ରହିଛନ୍ତି ଏମାନେ ପରେ ଆସିଲେ, ତାହା ସେମାନେ ତାଙ୍କର ପଥପ୍ରାନ୍ତ ଦୂର କରୁଥିଲେ, ଏବଂ ବୈରୂପ୍ୟା ସୁପର୍ଣ୍ଣା ସୁପର୍ଣ୍ଣାକୁ ବିରୂପ କରିଥିଲେ। ଆମର ଗୋଟେ କନ୍ୟା କରାଯାଉଥିଲା, ଏଟା କୁହନ୍ତି କି ଅଳଙ୍କାର, ଶ୍ରେଷ୍ଠ ଅଳଙ୍କାର, ବାବୁ ନାକଶ୍ରୀ ଦାନ ଯୋଗ୍ୟ ଦୋଷାକୁ ବିହର କାନନ କରି ଆଲିଙ୍ଗନକୁ। ଭଗବାନଙ୍କର କଥାକୁ ବୁଝିପାରିଲେ ଲକ୍ଷ୍ମଣ ଦେବ, ସେ ହେଉଛନ୍ତି ଜ୍ଞାନର ଅବତାର, ଭଗବାନଙ୍କର ସମ୍ବିତ ଶକ୍ତିର ଅବତାର ଲକ୍ଷ୍ମଣ ଦେବ, ଯିଏକି ଭଗବାନ କୃଷ୍ଣଙ୍କର ବଡ଼ ଭାଇ ରୂପରେ ଥିଲେ, ଭଗବାନ ରାମଚନ୍ଦ୍ରଙ୍କର ସାନ ଭାଇ ରୂପରେ ଆସିଛନ୍ତି। ତେଣୁ ସେ ଭଗବାନ କଥାକୁ ଜାଣି ସୁପର୍ଣ୍ଣାକୁ ବିରୂପ କରିଦେଇଛନ୍ତି, ତାର କାନ ନାକୁ କାଟିଦେଇଛନ୍ତି, ବିଶେଷ ଭାବରେ ନାକୁ କାଟିଦେଇଛନ୍ତି। ତେଣୁ ଏଇଭଳି ଭାବରେ ପ୍ରିୟ ବିହ ରୁଷା ଆରୋପିତ ଗୁମ୍ଭୀ ଜୁମ୍ଭା, ଏ କଥା ଯେତେବେଳେ ଜାଣିଲେ ରାବଣ ଆସି ମାୟା ପଠେଇ ମାୟାମୃଗ ଦେଖେଇକିରି ଭଗବାନ ରାମଚନ୍ଦ୍ରଙ୍କୁ ଦୂରକୁ ନେଇଯିବା ସମୟରେ ସୀତାଦେବୀଙ୍କୁ ହରଣ କରିଛନ୍ତି, ଏବଂ ତାଙ୍କର ପ୍ରିୟ ବିରହ ଯେତେବେଳେ ସୀତାଦେବୀଙ୍କ ବିରହରେ ଭଗବାନ ବିରହ ଜଳପ୍ରାପ୍ତ ହେଉଛନ୍ତି, କ୍ରନ୍ଦନ କରୁଛନ୍ତି, ସେହି ସମୟରେ ଯେତେବେଳେ ସମୁଦ୍ରକୂଳରେ ପହଞ୍ଚନ୍ତି, ସମୁଦ୍ରକୂଳରେ ପହଞ୍ଚିକିରି ସେଠି 3 ଦିନ ରହିକିରି ସମୁଦ୍ର ବରୁଣଦେବଙ୍କୁ ପ୍ରାର୍ଥନା କରୁଛନ୍ତି ତାଙ୍କୁ ପଥ ଦେବା ପାଇଁ, କିନ୍ତୁ ବରୁଣଦେବ ଶୁଣି ନାହାନ୍ତି। ତେଣୁ ଭଗବାନ ଆରୋପିତ ବୃଦ୍ଧି ଜୁମ୍ଭା, ଭଗବାନଙ୍କର ବୃଦ୍ଧି ଜୁମ୍ଭା ମାଧ୍ୟମରେ ଭଗବାନ ଭୂକୁଞ୍ଚନ ମାଧ୍ୟମରେ ସମୁଦ୍ରରେ ବହୁତ ଉତ୍ତାପ ଜାତ ହେଇଛି, ସମୁଦ୍ରର ଯୋଉ ଜୀବ ଅଛନ୍ତି 9 ଲକ୍ଷ ଜଳଜୀବ ରହିଛନ୍ତି ସମୁଦ୍ର ଛଟପଟ ହଉଛନ୍ତି, ତେଣୁ ବରୁଣଦେବ ମଧ୍ୟ ଛଟପଟ ହେବା ପାଇଁ ଆରମ୍ଭ କଲେ। ତେଣୁ ସେ ଆସି ସାଙ୍ଗେ ସାଙ୍ଗେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, ତସ୍ତାବ୍ଧ ସେତୁ ତସ୍ତ ହେଇଯାଇଛନ୍ତି ବରୁଣଦେବ, ଏବଂ ସେ ଆସି କ୍ଷମା ପ୍ରାର୍ଥନା କରି ଭଗବାନ ପ୍ରାର୍ଥନା କରିଛନ୍ତି ଯେ ଆପଣ ମର୍ଯ୍ୟାଦା ପୁରୁଷୋତ୍ତମ ତେଣୁ ଆପଣ ମୋର ଏଇ ପୃଷ୍ଠ ଦେଶରେ ଆପଣ ଗୋଟେ ସେତୁ ବନ୍ଧନ କରନ୍ତୁ, ତେଣୁ ଭକ୍ତ ସେତୁ ଏବଂ ଏହି ସେତୁ ବନ୍ଧନ କରି ଖଳ ଦଳ ଦମନ ଖଳ ଯେ ରାବଣକୁ ଯେ ରାବଣର ବଂଶକୁ ଦମନ କରିଥିଲେ ସେଇ ଭଗବାନ ରାମଚନ୍ଦ୍ର ଓ ଶୈଳେନ୍ଦ୍ର ମୋର ନମସ୍ୟ ମନ୍ତ୍ରୀଙ୍କୁ ତାଙ୍କୁ ନମସ୍କାର କରୁଛି। ଏଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। କିନ୍ତୁ ରାମଚନ୍ଦ୍ର ଯୋଉ ରାମ ରାଜ୍ୟ ସେ ରାଜ୍ୟ କିଭଳି ଥିଲା ନା ବନ୍ୟାନି ନଦ ଗିରୟୁ ବର୍ଷାଣି ଦୀପସିନ୍ଧବ ସର୍ବେ କାମ ଧୁଭା ଆସନ ପ୍ରଧାନ ଭରଦର୍ଶବ। ରାମ ରାଜ୍ୟ କିଭଳି ନା ବଣ ନଦୀ ଗିରି ବର୍ଷ ଦୀପ ସିନ୍ଧୁ ଏ ସବୁକିଛି ସର୍ବେ କାମ ଧୁଭା ଆସନ ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ସବୁ ପୂରଣ ହଉଥିଲା। ଯେତେବେଳେ ଚାଉଳ ନଦେଲେ ମଧ୍ୟ ସେଠି ସମସ୍ତେ ଆନନ୍ଦ ରହୁଥିଲେ ଏବଂ ପ୍ରଜାମାନ ଭରତ ସର୍ବ ପ୍ରଜାମାନ ଏହିଭଳି ଭାବରେ ଭରତ ସର୍ବ ଏ କଥା କହୁଛନ୍ତି ସୁଭଦ୍ର ଗୋସ୍ୱାମୀ ପରିକୀତ ମହାରାଜ ହେ ଭରତ ଶ୍ରେଷ୍ଠ ସେହି ରାଜାଙ୍କର ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟ ଏଭଳି ଥିଲା ରାମ ରାଜ୍ୟ। ନାଭି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ ପ୍ରମା ମୃତ୍ୟୁଷ୍ଠା ନିଶ୍ଚିତ ନାସି ରାମେ ରାଜନ ଦେଖିଲେ। ସେ ସମୟରେ କୌଣସି ମନସ୍ତାପ କାରଣ ନଥିଲା, କୌଣସି ରୋଗ ନଥିଲା, କ୍ୟାନ୍ସର କଥା ଛାଡ଼ନ୍ତୁ, କୌଣସି ରୋଗ ନଥିଲା, ଏଡ୍ସ ନଥିଲା, ଏସବୁ କୌଣସି ବ୍ୟାଧି ନଥିଲା, ନାଭି ବ୍ୟାଧି ଜରା ଗ୍ଲାନି ବାର୍ଦ୍ଧକ୍ୟ ନଥିଲା, ମୁଣ୍ଡକୁ କଳା କରିବା ଦରକାର ନଥିଲା, ବାଳକୁ କଳା କରିବା ଦରକାର ନଥିଲା, ସମସ୍ତେ ଯୁବକ ଅବସ୍ଥାରେ ରହୁଥିଲେ, ଗ୍ଲାନି ମଧ୍ୟ କାହାର ନଥିଲା, ମନସ୍ତାପ କାହାର ନଥିଲା ଏବଂ ଦୁଃଖ ଶୋକ ଭୟ ଏସବୁ ନଥିଲା। ଏଭଳି କି ଆଉ କଣ କହିବା, ମୃତ୍ୟୁ ଜଣେ ନ ଚାହୁଁଥିଲେ ସେ ମୃତ୍ୟୁବରଣ କରୁନଥିଲେ, ଆଉ କଣ ଆଉ ରାମରାଜ୍ୟ ହେଇପାରିବ। ଏଭଳି ରାମରାଜ୍ୟ ଥିଲା ଯାହାକୁ ଆମେ ବର୍ତ୍ତମାନ ଧୂରି ହଉଛି ଆମର ସଂସ୍ଥାର ଆଚାର୍ଯ୍ୟ ଶ୍ରୀମଦ ଭକ୍ତି ରାଉ ସେ ପ୍ରଭୁପାଦ ମହାରାଜ କହନ୍ତି ଯେ ବର୍ତ୍ତମାନ ମଧ୍ୟ ରାମରାଜ୍ୟ ସ୍ଥାପନ ହେଇପାରିବ। ଲର୍ଡ କୃଷ୍ଣ ଆଣ୍ଡ ରାମ ଆର୍ ଷ୍ଟିଲ୍ ପ୍ରେଜେଣ୍ଟ ଇନ୍ ଦିସ୍ ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ଭଗବାନ ତାଙ୍କ ନାମ ରୂପରେ ନାମ ରୂପେ କଳିକାଳେ କୃଷ୍ଣ ଅବତାର ନାମ ହେଇଥିବା ହେଇ ସର୍ବ ଦେବତା ନିଷ୍ଠା ସେ ଭଗବାନ ଏଇ ନାମ ରୂପରେ କଳିକାଳେ ବିଭାଗ ହେଇଛନ୍ତି। କିନ୍ତୁ ଯେଉଁମାନେ ସେ ଭଗବାନଙ୍କ ନାମରେ ଆଶ୍ରୟ ନେବେ ସେମାନେ ରାମରାଜ୍ୟ ଭଳି ଆନନ୍ଦରେ ରହିପାରିବେ। ଏଭଳି ଭାବରେ ସୂର୍ଯ୍ୟବଂଶର ବର୍ଣ୍ଣନା କରି ତାପରେ ଚନ୍ଦ୍ରବଂଶରେ ସେ ବର୍ଣ୍ଣନା କରିଛନ୍ତି। ଚନ୍ଦ୍ରବଂଶରେ ପ୍ରସିଦ୍ଧ ରାଜା ରହୁଛନ୍ତି ଯେ ଆମେ ଯେଉଁ କହିଲେ ଚନ୍ଦ୍ର ସମୁଦାୟ ସେ ହେଉଛନ୍ତି କାହାର ପୁତ୍ର ନା ଅତ୍ରିଙ୍କ ପୁତ୍ର। ଅତ୍ରି ଅନୁସୟା ତପସ୍ୟା କରୁଥିଲେ ଭଗବାନଙ୍କର, ଭଗବାନ ସେ ସମୟରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ବିଶ୍ୱେଶ୍ୱର ରୂପରେ ତିନି ରୂପରେ ପ୍ରକାଶ ହେଇଛନ୍ତି। ତେଣୁ ଅନୁସୟା କହିଛନ୍ତି ଆପଣ ମୋର ପୁତ୍ର ହୁଅନ୍ତୁ, ତେଣୁ ବ୍ରହ୍ମାଙ୍କଠାରେ ଆସୁଛନ୍ତି ସୋମ ବା ଶିବଜୀ ଏ ସରି ଚନ୍ଦ୍ର ଆସୁଛନ୍ତି, ଶିବଜୀଙ୍କ ଅଂଶରେ ଆସୁଛନ୍ତି ଦୁର୍ବାସା ଏବଂ ବ୍ରହ୍ମାଙ୍କର ଅଂଶରେ ଆସୁଛନ୍ତି ବିଷ୍ଣୁଙ୍କ ଅଂଶରେ ଆସୁଛନ୍ତି ଦତ୍ତାତ୍ରେୟ। ତେଣୁ ଏଇ ଯୋଉ ସୋମଦେବ ସେ ତାଙ୍କର ଗୁରୁ ବୃହସ୍ପତିଙ୍କର ପତ୍ନୀ ତାରାଙ୍କୁ ଅପହରଣ କରି ନେଇ ତାଙ୍କଠାରୁ ତାଙ୍କର ଗୋଟେ ପୁତ୍ର ଯାହା ହେଉଛି ସେ ହେଉଛନ୍ତି ବୁଦ୍ଧ। ତେଣୁ ସେଇ ବୁଦ୍ଧ ଆମେ ଯୋଉ କହୁଥିଲେ ଯେ ବୈବସ୍ପତି ମାନଙ୍କର ଯେ ପ୍ରଥମ କନ୍ୟା ପିଲା ତାଙ୍କୁ ବିବାହ କରିଛନ୍ତି ତାଙ୍କର ଗୋଟେ ପୁତ୍ର ଯାହା ହେଉଛି ସେ ହେଉଛନ୍ତି ପୁରୁଡବା। ପୁରୁଡବା ବିବାହ କରିଥିଲେ ଉର୍ବଶୀକୁ, ବହୁତ ବିସ୍ତାର ପ୍ରଶ୍ନ ରହିଛି ଉର୍ବଶୀକୁ ବିବାହ କରିଥିଲେ। ଉର୍ବଶୀ ହେଉଛନ୍ତି କିଏ ନା ସେ ଭଗବାନଙ୍କର ଉରୁ ବା ଜଙ୍ଗରୁ ଯାହା ହେଇଛନ୍ତି ଉର୍ବଶୀ। ଯେତେବେଳେ ଭଗବାନ ନରନାରାୟଣ ତପସ୍ୟା କରୁଥିଲେ ସେହି ସମୟରେ ଇନ୍ଦ୍ର ଭାବିଲେ ଏ ନରନାରାୟଣ ମଧ୍ୟ ମୋର ପୋଷ୍ଟକୁ ନେଇଯିବେ କି, ତେଣୁ ସେ ପଠେଇଥିଲେ କାମଦେବଙ୍କୁ ବିଭିନ୍ନ ଅପସରାମାନେ ପଠେଇଥିଲେ, ଭଗବାନ ଦେଖି ହସି ଦେଇଛନ୍ତି। ତେଣୁ ଭଗବାନ ତାଙ୍କର ଜଙ୍ଗରୁ ତାଙ୍କ ଉରୁରୁ ଅନେକ ଅପସରା ଯାତ କରିଛନ୍ତି ଏବଂ ସେ କାମଦେବ କହିଛନ୍ତି ଏ ଉର୍ବଶୀକୁ ତମେ ନେଇଯାଅ, ତମେ ଇନ୍ଦ୍ରଙ୍କୁ ଭେଟିଦେବ। ତେଣୁ କାମଦେବ ସେଠି ପରାସ୍ତ ଗ୍ରହଣ କରି ସେ ଫେରି ଆସିଛନ୍ତି ଉର୍ବଶୀକୁ ଦେଇଛନ୍ତି ଇନ୍ଦ୍ରଙ୍କୁ। ତେଣୁ ଉର୍ବଶୀ ଏତେ ସୁନ୍ଦରୀ ଯେ ଉର୍ବଶୀଙ୍କର ସୌନ୍ଦର୍ଯ୍ୟରେ ଅନ୍ୟ କୌଣସି ଅପସରା ସମାନ ହେଇପାରିବେ ନାହିଁ। ବହୁତ ବିସ୍ତାର ପ୍ରଶ୍ନ କରିଛି ଆମର ସଂକ୍ଷେପ କମ୍, ଖାଲି ଏମିତି କହିବା ସେ ଗୋଟେ ଥର ମିତ୍ର ଏବଂ ବରୁଣ ଦୁଇ ଜଣ ଯାକ ଯେତେବେଳେ ଚାହିଁଲେ ଉର୍ବଶୀଙ୍କ ସମ କରିବା ପାଇଁ ଉର୍ବଶୀ ସେଥିରେ ରାଜି ହିଁ ନଥିଲେ, ତେଣୁ ସେମାନେ ଅଭିଶାପ ଦେଇଥିଲେ ଯେ ତମେ ତମେ ତମ ପତନ ହେଇଯାଉ, ତମେ ମନୁଷ୍ୟ ଉପଭୋଗ କରନ୍ତୁ। ତେଣୁ ସେ ପୁରୁଡବା ଯେ ବୁଦ୍ଧ ଏବଂ ଇଲାଙ୍କ ପୁତ୍ର ପୁରୁଡବା ହିସାବରେ ଆସିଥିଲେ ଯେ ସେ ପୁରୁଡବଙ୍କୁ ବିବାହ କରିଛନ୍ତି ଉର୍ବଶୀ। ତେଣୁ ଉର୍ବଶୀଙ୍କର ପ୍ରେମରେ ଯୁଗଳ ହେଇ ପୁରୁଡବା ବହୁ କଥା ରହିଛି, କିନ୍ତୁ ଅନ୍ତିମରେ ଜଣେ ଇନ୍ଦ୍ରା ଦେଖିଲେ ସ୍ୱର୍ଗଲୋକରେ ଉର୍ବଶୀ ନାହାନ୍ତି, ତେଣୁ ତାଙ୍କୁ ଭଲ ଲାଗୁନା, ତେଣୁ ସେ ଉର୍ବଶୀଙ୍କୁ ଆଣିବା ପାଇଁ ତାକୁ ପଠେଇଛନ୍ତି, ଗନ୍ଧର୍ମାନଙ୍କୁ ପଠେଇଛନ୍ତି। ଗନ୍ଧର୍ମାନେ ଉର୍ବଶୀ ରହିଥିଲେ, ରାତିରେ କଣ କଲେ ନା, ଉର୍ବଶୀ ଗୋଟେ ସତ ଥିଲା, ସେ କହିଥିଲେ ଏଇ ଦୁଇଟା ମେଣ୍ଢାକୁ ତମେ ରକ୍ଷା କରିବ, ଯଦି ରକ୍ଷା ନ କରିପାରିବ ତାହେଲେ ମୁଁ ସଫଳ ଚାଲିଯିବି। ତେଣୁ ସେଇ ଦୁଇଟି ମେଣ୍ଢାକୁ ଆଣି ପଳେଇ ଆସିଲେ ଯେତେବେଳେ ଗନ୍ଧର୍ମାନେ, ସେ ସମୟରେ ମେଣ୍ଢା ମାନେ ଯେତେବେଳେ ରଖିଛନ୍ତି, ମେ ମା ରଖିଛନ୍ତି, ସେ ସମୟରେ ଉର୍ବଶୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି, ତେଣୁ ସେ ପୁରୁଣାକୁ ତ୍ୟାଗ କରି ଚାଲିଯାଇଛନ୍ତି। ଆଙ୍କ ପୁରୁଣା ବିଷୟରେ ଆମେ ପୁଣି ଏକାଦଶ ପନ୍ଦର ଛବିଶ ଅଧ୍ୟାୟରେ ତାଙ୍କ ବିଷୟରେ ଶ୍ରବଣ କରିବା, ଆମେ ସେଠି କିଛି କହିବା ସେ ସମୟରେ, ଆମର ବହୁତ ସମୟ କମ୍ ଅଛି। ତେଣୁ ଏଇଭଳି ଭାବରେ ଚନ୍ଦ୍ରବଂଶରେ ଅନ୍ତିମରେ ଆସୁଛନ୍ତି ଭଗବାନ କୃଷ୍ଣଚନ୍ଦ୍ର ଆସୁଛନ୍ତି। ଭଗବାନ କୃଷ୍ଣଚନ୍ଦ୍ରଙ୍କ ବିଷୟରେ ସଂକ୍ଷେପରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯଶ୍ୟାନନ ମକର କୁଣ୍ଡଳ ଚାରୁ କର୍ଣ୍ଣ ଭ୍ରାଜ କପୋଳ ସଭୋଗ ସବିଳାସ ଭାସମ ନିତ୍ୟ ତୋତନ ତତ୍ରକୋ ଦୁଷ୍ଟି ପିବନ୍ତ୍ୟୋ ନାଜ୍ୟୋ ନରାଶ୍ଚ ମୁଦିକା କୁପିତା ମୁନେଶ। ଭଗବାନଙ୍କର କୃଷ୍ଣଙ୍କର ସଂକ୍ଷେପରେ ତାଙ୍କର ରୂପ ତାଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ନବମ ସ୍କନ୍ଧ ଚବିଶ ଅଧ୍ୟାୟ। ଏଥିରେ ଅବଶ୍ୟ ଯଦାଦି ମହାରାଜ କଥା ରହିଛି, ପୁରୁ ମଧ୍ୟ ସବୁ ରହିଛି, ତେଣୁ ଆମେ ଏଥିରେ ବିସ୍ତାର ଭାବରେ କହିପାରିଲେ ନାହିଁ, ସଂକ୍ଷେପରେ କହିପାରିଲେ ନାହିଁ। ଯଦାଦି ମହାରାଜ ଏଇ ଯଦାଦି ମହାରାଜଙ୍କର ଅଂଶରେ ତାଙ୍କର ବଂଶରେ ଆସୁଛନ୍ତି ଭଗବାନ କୃଷ୍ଣ ଆସୁଛନ୍ତି। ଯଦାଦି ମହାରାଜଙ୍କର ଯେଉଁ ରହିଛି ଯେ ତାଙ୍କର ପ୍ରକୃତରେ ତାଙ୍କର ପତ୍ନୀ ହେଉଛନ୍ତି ଦେବଯାନୀ, କିନ୍ତୁ ଯୋଉ କିଏ ଶର୍ମିତା ଦେବଯାନୀଙ୍କର ଦାସୀ ହିସାବରେ ଆସିଛନ୍ତି। ତେଣୁ ଦେବଯାନୀ ଏବଂ ଶୁକ୍ରାଚାର୍ଯ୍ୟ ଏ କଣ୍ଡିସନ କରିଥିଲେ ଯଦାଦି ଶୁକ୍ରାଚାର୍ଯ୍ୟ ଯଦି ଯଦାଦି ଶର୍ମିତାଙ୍କ ସାଙ୍ଗ କରିବେ ନାହିଁ, କିନ୍ତୁ ଯଦାଦି ଶର୍ମିତାଙ୍କ ସାଙ୍ଗ କରି ତାଙ୍କର ତିନି ପୁତ୍ର ଦାହ ଦେଇଛନ୍ତି ଏବଂ ଦେବଯାନୀଙ୍କର ଦୁଇ ପୁତ୍ର ଦାହ ଦେଇଛନ୍ତି। ଏ ପାଞ୍ଚ ଜଣ ହେଉଛନ୍ତି କିଏ କିଏ ନା, ଏଇ ତାଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଯଦୁ ମାସରେ ଭଗବାନ କୃଷ୍ଣ ଆସୁଛନ୍ତି, ଏବଂ କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ, ପୁରୁ ମାସରେ ଏଇ କୌରବ ବା ପାଣ୍ଡବ ମାନେ ସବୁ ଆସୁଛନ୍ତି। ତେଣୁ ଏଇ ଯଦାଦିଙ୍କ ବଂଶରେ ସମସ୍ତ ଏଇ ଭଗବାନ କୃଷ୍ଣଙ୍କର ଯଦାଦବ ଇତ୍ୟାଦି ସବୁ ଆସିଛନ୍ତି, ସେମାନେ ସମସ୍ତେ ଏଇ ବଂଶରେ ଆସିଛନ୍ତି। ତେଣୁ ସେ ସବୁ ବଂଶ ପରମ୍ପରା ବର୍ଣ୍ଣନା କରି ଅନ୍ତିମରେ ଶିବଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରି ଗୋଟିଏ ଶ୍ଳୋକରେ ଭଗବାନଙ୍କର ରୂପ ବର୍ଣ୍ଣନା କରିଛନ୍ତି ଯେ ସେ ଭଗବାନ ଏଭଳି ସୁନ୍ଦର ଯଶ୍ୟାନନ ମକର କୁଣ୍ଡଳ ଚାରୁ କର୍ଣ୍ଣ, ଯାହାଙ୍କର ମୁଖରେ ଯାହାଙ୍କର କର୍ଣ୍ଣରେ ମୁଖ ବହୁତ ସୁନ୍ଦର ଦେଖିବା ପାଇଁ, ଏବଂ ତାଙ୍କର କର୍ଣ୍ଣରେ ମକର କୁଣ୍ଡଳ ରହିଛି ଚାରୁ କର୍ଣ୍ଣ, ବହୁତ ସୁନ୍ଦର ଶୋଭିତ ହେଉଛି ତାଙ୍କର କର୍ଣ୍ଣ, ଭ୍ରାଜତ କପୋଳ ସୁଭାବ ସବିଳାସ ହାସମ, ତାଙ୍କର ମୁଖ ବହୁତ ଭ୍ରାଜତ ଦେଦୀପ୍ୟମାନ ହେଉଛି, ଏବଂ ତାଙ୍କର ହସ ଯେତେବେଳେ ହସୁଛନ୍ତି ସେ ସମୟରେ ତାଙ୍କର ମୁଖ ଆହୁରି ଅଧିକ ସୁନ୍ଦର ହେଇଯାଉଛି, ଏବଂ ନୃତ୍ୟୋତ୍ସବ ପ୍ରତି ସମୟରେ ବା ନିତ୍ୟ ଭଗବାନ ରୂପ ଗୋଟେ ଉତ୍ସବ ଭଳି ନିତ୍ୟୋତ୍ସବ ନୃପୋ, ସେ ରୂପକୁ ଦେଖି କିଏ ତୃପ୍ତି ପାଇପାରନ୍ତି ନାହିଁ, ଦୃଷ୍ଟି ପିବନ୍ତି ସମସ୍ତେ ସେଇ ରୂପକୁ ତାଙ୍କ ଚକ୍ଷୁ ଦ୍ୱାରା ପାଳନ କରନ୍ତି, ଦୃଷ୍ଟି ପିବନ୍ତି ନାର୍ଯ୍ୟ ନରାଶ ମୁଦିତା କୁପିତା ନିମଚ, ପୁରୁଷ ଏବଂ ସ୍ତ୍ରୀ ସମସ୍ତେ ଭଗବାନ ରୂପକୁ ତାଙ୍କର ଚକ୍ଷୁ ମାଧ୍ୟମରେ ପାଳନ କରନ୍ତି, ଏବଂ ସେମାନେ ଯେତେବେଳେ ତାଙ୍କର ନିମେଷ ତାଙ୍କର ଚକ୍ଷୁରେ ପଲକ ପଡ଼ିଯାଏ ସେତେବେଳେ ସେମାନେ କୁପିତ ହେଇଯାଏ। କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାତେନି ମେଷ କୃଷ୍ଣ କି ଦେଖିବି ମୁଇ, ସେମାନେ ପ୍ରାର୍ଥନା କରନ୍ତି ଏ ବିଧି ଏ ବ୍ରହ୍ମା ପ୍ରକୃତି ସୃଷ୍ଟି ଜାଣିନାହାନ୍ତି, ବିଧି ଭଲ ନ ଜାଣି ସୁଧର କିନ୍ତୁ ଜାଣନ୍ତି କିଛି ସୃଷ୍ଟି କରିବାକୁ ପଡିବ, ଏ ଭଗବାନଙ୍କର ଯେଉଁ ରୂପ ରହିଛି ତାକୁ ଦେଖିବା ପାଇଁ କୋଟିଏ ନେତ୍ର ଦରକାର, ମାତ୍ର ସେ ଦେଇଛନ୍ତି ଦୁଇଟି ଆଖି, କିନ୍ତୁ ଏଇ ଦୁଇଟି ଆଖିରେ ମଧ୍ୟ ସେ ପଲକ ଦେଇଛନ୍ତି, ତାହେଲେ ଆମେ ଭଗବାନ କଣ ଦେଖିବା, ଏଭଳି ଭାବରେ ଗୋପୀମାନେ ପ୍ରାର୍ଥନା କରିଛନ୍ତି। ତେଣୁ ଏଇ ଯୋଉ ଭଗବାନଙ୍କ ରୂପ ବର୍ଣ୍ଣନା କରାଗଲା ନବମ ସ୍କନ୍ଧରେ ଚବିଶ ଅଧ୍ୟାୟରେ, ତେଣୁ ଦଶମ ସ୍କନ୍ଧ ଆରମ୍ଭ ହେଉଛି ଆଜି, ଦଶମ ସ୍କନ୍ଧ ଆଜି ଭଗବାନଙ୍କ ଆଲିଭାବ, ଯଦି ଆମେ ସଂକ୍ଷେପରେ ଭଗବାନଙ୍କ ଆଲିଭାବ ଆନନ୍ଦ ଉତ୍ସବ ମୁଁ କହିକି ଅନୁରୋଧ କରିଥିଲି ଆମର ଲଘୁକେଶ ପ୍ରଭୁଙ୍କୁ, ସେ କିଛି ଇଏ କରିବେ ବୋଲି, ସେ କିଛି ନନ୍ଦ ଉତ୍ସବ ପକ୍ଷେ ଆମର ଦେବତ ପ୍ରଭୁ ଏଇ ନନ୍ଦ ଉତ୍ସବରେ କିଛି ସଙ୍ଗୀତ ଗାନ କରିବେ। ତେଣୁ ଦେହ ଦଶମ ସ୍କନ୍ଧ ଆରମ୍ଭ ହେଉଛି, ତେଣୁ ଆଜି ଏଇ ଦଶମ ସ୍କନ୍ଧ ତିନି ଦିନ ଚାଲିଗଲାଣି। ପରିକୀତ ମହାରାଜ ଶ୍ରବଣ କରୁଛନ୍ତି ଦିନ ରାତି ଚବିଶ ଘଣ୍ଟା, କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି। ତେଣୁ ସୁଗନ୍ଧ ଗୋସ୍ୱାମୀ ଭାବୁଛନ୍ତି ଯେ ପରିକୀତ ମହାରାଜ ଟିକେ ରେଷ୍ଟ ନିଅନ୍ତୁ, କିଛି ଖାଦ୍ୟ ଗ୍ରହଣ କରନ୍ତୁ ବା କିଛି ଜଳପାନ କରନ୍ତୁ। କିନ୍ତୁ ସେ କହୁଛି ନା, ବିବୃତ ସେଇ ରୂପ କିଏ ମାନା ଭବ ସଦା ଶ୍ରୋତ୍ର ମନୋବିରାମ କହ ଉତ୍ତମ ଶ୍ଳୋକ ଗୁଣାନୁବାଦ ଉମାନ ବିରଜିତ ବିନାଶ ସୁନା। ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ବିବୃତ ସେଇ ଯେଉଁମାନଙ୍କର ଯୌତୁକ ଜଗତ ପ୍ରତି ତୃଷ୍ଣା ନାହିଁ ସେମାନେ ଭଗବାନଙ୍କୁ ଗୁଣଗାନ କରନ୍ତି ଉପକୀୟ ମହାରାଜ। ଏବଂ ଭବ ସଦା ଯେଉଁମାନେ ଭବ ରୋଗରେ ପୀଡ଼ିତ ହେଇକି ରହିଛନ୍ତି ତାଙ୍କ ପାଇଁ ବି ଔଷଧ। ଶ୍ରୋତ୍ର ମନୋବିରାମ ଶୁଣିବା ମାତ୍ରେ ମନକୁ ଆନନ୍ଦ ପ୍ରଦାନ କରେ। ତେଣୁ କହ ଉତ୍ତମ ଶ୍ଳୋକ ଗୁଣାନୁବାଦ, କିଏ ଭଗବାନ ଉତ୍ତମ ଶ୍ଳୋକର ଗୁଣବାଦରେ ବିଭୂତ ହବ ନିବୃତ ହବ ବିନା ପଶୁନାଥ। ଯେଉଁମାନେ ନିଜେ ନିଜର ହତ୍ୟାକାରୀ, ଯେଉଁମାନେ ପଶୁ ହତ୍ୟାକାରୀ ସେମାନେ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତମେ ଟିକେ କିଛି ଜଳ ଗ୍ରହଣ କର ବା କିଛି ଖାଦ୍ୟ ଗ୍ରହଣ କର ବା ଟିକେ ରେଷ୍ଟ ନିଅ, ତାପରେ କଥା କହିବ ନା 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 ତୃଷାକୁ ସହି ପାରିନଥିଲେ। ସେ କ୍ରୋଧ ପ୍ରକାଶ କରି ସ୍ୱାମୀ କୃଷିଙ୍କର ଗଳାରେ ସର୍ପୁଟ ପେଷ୍ଟ କରିଥିଲେ। ସେହି ପରିକୀତ ମହାରାଜ ତିନି ଦିନ ଧରି କୌଣସି ଖାଦ୍ୟ ପାନୀୟ ଗ୍ରହଣ ନ କରି ସେ କହୁଛନ୍ତି ଆଜି ତମ କିଭଳି ଲାଗୁଛି ନା ନୈସା ଅତି ଦୁଃସହ କି ମା, ଏ ଯୋଉ କ୍ଷୁଧାକୁ ସହିବାଟା ଏତେ ସହଜ ନୁହଁ, ଅତି ଦୁଃସହ କି ମା, ଆମେ ଯଦି ଗୋଟେ ଦିନ ଉପବାସ ରହିଯିବା ଏକାଦଶୀରେ କିଭଳି ଲାଗିବ। କିନ୍ତୁ ପରିକୀତ ମହାରାଜ କିଭଳି ଲାଗୁଛି ନା ଏଇ ଯୋଉ ଅତି ଦୁଃସହ କ୍ଷୁଧା ମତେ କିଛି ବାଧା ଦଉନାହିଁ, ତତ୍ ତମ ଜଳ ଗ୍ରହଣ ନ କଲେ ମଧ୍ୟ ମତେ କିଛି ବାଧା ଦଉନି। କାହିଁକି ଭଗବାନ କଥା ତିନି ପ୍ରକାର ବ୍ୟକ୍ତିଙ୍କୁ ନିର୍ମଳ କରିଦିଏ, ପବିତ୍ର କରିଦିଏ। ବାସୁଦେବ କଥା ପ୍ରଶ୍ନ ପୁରୁଷାନ୍ତି ତିନି ପ୍ରକାର ପୁରୁଷ ପବିତ୍ର କରିଦିଏ, କିଏ କିଏ ନା ବକ୍ତାରମ୍ ଯିଏ କଥା କୁହନ୍ତି, ତୁଚ୍ଛକମ୍ ଯିଏ ପ୍ରଶ୍ନ ପଚାରନ୍ତି, ଏବଂ ଶତ୍ରୁ ଯେମାନେ ଶତ୍ରୁ ବର୍ଗ। ତତ୍ ପାଦ ଶରୀରଙ୍କ କଥା ଯେଭଳି ଭାବରେ ଭଗବାନ ପାଦପଦ୍ମ ବାମନଦେବ ରୂପରେ ଆସିଥିଲେ, ତାଙ୍କ ପାଦପଦ୍ମରୁ ଯୋଉ ଶରୀର ବା ଜଳ ଦେଇଥିଲେ ଗଙ୍ଗାଦେବୀ, ତ୍ରିଲୋକକୁ ପବିତ୍ର କରିଦେଉଛନ୍ତି, ସେଇଭଳି ଭଗବାନ କଥା ତ୍ରିଲୋକକୁ ପବିତ୍ର କରିଦିଏ। ପ୍ରଭୁପାଦ ମହାରାଜ ଆମର ଇସ୍କନର ସଂସ୍ଥାପକ ଆଚାର୍ଯ୍ୟ ସେ କହନ୍ତି ଯେ ଇସ୍କନ ସେଣ୍ଟର ଇଜ୍ ଫୁଲ୍ ଅଫ୍ ବାସୁଦେବ କଥା। ଏଇ ଇସ୍କନ ସେଣ୍ଟରରେ ସବୁଠାରୁ ୱାର୍ଡ ଯେତେ ଜାଗା ଆମେ ଯାଆନ୍ତୁ ସବୁଠାରେ ଆପଣ ଦେଖିବେ ସକାଳେ ଭାଗବତ କଥା ଚାଲିଛି, ସନ୍ଧ୍ୟାବେଳେ ଭଗବତ ଗୀତା କଥା ଚାଲିଛି, ସବୁଠି ଏସବୁ ଭଗବାନ କଥା ଚାଲିଛି। ତେଣୁ ଯେଉଁମାନେ ଏହି ସଂସ୍ଥାରେ ଯୋଗ ଦେବେ, ଯେଉଁମାନେ ଏହି ସଂସ୍ଥାକୁ ସାହାଯ୍ୟ କରିବେ, ଏବଂ ଯେଉଁମାନେ ଏହି ସଂସ୍ଥା ସହିତ ଜଡିତ ହେବେ ସେମାନେ ସମସ୍ତେ ପବିତ୍ର ହେଇଯିବେ। ତେଣୁ ଭଗବାନଙ୍କର ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଯେତେବେଳେ କହୁଛନ୍ତି ପରିକୀତ ମହାରାଜ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭୂମି ଦୃପ୍ତ ରୂପ ବ୍ୟାଜ ବୈଜ୍ଞାନିକ କଣ, ଏଇ ଯୋଉ ଯେତେବେଳେ ଭୂମି ଏଇ ପାପର ଭାରରେ କ୍ରାନ୍ତ ହେଇଗଲା, ସେ ସେବେଳେ ବୈଜ୍ଞାନିକ ସଦା ଉଦେଇ ଲକ୍ଷ ଲକ୍ଷ କୋଟି କୋଟି ଦୈତ୍ୟମାନଙ୍କର ଅସୁରମାନଙ୍କର ଭାରରେ ପାପ, ଭୂମିର କି ଭାର, ଭୂମିର ଭାର ହଉଛି ଭୂମିର ଏତେ ବିରାଟ ବିରାଟ ଅଟ୍ଟାଳିକା ରହିଛି ବା ପର୍ବତ ପାହାଡ଼ ସବୁ ରହିଛି, ସମୁଦ୍ର ଇତ୍ୟାଦି ରହିଛି, ଏଇଟା ଭୂମି ଉପରେ ଭାର ନୁହଁ। ବଡ଼ିମହାରାଜ କହିଛନ୍ତି ଭୂମିର ଭାର ହଉଛି ସେ ଏଇ ପାପକୁ ସହି ପାରନ୍ତି ନାହିଁ, ପାପ ହଉଛି ଏଇ ଚାରୋଟି ଦିଉ ତାଙ୍କୁ ପାହାଣ ସ୍ତ୍ରୀ ସୁନା। ତେଣୁ ଏଇଭଳି ଭାବରେ ଯେତେବେଳେ ପାପର ଭାର ବଢ଼ିଗଲା, ସେତେବେଳେ ଏଇ ଭୂମି ଦେବୀ ସେ ଗୋଟେ ଗାଧୀ ରୂପ ଧାରଣ କରି ବ୍ରହ୍ମାଙ୍କ ପାଖକୁ ଯାଇଥିଲେ ଭାର ପ୍ରମୋଦନ ପାଇଁ। ତେଣୁ ବ୍ରହ୍ମା ସମସ୍ତ ଦେବତାମାନଙ୍କୁ ନେଇ ଯାଇଛନ୍ତି ଭଗବାନଙ୍କର ଦେବଦସ୍ତା ବିଷ୍ଣୁଙ୍କ ପାଖକୁ ଯାଇଛନ୍ତି, ଏବଂ ସେଠି ତତ୍ରଗତ୍ୱା ଜଗନ୍ନାଥଂ ଦେବଦେବ ଉଷା କବିମ୍ ପୁରୁଷ ପୁରୁଷ ସୂତ୍ରେଣ ଉପଦସ୍ତେ ସମାହିତ, ସେଠି ଯାଇ ସେ ଭଗବାନଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହେଇ ସେ କହୁଛନ୍ତି ଯେ ବସୁଦେବ ଗୁରୁ ସାକ୍ଷାତ ଭଗବାନ ପୁରୁଷ ପର ଜନିଷତେ ତତ୍ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରିୟା। ସେ କହୁଛନ୍ତି ବସୁଦେବଙ୍କ ପୁତ୍ର ଉପରେ ସେ ଆସିବେ। ତେଣୁ ଦେବତାମାନଙ୍କୁ ବ୍ରହ୍ମା କହୁଛନ୍ତି ଯେ ତମେ ଯାଇକିରି ସେ ବଂଶରେ ସବୁ ଯାହା କୁହ। ତେଣୁ ଏଇ ଯୋଉ କଶ୍ୟପ ଅଦିତି ଯିଏ ବାମନଦେବଙ୍କୁ ଯାତ କରିଥିଲେ ସେଇ କଶ୍ୟପ ଅଦିତି ବସୁଦେବ ଏବଂ ଦେବକୀ ରୂପରେ ଆସିଛନ୍ତି ଏବଂ ତାଙ୍କର ବିବାହ ସମ୍ପନ୍ନ। ତାଙ୍କ ବିବାହ ସମୟରେ କଂସ ଭଉଣୀପତି ଏତେ ସ୍ନେହ ପ୍ରଦର୍ଶନ କରୁଥିଲେ ଯେ ସେ ନିଜେ ରଥଚାଳନା କରୁଛନ୍ତି, କିନ୍ତୁ ଭଗବାନ ଅର୍ଜୁନଙ୍କ ରଥଚାଳନା କରୁଥିଲେ ସାରଥି ହିସାବରେ, କଂସ ସେଇଭଳି ଭାବରେ ରଥଚାଳନା କରୁଛନ୍ତି। ତେଣୁ ଦେବତାମାନେ ଚିନ୍ତା କରୁଛନ୍ତି କଂସ ଯଦି ଏଇଭଳି ଭାବରେ ଦେବତାଙ୍କ ପ୍ରତି ତାଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରିବେ ଆଉ ଭଗବାନ କଣ ତାଙ୍କୁ ହତ୍ୟା କରିବେ। ତେଣୁ ସେ ଆକାଶବାଣୀ କରୁଛନ୍ତି ଭାବ ଦେବତାମାନେ ଯେ ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହା ବସେ ବୁଦ୍ଧ ଆରେ ଅବୁଦ୍ଧ ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତତେ ହତ୍ୟା କରିବ। ତେଣୁ ଏକଥା ଶୁଣି ସାଙ୍ଗେ ସାଙ୍ଗେ କଂସ କଣ କରୁଛି ତାଙ୍କ ସେ ରଥରୁ ଡେଇଁ ପଡି ଖଡ଼ଗ ଉତ୍ତୋଳନ କରି ଦେବତୀଙ୍କର ବେଣୀ ଧରିକିରି ଧାରଣ କରି ହତ୍ୟା କରିବା ପାଇଁ ଉଦ୍ୟତ ହେଇଯାଇଛନ୍ତି। ତେଣୁ ବସୁଦେବ ବର୍ତ୍ତମାନ ଚିନ୍ତା କରୁଛନ୍ତି କେମିତି ତାଙ୍କ ପତ୍ନୀଙ୍କୁ ରକ୍ଷା କରିବେ, ବିଭିନ୍ନ ପ୍ରକାର ତାଙ୍କୁ ବୁଝେଇଛନ୍ତି, କିନ୍ତୁ ଯେତେ ବୁଝେଇଲେ ମଧ୍ୟ ସେ ବୁଝୁନାହାନ୍ତି। ମୁଁ ତ ଦେବକୁ ମାରିଦେଲେ ତାଙ୍କର ଅଷ୍ଟମ ଗର୍ଭକୁ ଆସିଲେ ମୋତେ ଚର୍ଚ୍ଚା କରିବ। ତେଣୁ ସେ ଅନ୍ତିମରେ ବସୁଦେବ କହିଲେ ନହିଁ ଅସ୍ତେ ଭୟ ସୌମ୍ୟ ଯଦି ସା ଆସରେ ହେବା ପୁତ୍ରାନ୍ତେ ସମ ପାଇଁ ଶେଷ ଯଥେଷ୍ଟ ଭୟ ମୃତ୍ୟୁତ ତୁମର ଭୟ କହିବାର କୌଣସି କାରଣ ନାହିଁ। କେମିତି ନା ଯେତେ ପୁତ୍ର ହବ ତମେ ଗୋଟିଏ ପୁତ୍ରକୁ ଭୟ ମୃତ୍ୟୁତ ଯେତେ ପୁତ୍ର ହବ ସମସ୍ତଙ୍କୁ ମୁଁ ତମକୁ ସମର୍ପଣ କରିବି ସେ କୌଣସି ସନ୍ଦେହ ନାହିଁ। ବସୁଦେବ କହୁଛନ୍ତି ଆନନ୍ଦ କୁନ୍ଧୁରୀ ତାଙ୍କର ଜନ୍ମ ସମୟରେ ଦେବଲୋକରେ ଗୁନ୍ଧୁରୀ ନାଁ ଦେଇଥିଲା, କିନ୍ତୁ ତାଙ୍କ ନାଁ ହେଉଛି ଆନନ୍ଦ ଗୁନ୍ଧୁରୀ। ସେ ପ୍ରସିଦ୍ଧ ଥିଲେ ସତ୍ୟବ୍ରତ ବୋଲି, ସତ୍ୟ କଥା କହିବେ, ସତ୍ୟ ଛଡ଼ା ଅନ୍ୟ କିଛି କହିବେ ନାହିଁ। ଏଭଳି ଭାବରେ କଂସ ମଧ୍ୟ ସେଥିରେ ବିଶ୍ୱାସ କରିଥିଲା। ତେଣୁ ବସୁଦେବ ଯେତେବେଳେ ସତ୍ୟ ପ୍ରତିଜ୍ଞା କଲେ ଯେ ସମସ୍ତ ପୁତ୍ରକୁ ମୁଁ ତମକୁ ପ୍ରଦାନ କରିବି, ସେତେବେଳେ ସେ ତାଙ୍କୁ ଛାଡ଼ିଦେଲେ। ତେଣୁ ମୁଁ ବସୁଦେବଙ୍କର ସେତେବେଳେ ପୁତ୍ର ପ୍ରଥମ ପୁତ୍ର ଯାହା ହେଲା ସେତେବେଳେ ବସୁଦେବ ବହୁତ କଷ୍ଟରେ ତାଙ୍କ ପୁତ୍ରକୁ ଆଣି କଂସକୁ ପ୍ରଦାନ କରିଛନ୍ତି। କଂସ ସେଥିରେ ଦେଖିକି ବହୁତ ଖୁସି ହେଇଯାଇଛନ୍ତି। ସେ କହିଛନ୍ତି ନା ନା ଏ ମୋର କିଛି ଏ ମୋର ଶତ୍ରୁ ନୁହଁ, ଅଷ୍ଟମ ଗର୍ଭ ତମର ଶତ୍ରୁ, ତେଣୁ ମୁଁ ତାକୁ ଛାଡ଼ି ଦେଉଛି। ତେଣୁ ଏଇଭଳି ଭାବରେ ବସୁଦେବ ଯେତେବେଳେ ଯାଉଛନ୍ତି ମଧ୍ୟ ଚିନ୍ତା କରୁଛନ୍ତି ରାସ୍ତାରେ ଯେ କଂସ ହେଉଛି ଖଳ ପ୍ରକୃତି ଲୋକ, ଖଳ ପ୍ରକୃତି ଲୋକ ତାଙ୍କ କଥା ରକ୍ଷା କରିପାରିବେ ନାହିଁ, ଗୋଟେ କଥା କହିବେ ପୁଣି ପରିବର୍ତ୍ତନ କରିବେ, ସାଧୁ ପ୍ରକୃତି ଲୋକ ସେ ଯାହା କହିବେ ସେ କଥାକୁ ନିଶ୍ଚିତ ଭାବରେ ରକ୍ଷା କରିବେ, ସବୁ ପରିସ୍ଥିତି ସେ କଥାକୁ ରକ୍ଷା କରିବେ, ଅସାଧୁ ପ୍ରକୃତି ଲୋକ ତାଙ୍କ କଥାକୁ ପରିବର୍ତ୍ତନ କରିବେ, ସେମାନେ ସତ୍ୟନିଷ୍ଠ ନୁହନ୍ତି। ତେଣୁ ଏଇଭଳି ଭାବରେ ଚିନ୍ତା କରୁଥିବା ସମୟରେ ନାରଦମୁନି ଆସି ପହଞ୍ଚିଯାଇଛନ୍ତି। ନାରଦମୁନି ଚିନ୍ତା କରୁଛନ୍ତି କଂସ ଯଦି ଏଇଭଳି ଭାବରେ ତାଙ୍କର ପିଲାମାନଙ୍କୁ ବସୁଦେବ ଏବଂ ଦେବଙ୍କ ପିଲାମାନଙ୍କୁ ତାଙ୍କୁ ଛାଡ଼ିଦେବ ତାହେଲେ ଭଗବାନ ଯଦି ଚିନ୍ତା କରିବେ ଏ ମାମୁଁ ମୋତେ ବହୁତ ସାହାଯ୍ୟ କରିଛନ୍ତି ତେଣୁ ତାଙ୍କୁ ହତ୍ୟା ନ କରିପାରନ୍ତି। ତେଣୁ ବା ଭଗବାନ ନାରଦମୁନି ଚାହୁଁଥିଲେ ଭଗବାନ ଶୀଘ୍ର ଅବତରିତ ହୁଅନ୍ତୁ, ସେଥିପାଇଁ ସେ କଣ କଲେ ନା ବଂଶକୁ ଯାଇ କହିଲେ ଏଇ ଯୋଉ ପ୍ରଥମ ପୁତ୍ର ତମେ ଛାଡ଼ିଦେଲ କୀର୍ତ୍ତିମା ତମେ ଯୋଉ ଛାଡ଼ିଦେଲ ସେ ପ୍ରଥମେ ଯୋଉ ଅଷ୍ଟମ ତମେ କେମିତି ଜାଣିବ ନା ଏଇଠି ପ୍ରଥମେ ଜନ୍ମ ହେଇଛି ଆଉ କେମିତି ଅସୁବିଧା କର। ସାଙ୍ଗେ ସାଙ୍ଗେ ସେ ଗୋଟେ ପଦ ପତ୍ର ଦେଖେ ଅଷ୍ଟ ଆଠଟି ପାତ୍ରଟା ରହିଛି, କହିଲେ ଆଗରୁ କୋଉଟା ପ୍ରଥମ କୋଉଟା ଅଷ୍ଟମ କହିଲ ନା ସେ ଜଣାପଡ଼ୁ ନା ନୁହଁ, ଏଇଠୁ ଏକରୁ ଆରମ୍ଭ ହେଲେ ଲାଷ୍ଟଟା ହବ ଅଷ୍ଟମ, କିନ୍ତୁ ଦୁଇରୁ ଆରମ୍ଭ ହେଲେ ପ୍ରଥମଟା ହବ ଅଷ୍ଟମ, ନା ଏଇଠି କେମିତି ହବ ନା ଦେବଲୋକର ବର୍ଣ୍ଣନା ସେଇଭଳି ଭାବରେ। ତେଣୁ ସାଙ୍ଗେ ସାଙ୍ଗେ କଣ କଲା ତାର ପୁଣି ମତେ ପରିବର୍ତ୍ତନ କରିଦେଲା ଏବଂ ସେ ପୁତ୍ରକୁ ଆଣି ବସୁଦେବ ଦେବକୁ ବନ୍ଧନ କରି ପୁତ୍ରକୁ ହତ୍ୟା କଲା। ଏହିଭଳି ଭାବେ ଛଅ ପୁତ୍ରକୁ ହତ୍ୟା କରିସାରିଲା ପରେ ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି, ତାଙ୍କର ମାୟାଦେବୀଙ୍କୁ ସମ୍ମାନ କରି କହୁଛନ୍ତି କଚ୍ଛ ଦେବୀ, ସେ କହୁଛନ୍ତି ଯେ ହେ ଦେବୀ ମାୟାଦେବୀ ତମେ ଯାଅ ଦେବକୀ ଉଦରେ ଦେବକ୍ୟା ଜଠରେ ଗର୍ଭମ ଶିଶାକ୍ଷମ ଧାମ ମାମକମ ତତ୍ସନିକୃଷ୍ଟ ରୋହିଣିଆ ଉଦରେ ହେ ଦେବୀ ତମେ ଦେବକୀଙ୍କ ଜଠରେ ଯୋଉ ଗର୍ଭରେ ଯିଏ ରହିଛନ୍ତି ସେ ହେଉଛନ୍ତି ଶେଷ ଭଗବାନ ଅନନ୍ତ ଦେବ, ତେଣୁ ତାଙ୍କୁ ସେ ଗର୍ଭରୁ ଆକର୍ଷଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ତେଣୁ ଏଇଭଳି ଭାବରେ ଏଇ ଯୋଉ ଆମର ଆଚାର୍ଯ୍ୟ ଟିକାରେ କହିଛନ୍ତି ଏଇ ଯୋଉ ଛଅଟି ପୁତ୍ରକୁ କଂସ ହତ୍ୟା କଲା ଇଏ ହେଉଛନ୍ତି ଷଡ଼ ଗର୍ଭ ଅସୁର, କାମ କ୍ରୋଧ ଲୋଭ ମୋହ ମଦ ଏବଂ ମାତ୍ସର୍ଯ୍ୟ ଏ ଅସୁରକୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ଭଗବାନ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଦେବତୀ ଯୋଉ କଂସକୁ ଭୟ କରୁଥିଲେ ଇଏ ହଉଛି କଣ ନା ଆମେ ସେଇଭଳି ଭାବରେ ଏ ଭୌତିକ ଜଗତ ପ୍ରତି ଆମେ ଭୟ କରିବାର ଅଛି, କାମ କ୍ରୋଧ ଭୟ କରିବାର ଅଛି, ଯାହାଫଳରେ କି ଆମେ ଭଗବାନଙ୍କ ଆଶ୍ରୟ ନେବା ପାଇଁ ଆମେ ସହଜ ହବ। ଏଇସବୁ ଛଅଟି ଅସୁର ଯେତେବେଳେ ଦୂର ହେବେ ସେତେବେଳେ ଆମେ ଭଗବାନ ପ୍ରାପ୍ତ ହେଇପାରିବା। ତେଣୁ ଏଇ ଆମର ଆଚାର୍ଯ୍ୟ ମାନେ ଟିକାରେ ଦେଇଛନ୍ତି ଏ କଥା ଏସବୁରେ। ତେଣୁ ସପ୍ତମ ଗର୍ଭ ଯେତେବେଳେ ଦେବୀଙ୍କ ଗର୍ଭ ପାତ ହେଇଗଲା ସେ ଲୋକ ଭାବିଲେ ଗର୍ଭପାତ ହେଇଯାଇଛି, ତେଣୁ ତାପରେ ଅଷ୍ଟମ ଗର୍ଭରେ ଭଗବାନ ଆସୁଛନ୍ତି। ତତୋ ଜଗନ୍ମଙ୍ଗଳମଚ୍ୟୁତାଂଶ ସମାହିତ ସୁରସୁତେନ ଦେବୀ ଦଧାର ସର୍ବାତ୍ମ ମହାତ୍ମଭୂତଂ କାଷ୍ଠା ଯଥାନନ୍ଦକରଂ ମନସ୍ଥ। ଭଗବାନ ଆବିର୍ଭାବ ହଉଛନ୍ତି କିଭଳି, ତତୋ ଜଗନ୍ମଙ୍ଗଳ ଅଚ୍ୟୁତାଂଶ ଅଚ୍ୟୁତ ଭଗବାନ ତାଙ୍କ ଜଗତର ମଙ୍ଗଳ ବିଧାନ କରିବା ପାଇଁ ସମାହିତ ସୁରସୁତେନ ଦେବୀ ସୁରସୁତ ବା ଏଇ ଯୋଉ ସୁରସେନଙ୍କ ପୁତ୍ର ବସୁଦେବଙ୍କର ମନରେ ଆସି ପହଞ୍ଚିଲେ ଭଗବାନ ଏବଂ ସୁରସୁତ ବା ବସୁଦେବ ତାଙ୍କର ମନରେ ଯୋଉ ଭଗବାନ ଆବିର୍ଭାବ ହେଲେ ସେ ତାଙ୍କର ପତ୍ନୀ ଦେବକୀଙ୍କର ହୃଦୟକୁ ସ୍ଥାନାନ୍ତରିତ କରିଛନ୍ତି। ଇଏ ହେଉଛି ଦୀକ୍ଷା, ଶିଷ୍ୟ ଯେତେବେଳେ ଗୁରୁଙ୍କର ଆଶ୍ରୟ ନିଏ ଗୁରୁ ସେଇଭଳି ଭାବେ ଦୀକ୍ଷା ପ୍ରଦାନ କରନ୍ତି, ସେତେବେଳେ ସେ କୃଷ୍ଣଙ୍କୁ ପ୍ରଦାନ କରନ୍ତି। ଦଧାର ସର୍ବାତ୍ମକ ଆତ୍ମଭୂତମ ଭଗବାନ ଯିଏକି ସର୍ବାତ୍ମକ ସମସ୍ତଙ୍କ ହୃଦୟରେ ଅଛନ୍ତି ସେ ଦଧାର ସର୍ବାତ୍ମକ କାଷ୍ଠ ଯଥାନନ୍ଦକର ମନସ୍ଥ ଯେଉଁଭଳି ଭାବରେ ପୂର୍ବ ଦିଗରେ ଭଗବାନ ସୂର୍ଯ୍ୟ ଉଦୟ ହୁଅନ୍ତି ସେଇଭଳି ଭାବରେ ଭଗବାନ ଦେବୀଙ୍କ ଗର୍ଭକୁ ଆସି ପହଞ୍ଚିଲେ, ବସୁଦେବଙ୍କ ମନରୁ ଦେବୀଙ୍କ ହୃଦୟକୁ ଆସିଲେ ଏବଂ ସେଥିରୁ ସେ ଦେବୀଙ୍କ ଗର୍ଭକୁ ଯାଇଛନ୍ତି। ଏ ଗର୍ଭ ସ୍ତୁତି କରିଛନ୍ତି ଦେବତାମାନେ। ଏ କଥା ଯେତେବେଳେ ଖବର ପାଇଲେ ସେତେବେଳେ କଂସ ଖବର ପାଇଲା ଅଷ୍ଟମ ଗର୍ଭ ଆସିଯାଇଛି, ସେତେବେଳେ ସେ ଆସିକି ପହଞ୍ଚୁଛି, ଦେବଙ୍କର ରୂପ ଦେଖି ସେ ଭାବୁଛି ଅହୋ ମେ ପ୍ରାଣ ଭର ହରି ଗୁହା, ମୋର ଯେ ପ୍ରାଣ ଭର ଧାରଣ କରିବ ଯେ ହରି ସେ ବର୍ତ୍ତମାନ ଏଇ ଗୁହାରେ ଆଶ୍ରୟ ନେଇ। ତେଣୁ କଂସଙ୍କର ମତି ପରିବର୍ତ୍ତନ ହେଇଗଲା, ସେ କହିଲେ ବର୍ତ୍ତମାନ ଯଦି ମୁଁ ଦେବକୁ ହତ୍ୟା କରିବି ତାହେଲେ ମୋର ଅପଦୋଷ ହେଇଯିବ, ମୋର ନିନ୍ଦା ହବ, ମୋର ଯେଉଁ ଦଶ ରହିଛି ସେ ନଷ୍ଟ ହେଇଯିବ। ଏଇଭଳି ଭାବରେ ଚିନ୍ତା କରି ସେ ଚିନ୍ତା କରୁଛି ଯେତେବେଳେ ପୁତ୍ର ଯାହା ଥିବ ମୁଁ ସେତେବେଳେ ହତ୍ୟା କରିବି। ଏଇଭଳି ଭାବରେ କହିକି ଯେତେ ଚାଲିଯାଇଛନ୍ତି କିନ୍ତୁ ସବୁବେଳେ ଆସିନ୍ ସମ୍ଭିଷନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅପଶର୍ତ୍ତନ ମହେନ୍ଦ। ଚାଲିଲା ବେଳେ, ବସିଲା ବେଳେ, ଶୋଇଲା ବେଳେ, ଖାଇଲା ବେଳେ ସବୁ ସମୟରେ ଭାବିଲେ କି ଆସିଯିବ ମୋତେ ହତ୍ୟା କରିବ। ଏଇଭଳି ଭାବେ ସବୁ ଅପଶର୍ତ୍ତନ ମହେନ୍ଦ ସବୁଠାରେ ସେ ଭଗବାନ ଦର୍ଶନ କରୁଥିଲା କିନ୍ତୁ ସେ ପ୍ରତିକୂଳ ଭାବରେ ଚିନ୍ତା କରୁଥିବାରୁ ସେ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା। କିନ୍ତୁ ଏହି ଖବର ଯେତେବେଳେ ଦେବତାମାନେ ପାଇଲେ ସେତେବେଳେ ସେମାନେ ବହୁତ ଆନନ୍ଦିତ ହେଉଛନ୍ତି। ଯେମିତି କୃଷି କୃଷକ ତାର ଚାଷରେ ଯେତେବେଳେ ବର୍ଷା ଆସେ ସେତେ ଦେଖି ସେ ଆନନ୍ଦିତ ହୁଅନ୍ତି, ଯେଭଳି ମୟୂର ମେଘ ଦେଖିଲେ ଆନନ୍ଦିତ ହୁଅନ୍ତି, ଯେଭଳି ଗୋଟେ ଗଜ ବା ଗୋଟେ ବଣରେ ନିଆଁ ଲାଗିଥିବା ବଣରେ ଗୋଟେ ଗଜଟି ଯଦି ମୁକୁଳିକିରି ଗୋଟେ ନଦୀରେ ପଡ଼ିଯାଏ ସେ ଯେଉଁ ଆନନ୍ଦ ପ୍ରାପ୍ତ ହୁଏ ସେଇଭଳି ଭାବେ ଦେବତାମାନେ ଯାଇ ଭଗବାନଙ୍କୁ ଦେଖି ଆନନ୍ଦ କରି ବିଭିନ୍ନ ସ୍ତୁତି କରିଛନ୍ତି। ସର୍ବତର ସ୍ତୁତି ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିହିତଂ ସତ୍ୟେ ସତ୍ୟାସ ସତ୍ୟ ମୁଖ ସତ୍ୟ ନେତ୍ରଂ ସତ୍ୟାତ୍ମଭକ୍ତଂ ଶରଣଂ ପ୍ରପନ୍ନା। ଯୋଉ ଆମେ ପ୍ରଥମେ କହିଥିଲେ ସତ୍ୟଂ ପରମ ଧିମୟୀ ଯୋଉ କୁହାଯାଇଥିଲା ଏଇଠି ଦେବତାମାନେ ଆପଣ ସେଇ ସତ୍ୟ ଆପଣଙ୍କର କଥା ଦେଇଥିଲେ ଆପଣ ଆସିବେ ବର୍ତ୍ତମାନ ସେଟା ପୂରଣ କରିଛନ୍ତି। ଏଇଭଳି ଭାବରେ ଅନେକ ସ୍ତୁତି କରି ଚାଲିଗଲା ପରେ ତାପରେ କିଛି ଦିନ ପରେ ଭଗବାନ ଆଠ ମାସ ରହିଛନ୍ତି ମାଙ୍କ ଦେବଙ୍କ ଗର୍ଭରେ, ତାପରେ ଭଗବାନ ଆବିର୍ଭାବ ହେଇଛନ୍ତି। ତମଦ୍ଭୁତଂ ବାଳକଂ ମୁଦେକ୍ଷଣଂ ଚତୁର୍ଭୁଜଂ ଶଙ୍ଖ ପଦାୟୁଧାୟୁଧଂ ଶିବସ୍ ଲକ୍ଷ୍ମଂ ବଳସୋଭିକୌସ୍ତୁଭଂ ପୀତାମ୍ବରଂ ସାନ୍ଦ୍ର ପୟୋର ସୌଭବଂ। ଭଗବାନ କିଭଳି ଆବିର୍ଭାବ ହେଇଛନ୍ତି ନା ଶଙ୍ଖ ଚକ୍ର ଗଦାପଦ ମୁଣ୍ଡରେ ଆବିର୍ଭାବ ହେଇଛନ୍ତି। ତମ ଅଦ୍ଭୁତମ ବାଳକମ୍ ଅମ୍ବୁଜେ କ୍ଷଣ ବହୁତ ସୁନ୍ଦର ତାଙ୍କର ମୁଖ ପଦ୍ମ। ଏଇଭଳି ଭାବରେ ସେ ଆବିର୍ଭାବ ଶଙ୍କର ଚକ୍ର ଗଦାପଦ ମୁଣ୍ଡରେ ଆବିର୍ଭାବ ହେଇଛନ୍ତି। ତାଙ୍କର ପକ୍ଷ ଦେଶରେ ଶିବସ୍ୱ ଲକ୍ଷ୍ମୀ ଶିବସ୍ୱ ଚିହ୍ନ ରହିଛନ୍ତି ଏବଂ ଗଳାରେ କୌସ୍ତୁଭ ଶୋଭା ପାଉଛି ଏବଂ ପୀତାମ୍ବର ଧାରଣ କରିଛନ୍ତି ଏବଂ ନୀଳବର୍ଣ୍ଣରେ ସେ ଆବିର୍ଭାବ ହେଇଛନ୍ତି। ତେଣୁ ଭଗବାନ ଦେଖି ଦେବକୀ ଏବଂ ବସୁଦେବ ବହୁତ ଆଶ୍ଚର୍ଯ୍ୟ ବହୁତ ସ୍ତୁତି କରିଛନ୍ତି, ଅନେକ ସ୍ତୁତି କରିଛନ୍ତି ଏବଂ ଦେବକୀ ଅନ୍ତରରେ କହିଛନ୍ତି ଯେ ଆପଣ ଏଇଭଳି ଭାବରେ ମା ପ୍ରତ୍ୟକ୍ଷ ମାଂସ ଦୋଷାନ୍ତ ଶିଷ୍ଠା ଆପଣ ଏଇ ରୂପକୁ ଏଇ ଲୋକମାନଙ୍କୁ ଦେଖାନ୍ତୁ ନାହିଁ, ଆପଣ ସାମାନ୍ୟ ମଣିଷ ଭଳି ହେଇଯାଆନ୍ତୁ। ତେଣୁ ଭଗବାନ କହୁଛନ୍ତି ତମେ ଯୋଉ ତମେ ପୂର୍ବେ ସର୍ଗେବୁ ତୃଷ୍ଣୀ ସ୍ୱୟଂ ଭୁବେ ସତେ ତଦାୟୁ ସୁତପା ନାମ ପ୍ରଜାପତି ରକମ ସର। ତମେ ଯେତେବେଳେ ସୁତପା ଥିଲ ଏବଂ ତୃଷ୍ଣୀ ଥିଲ ସେଇ ସମୟରେ ତମେ 12,000 ବର୍ଷ ଧରି ମୋର ତପସ୍ୟା କରିଥିଲ ମୋତେ ପ୍ରାପ୍ତ ପୁଅ ରୂପରେ ପ୍ରାପ୍ତ ହେବା ପାଇଁ, ତେଣୁ ମୁଁ ତମ ପାଖରେ ଏଇ ରୂପରେ ଆବିର୍ଭାବ ହେଇଥିଲି ଏବଂ ପ୍ରଥମ ମୁଁ ତମର ତୃଷ୍ଣୀଙ୍କ ରୂପରେ ଆସିଥିଲି, ଯାହାକୁ ବିଷୟରେ ମୁଁ କହିଲି ଯେ ଧ୍ରୁବ ମହାରାଜ ଛକରେ ଉପସ୍ଥିତ ଥିଲେ ଏବଂ ଦ୍ୱିତୀୟରେ ଭଗବାନ ବାମନ ଦେବ ରୂପରେ ମୁଁ ଆସିଥିଲି, ଯାହାଙ୍କ ବିଷୟରେ ଆମେ ବର୍ଣ୍ଣନା କଲେ। ବର୍ତ୍ତମାନ ତୃତୀୟ ରୂପରେ ମୁଁ ଏଠିକି ଆସିଛି, ତମେ ଯଦି ମୋତେ ଭୟ କରୁଛ କଂସକୁ ଭୟ କରୁଛ ତାହେଲେ ମୋତେ ନେଇକିରି ନନ୍ଦାଳୟରେ ଛାଡ଼ିଦିଅ। ତେଣୁ ତା ପରଦିନ ସେଦିନ ରାତିରେ ବସୁଦେବ ନେଇ ତାଙ୍କୁ ଛାଡ଼ି ଦେଇଛନ୍ତି, ଯଦିଓ ସେ ହାତକଡ଼ି ପଡିଥିଲା ଭଗବାନ କୃଷ୍ଣଙ୍କୁ ଧରିବା ମାତ୍ରେ ତାଙ୍କ ହାତ କଡି ଖୋଲି ଯାଇଛି, ଦୁଆର ଖୋଲି ଯାଇଛି ଆଉ ଯେଉଁମାନେ ଥିଲେ ଗାର୍ଡମାନେ ଥିଲେ ସେମାନେ ସବୁ ନିଦ୍ରାଭୂତ ହୋଇଯାଇଛନ୍ତି। ତେଣୁ ଭଗବାନ କୃଷ୍ଣଙ୍କୁ ମୁଁ ଅତ୍ୟ ଧାରଣ କରି ବସୁଦେବ ନେଇକରି ଯାଇଛନ୍ତି ଯମୁନା ନଦୀ ପାର ହେଇ ବ୍ରଜରେ ନେଇ ତାଙ୍କୁ ରଖିକିରି ଯଶୋଧାଙ୍କର କନ୍ୟାଙ୍କୁ ଆଣିକି ଧରି ଆସିଛନ୍ତି। ତେଣୁ ପରଦିନ ସକାଳେ ନନ୍ଦ ଉତ୍ସବ ପାଳନ ହେଉଛି, ଆମେ ଅନୁରୋଧ କରିବୁ ଦେବଙ୍କୁ ସେ ଗୋଟେ ନନ୍ଦ ଉତ୍ସବ ଗୀତ
ନନ୍ଦନନ୍ଦନ ଯଶୋଦାନନ୍ଦନ ଶ୍ରୀ କୃଷ୍ଣଚନ୍ଦ୍ର ଭଗବାନ କି ସାଇ ରହିବ ବାହାରେ ଦୁଲେ କୃଷ୍ଣ ମୁରାରି ସାଇ ରହିବ ବାହାରେ କୃଷ୍ଣ ମୁରାରି ଦୁଲେ ଶ୍ରୀ ନାରୀ କୃଷ୍ଣ ମୁରାରି କୃଷ୍ଣ ମୁରାରି ଦୁଲେ ଶ୍ରୀ ଝୁଲା ଝୁଲା ଲୋକ ଜରୁରୀ ରେ ଝୁଲା